राधाकांत नमस्तुते सप्त कांचन गौरांगी राधे वृंदावनेश्वरी दुसभानुसुते देवी प्रणमामि हरिप्रिय वंशाकल्पतरुभ्यश्च कृपासिन्धवैव च पतितानां पावनेभ्यो वैष्णवेभ्यो नमो 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 महावदान्याय कृष्ण प्रेम प्रदायते कृष्णाय कृष्ण चैतन्य नाम्ने गौरतेसे नमो नमो जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौरभक्त वृंद हरे कृष्णा कृष्ण कृष्ण हरे 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 राम 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 हरे हरे अजानुलंबित भुज कनकावदातो संकीर्तने कपितरो कमलायताख्यो विश्वंवर दिजवरो जुगधर्मपालो वंदे जगत प्रिय करो करुणावतारो वंदे जगत प्रिय करो करुणावतारो वंदे जगत प्रिय करो करुणावतारो ओं नमो भगवते वासुदेवाय ओं नमो भगवते वासुदेवाय ओं नमो भगवते वासुदेवाय ସର୍ବପ୍ରଥମେ ସମସ୍ତ ବୈଷ୍ଣବମାନଙ୍କୁ ମୋର କୃତଜ୍ଞତା ଜ୍ଞାପନ କରୁଛି, ବିଶେଷ କରି ପ୍ରାର୍ଥନା କରୁଛି ଏବଂ ପ୍ରତିଦିନ ମୋର ଯୋଗ୍ୟତା ନଥିଲେ ମଧ୍ୟ ମୋତେ ଉତ୍ସାହ କରୁଛି। ପ୍ରକୃତରେ ମୋର ଆଧାର ପାତ୍ର ଯେତିକି ପ୍ରଭୁ ଯେତିକି ମୋତେ କୃପା କରିଛନ୍ତି, ମୋର ସାମର୍ଥ୍ୟ ହିସାବରେ ମୁଁ ସେତିକି ହିଁ କହୁଛି। ମୋର ଯଦି ତ୍ରୁଟି କିଛି ଥାଏ ଆପଣମାନେ କ୍ଷମା କରିବେ। ଗତକାଲି ଆମେମାନେ ଶ୍ରବଣ କରୁଥିଲେ, ବିଶେଷ କରି ଭୀଷ୍ମଦେବ ଯୁଧିଷ୍ଠିର ମହାରାଜଙ୍କୁ ହିଁ କହୁଛନ୍ତି, କାରଣ ଭଗବାନ ଶ୍ରୀକୃଷ୍ଣ ତାଙ୍କର ସମ୍ମୁଖରେ ଦଣ୍ଡାୟମାନ ଅଛନ୍ତି ଏବଂ ଭଗବାନ ଶ୍ରୀକୃଷ୍ଣଙ୍କୁ ଲକ୍ଷ୍ୟ କରି ହିଁ ଯୁଧିଷ୍ଠିର ମହାରାଜ କିଏ ଭୀଷ୍ମଦେବ ଯୁଧିଷ୍ଠିର ମହାରାଜଙ୍କୁ କହୁଛନ୍ତି। ଭକ୍ତି ଆବେଶା ମନୋଜସ୍ମିନ୍ ବାଚା ଯତ୍ନାମ କୀର୍ତ୍ତୟ। ଦୁଇଟି ଜିନିଷ ଗତକାଲି କହିଥିଲେ ଯେ ସାଧକର ଜୀବନର ଏ ଦୁଇଟି ହେଉଛି ସବୁଠୁ ବଡ଼ ଅସ୍ତ୍ର, ଭକ୍ତିର ଭକ୍ତି ଆବେଶା ମନୋଜସ୍ମିନ୍, ମନଟା ଭକ୍ତିର ଆବେଶ ହବ, ବାଚା ଯତ୍ନ ଆମ କୀର୍ତ୍ତୟନ ବିଲକୁଲ ଭଗବାନଙ୍କ ସମ୍ମୁଖରେ ଭଗବାନ ଠିଆ ହେଇଛନ୍ତି, ଭଗବାନଙ୍କୁ ଚାହିଁକି କହୁଛନ୍ତି ଯତ୍ନ ଆମ କୀର୍ତ୍ତୟନ ଏ ପ୍ରଭୁଙ୍କର ନାମ କୀର୍ତ୍ତନ। ତେଜ୍ୟନ କଲେ ବର ଯୋଗୀ ମୁଚ୍ୟନ୍ତି କାମ କର୍ମ ବି, ଯୋଗୀ ଯେଉଁମାନେ ଯୋଗ ସାଧନ କରୁଛନ୍ତି ଅର୍ଥାତ୍ ଭକ୍ତି ଯୋଗୀ, ତା ଭକ୍ତି ଯୋଗୀଙ୍କର ଏ ଦୁଇଟା ଜିନିଷ ସବୁଠୁ ବଡ଼ ମୂଲ୍ୟବାନ। କିଭଳି ମନକୁ ଭକ୍ତି ଆବେଶ ମନୋଜସ୍ମି, ମନଟାକୁ ଭକ୍ତିର ଆବିଷ୍ଟ କରିବାକୁ ପଡ଼ିବ। ବାଚା ଯତ୍ନ ଆମ କୀର୍ତ୍ତନ, ବଚନରେ ସବୁବେଳେ ପ୍ରଭୁଙ୍କର ନାମ କୀର୍ତ୍ତନ, ଗୁଣ କୀର୍ତ୍ତନ, କଥା କୀର୍ତ୍ତନ, ସାଧକ ଜୀବନର ଇଏ ସବୁଠୁ ବଡ଼ ମୂଲ୍ୟବାନ ଜିନିଷ। ତେଜ୍ୟନ କଲେବର ଯୋଗୀ ମୁଚ୍ୟନ୍ତେ କାମ କର୍ମ ବି, ଏ ଭକ୍ତି ଯୋଗୀ ଅନ୍ତିମ ସମୟରେ ଯେ ମନରେ ଯେତେବେଳେ ଭକ୍ତି ଆବିଷ୍ଟ ହୋଇଯିବ ଏବଂ ପ୍ରଭୁଙ୍କର ନାମ କୀର୍ତ୍ତନ କରିବ, ଅନ୍ତ ସମୟରେ ସେ ପ୍ରଭୁଙ୍କୁ ଲାଭ କରିବ। କାମକର୍ମ ବି ତାର ଯେତେ ଏ ଅବିଦ୍ୟାରୁ ଯେଉଁ କାମଜାତ ହେଉଛି, ଗତକାଲି ଆମେ କହିଥିଲେ ଅବିଦ୍ୟା କାମ କର୍ମ ବି। ପ୍ରଭୁପାଦ ଜୀ ସୁନ୍ଦର ଭଜନ, ପ୍ରଭୁପାଦଙ୍କର ସବୁଠୁ ବଡ଼ ପ୍ରିୟ ଭଜନ ହେଉଛି ଅନାଦି କରମ ପଳେ ପଡ଼ି ଭବାନ ବଜଳେ ତରିବା ଅନା ଦେଖି ଉପା, ଇଏ ହେଉଛି ଅବିଦ୍ୟା। ଏ ଅବିଦ୍ୟା କାମ କର୍ମ ବିରୁ ମୁକ୍ତ ହେବା ପାଇଁ ଏ ଦୁଇଟି ଅସ୍ତ୍ର ଦେଲେ, ଆବିଷ୍ଟ ଚିତ୍ତରେ ଆବିଷ୍ଟ ମନ ଭକ୍ତିର ଆବିଷ୍ଟ ହେବ ଏବଂ ପ୍ରଭୁଙ୍କର ନାମ କୀର୍ତ୍ତନ କରିବ। ଏବଂ ଭଗବାନ ଦଣ୍ଡାୟମାନ ଅଛନ୍ତି, ଭୀଷ୍ମଦେବ ପ୍ରଭୁଙ୍କୁ ଚାହିଁକି ଯୁଧିଷ୍ଠିର ମହାରାଜଙ୍କୁ କହୁଛନ୍ତି, ଆଉ ବର୍ତ୍ତମାନ କହୁଛନ୍ତି ଯେଉଁ ପ୍ରଭୁଙ୍କର ନାମ କୀର୍ତ୍ତନ, ଏ ଶ୍ଳୋକ ସହିତ ଏ ଶ୍ଳୋକର ସମ୍ବନ୍ଧ ଅଛି, ଆଜି ଯେଉଁ ଶ୍ଳୋକ ଆମେ ପାଠ କରିବା। ସଦେବ ଦେବ ଭଗବାନ ପ୍ରତୀକ୍ଷତମ କଲେବରମ ଯାବତ ଇଦୋହିନମ୍ୟମ ପ୍ରସନ୍ନହାସ ଅରୁଣ ଲୋଚନସା ମୁଖାମ୍ବୁଜ ଧ୍ୟାନ ପଥଶ୍ଚତୁର୍ଭୁଜ। ଭୀଷ୍ମଦେବ ବର୍ତ୍ତମାନ ତାଙ୍କ ପ୍ରବଚନର ଦିଗକୁ ବଦଳେଇଲେ, ଆଉ ଉପଦେଶ ଦେଉନାହାନ୍ତି କାହାକୁ, ଯୁଧିଷ୍ଠିର ମହାରାଜଙ୍କୁ କହିଲେ ତ, କାରଣ ଯୁଧିଷ୍ଠିର ମହାରାଜଙ୍କୁ ଆପଣମାନେ ସବସମୟ ମନେ ରଖିଥିବେ, ଆରମ୍ଭ ହୋଇଥିଲେ କେଉଁଠି ନା ଭଗବାନ ଜାଣନ୍ତି ଯୁଧିଷ୍ଠିର ମହାରାଜଙ୍କ ଅନ୍ତରରେ ବହୁତ ଜ୍ଞାନ ମାନେ ଗ୍ଲାନି ଅଛି, ଦୁଃଖ ଅଛି। ଯେଉଁ 64 କୋଟି ସୈନ୍ୟମାନେ ମରିଯାଇଛନ୍ତି ଏବଂ ଯୁଧିଷ୍ଠିର ନିଜକୁ ହିଁ ଦାୟୀ ବୋଲି ମନେ କରିଛନ୍ତି, ଏବଂ ଭଗବାନଙ୍କ ସହିତ ଯୁଧିଷ୍ଠିର ମହାରାଜଙ୍କର ଏତେ ଘନିଷ୍ଠ ସମ୍ପର୍କ ଥିଲା ଯେ ମାତୁଳେୟମ ଯେ ମାତୁଳର ମାମାଙ୍କର ପୁତ୍ର ବସୁଦେବଙ୍କର ପୁତ୍ର ରୂପରେ କାର୍ଯ୍ୟ କରିଥିଲେ, ତାଙ୍କୁ ଦେଖିଥିଲେ, ସଚିବ କାମ କରିଛନ୍ତି, ଦୂତ କାମ କରିଛନ୍ତି, ସାରଥ୍ୟ କାମ କରିଛନ୍ତି, ପାର୍ଶ୍ୱର କାମ କରିଛନ୍ତି, ତ ତାଙ୍କର କଥାକୁ ଯୁଧିଷ୍ଠିର ମହାରାଜ ଏତେ ମାନେ ଘନିଷ୍ଠ ରୂପରେ ଗ୍ରହଣ କରିବେ ବା ଅତି ସିରିୟସଲି ଗ୍ରହଣ କରିବେ ବୋଲି କିଛି ଚିନ୍ତା ହିଁ କରିନଥିଲେ ଭଗବାନ, କାରଣ ଜାଣନ୍ତି ତାଙ୍କ ସାଙ୍ଗରେ ସବୁ ପୁରା ମିଶି ଯାଇଛି ନା। ଭଗବାନ ଚାହିଁଥିଲେ ଏଠା କରିପାରିଥାନ୍ତେ। ଆପଣ କୁହନ୍ତୁ ନା, ଭଗବାନ ଅର୍ଜୁନର ମୁହଁଟାକୁ ଭାଙ୍ଗିଦେଲେ, ଯୁଧିଷ୍ଠିର ମୁହଁ କ'ଣ ଭାଙ୍ଗିପାରିନଥାନ୍ତେ? ନା, ଭଗବାନ ଭୀଷ୍ମଦେବଙ୍କୁ କ୍ରେଡିଟ୍ ଦେବା ପାଇଁ, କେବଳ ଭୀଷ୍ମଦେବ ପ୍ରବଚନ ଦେଉଛନ୍ତି ଯୁଧିଷ୍ଠିର ମହାରାଜଙ୍କୁ ଯେ ଯୁଧିଷ୍ଠିର ତୁମେ ଯାହା କିଛି ଘଟଣା ଘଟିଛି ଏ ତୁମ ପାଇଁ କିଛି ହେଇନି କିମ୍ବା ତୁମେ ଏଥିପାଇଁ ଦାୟୀ ନୁହଁ। ଏସବୁ ସାକ୍ଷାତ ଏସବୁ ଭଗବାନ ସାକ୍ଷାତ ଆଦ୍ୟନାରାୟଣ ପୁନଃ ଏ ସାକ୍ଷାତ ଭଗବାନ ଇଏ ଆଦିନାରାୟଣ ଯାହାଙ୍କ ଇଚ୍ଛାରେ ଜଗତର ସୃଷ୍ଟି ସ୍ଥିତି ପ୍ରଳୟ ହେଉଛି ଆଉ କାଳ ଯାହାଙ୍କ ଅଧୀନରେ କାର୍ଯ୍ୟ କରୁଛି ଏ କାଳ ସବୁ ହିଁ କରିଛି। ତୁମେ ଏଥିପାଇଁ ଦାୟୀ ମନେ କର ନା, ତୁମେ ଯା ଅନାଥ ପ୍ରଜାମାନଙ୍କୁ ପାଳନ କର ଏବଂ ତାଙ୍କର ଆଡ଼କୁ ପ୍ରଭୁ ଦେଖନ୍ତୁ। ଭକ୍ତ ଲକ୍ଷ ଲକ୍ଷ ଉପଦେଶ ଦେଲେ ସୁଦ୍ଧା ତା ଜୀବନର ଅନ୍ତିମ ଲକ୍ଷ୍ୟ ପ୍ରଭୁଙ୍କୁ କିଭଳି ସ୍ମରଣ କରିବା, ଇଏ ଭକ୍ତର ଲକ୍ଷ୍ୟ। ଭକ୍ତିମୂଳ ଠାକୁର ଗୋଟେ ସୁନ୍ଦର ଭଜନ ଗାଇଛନ୍ତି, ଧରି ସାଧୁ ବେଶ ଆନ ଉପଦେଶ ଏବଡ଼ ମାୟାର ରଙ୍ଗ। ବହୁତ ବଡ଼ ସୁନ୍ଦର ଭଜନ, ସାଧୁ ବେଶ ଧରି କେବଳ ଅନ୍ୟକୁ ଉପଦେଶ ଦେଲେ, ଏ ମାୟାର ଗୋଟେ ବହୁତ ବଡ଼ ରଙ୍ଗ। ଯିଏ ବି ଦେଖନ୍ତୁ ଆମର ଭକ୍ତି ରାଜ୍ୟ ମୋମେଣ୍ଟ ଇସ୍କନକୁ ଆସିବେ, ଆଜି ଆସିଲେ କାଲି ଦେଖିବେ ସାଙ୍ଗେ ସାଙ୍ଗେ ଅନ୍ୟକୁ ନିନ୍ଦା କରିଦେ, ହେ ସେ ମାୟାବାଦୀ ଲୋକ, ହେ କର୍ମୀ ଲୋକ। ଭାଇ ପ୍ରିଚିଂ କରିବା ବହୁତ ବଡ଼ କାର୍ଯ୍ୟ କିନ୍ତୁ ବହୁତ ବଡ଼ ଖତରନାକ। ଯେତେ ବଡ଼ ଯେତେ ଜଣଙ୍କର ପତନ ହେଇ ଦେଖନ୍ତୁ ପ୍ରିଚର ପ୍ରଚାର ଲୋକ, କାରଣ ଆପଣ ବନ୍ଧୁକ ମାରିବା ଲୋକ ଉପରୁ ଜଣେ ଆଉ ଗୋଟେ ଲୋକ ବନ୍ଧୁକ ମାରିବ ନା, ମାୟା ଦେଖିବ ମୋ ବିରୁଦ୍ଧରେ କିଏ ସୋଡ଼ ଉଠାଉଛି, ତାକୁ ତ ମାୟାର ଟାର୍ଗେଟ ଟାଗେ ସେଇଟା, ତାକୁ ମୁଁ ମାରିବେ। ସେଥିପାଇଁ ମୁଁ ଗୋଟେ ଉପଦେଶ ଦେବା ବେଳକୁ ତିନିଟା ଆଙ୍ଗୁଳି ଏଣେ ଆସୁଛି, ତେଣୁ ତିନି ଭାଗ ଭଜନ କରିକି ଭାଗ୍ୟ ଉପଦେଶ ଦେବା ଦରକାର କମ୍ ସେ କମ୍, ଆଉ ଜୀବନରେ ଆଚରଣ କରିବା ଦରକାର। ପ୍ରଚାର ମହାପ୍ରଭୁ କେବେ ହେଲେ କହିନାହାନ୍ତି ତୁମେ ଭଜନ କରବା ନ କର, ସୋଳମାରା କରବା ନ କର, ଆଗେ ସକାଳୁ ଉଠିକି ଯାଅ ପ୍ରଚାର କର ନା। ଇ ବିଷ୍ଣୁ ଶିକ୍ଷା ଦେଖ, ଭୀଷ୍ମଦେବ ଏତେ ପ୍ରବଚନ ଦେଲେ ଶୁଣିବା ଆଜି ଶ୍ଳୋକରେ, ଯେତେବେଳେ ସ୍ତୁତି କରୁଛନ୍ତି ମନକୁ ସଂଯମ କରିଦେଇଛନ୍ତି, ସେତେବେଳେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି ସହସ୍ରାଣୀ, ଯେ ଯୁଦ୍ଧ କ୍ଷେତ୍ରରେ ସହସ୍ର ସହସ୍ର ସୈନିକମାନଙ୍କୁ ନିୟନ୍ତ୍ରଣ କରନ୍ତି ଆଉ ଯିଏ ସହସ୍ର ସହସ୍ର ଧର୍ମକୁ ଉପଦେଶ ପ୍ରଦାନ କରୁଥିଲେ ସେ ଆଜି ମନକୁ କଣ୍ଟ୍ରୋଲ କରିଦେଲେ, ବିଲକୁଲ ବାଚା ବନ୍ଦ କରିଦେଲେ। ଯୋଗୀର ଏଇ କାର୍ଯ୍ୟ, ଆମେ କେବଳ ପ୍ରିଚିଂ କରିବା, ଅନ୍ୟକୁ ଉପଦେଶ ଦେବା ଆମର କାର୍ଯ୍ୟ ନୁହେଁ। ଯେ ଜୀବନରେ ସବୁବେଳେ ଦେଖିବାକୁ ପଡ଼ିବ କିଭଳି ପ୍ରଭୁଙ୍କୁ ମୁଁ ନିଜେ ଭଜନ କରିବି। ସେଥିପାଇଁ ହରିଦାସ ଠାକୁର ସନାତନ ଗୋସ୍ୱାମୀ ଯେତେବେଳେ ଭେଟ ହେଇଛନ୍ତି ସେ କହୁଛନ୍ତି ଆପଣ ଆଚରିତ ଧର୍ମ ଆଚାର କରେ ନ କେହ ନା କରେ ପ୍ରଚାର, ଆଚାର କରେ ନ ପ୍ରଚାର କରେ ନ କେହ ନା କରେ ଆଚାର ପ୍ରଚାର ଆଚାର ପ୍ରଚାର ଦୁହେଁ ବୋଲି ବହୁତ ଆଚାର ଆଚାର ପ୍ରଚାର ନାମେର ଏହି ଦୁହେଁ କର୍ମ ତୁମି ଗୁରୁ ପଦଟି ମୋର ଠିକ୍ ସେ ମନେ ପଡ଼ୁନାହାନ୍ତି। ଆଚାର ପ୍ରଚାର ହଁ ଆଚାର ପ୍ରଚାର ନାମେର କର ଦୁଇ କାର୍ଯ୍ୟ, ତୁମି ହୟ ଜଗତର ତୁମି ଜଗତର ଗୁରୁ ତୁମି ହୟ ଆର୍ଯ୍ୟ, ଇଏ ଗୁରୁଙ୍କର ଡେଫିନେସନ୍। ଆଚାର ପ୍ରଚାର କାହା ନାମେ ନାମ ପ୍ରଭୁଙ୍କର, ନିଜ ଜୀବନରେ ଆଚରଣ କରି ପ୍ରଚାର କରିବାକୁ ପଡ଼ିବ, ଇଏ ସବୁଠୁ ବଡ଼ ମୂଲ୍ୟବାନ ଜିନିଷ। ପ୍ରଚାର କରିବା ଗୋଟେ ଏମିତି ନୁହେଁ ଯେ ସମସ୍ତଙ୍କୁ ଆମେ ଉପଦେଶ ଦେଇଦେବା, ଇଏ ଧରି ସାଧୁ ବେଶ ଆନ ଉପଦେଶ ଏ ବଡ଼ ମାୟାର ରଙ୍ଗ, ମାୟା ସବୁବେଳେ ପ୍ରେରଣା ଦେବ ହଁ ତୁମେ ବହୁତ ବଡ଼ ସାଧୁ ହେଇଛ ତୁମେ ପ୍ରଚାର କର, ଲୋକ ତୁମକୁ ତାଳି ମାରିବେ ନା। ଦେଖନ୍ତୁ ଭୀଷ୍ମଦେବଙ୍କର ଅବସ୍ଥା ବର୍ତ୍ତମାନ, ଏତେ ବ୍ରିଚିଂ କରିସାରିଲେ କାହାକୁ ଯୁଧିଷ୍ଠିର ମହାରାଜଙ୍କୁ, ବର୍ତ୍ତମାନ କ'ଣ କହୁଛନ୍ତି, ସଦୈବ ଦେବ ଶ୍ରୀ ଭଗବାନ ଯାହାଙ୍କର ନାମ କୀର୍ତ୍ତନ କଲେ ବ୍ୟକ୍ତି ଏ ଭଗବନ୍ଧନ କାମକର୍ମରୁ ମୁକ୍ତ ହୋଇଯାଏ ଏବଂ ଭକ୍ତିର ଆବିଷ୍ଟ ଚିତ୍ତରେ ଆବିଷ୍ଟ ମନରେ ଯେଉଁ ପ୍ରଭୁଙ୍କୁ ସ୍ମରଣ କଲେ କାମକର୍ମରୁ ମୁକ୍ତ ହୋଇଯାଏ ସେହି ପ୍ରଭୁ ସଦେବ ଦେବ। ସେ କ'ଣ କରନ୍ତୁ ନା ସଦେବ ଦେବ କିଏ ନା ଭଗବାନ ଏ ସାକ୍ଷାତ ପ୍ରଭୁ, କ'ଣ କରନ୍ତୁ ନା ପ୍ରଭୁପାଦ ଭାବାର୍ଥରେ ଲେଖିଛନ୍ତି ଶ୍ଳୋକରେ, ଭୀଷ୍ମଦେବ ଯେତେବେଳେ ଯୁଧିଷ୍ଠିର ମହାରାଜଙ୍କୁ ପ୍ରବଚନ ଦେଉଥିଲେ ସେ ପ୍ରବଚନର ତାଙ୍କର ମନର ଭାବ ବର୍ତ୍ତମାନ ସମ୍ପୂର୍ଣ୍ଣ ଭିନ୍ନ ଏ ଶ୍ଳୋକଠାରୁ, ଏହି ଶ୍ଳୋକଠାରୁ ମନେ ରଖିବେ ସମ୍ପୂର୍ଣ୍ଣ ଭିନ୍ନ ବଦଳିଗଲା। କେମିତି କହିଲେ ନା ମାନେ ଅତି ଆବେଶରେ ପୁରା ପ୍ରାର୍ଥନା କରିକରି ପୁରା କାମନା କରୁଛନ୍ତି, ପ୍ରଭୁ ସଦେବ ଦେବ ଭଗବାନ ପ୍ରତୀକ୍ଷତା, କି ଭଗବାନ ଆପଣ ବର୍ତ୍ତମାନ ପ୍ରତୀକ୍ଷତା, ମୋର ଶରୀର ତ୍ୟାଗ କଲା ପର୍ଯ୍ୟନ୍ତ ଆପଣ ଏଠି ରୁହନ୍ତୁ। ପୁରା ବିନୀତ ହେ, ଦେଖନ୍ତୁ ଏତେ ଯୁଦ୍ଧ କରିସାରିଛନ୍ତି, ପ୍ରଭୁଙ୍କ ସାମ୍ନାରେ ଉପଦେଶ ଦେଉଛନ୍ତି, କିନ୍ତୁ ଅନ୍ତିମ ଜିନିଷଟାକୁ ପ୍ରାର୍ଥନା କରୁଛନ୍ତି, ସଦେବ ଦେବ ଭଗବାନ ପ୍ରତୀକ୍ଷତା। ଡିମାଣ୍ଡ କରୁନାହାନ୍ତି, ସେ କହୁନାହାନ୍ତି ଯେ ପ୍ରଭୁ ଆପଣଙ୍କୁ ରହିବାକୁ ପଡ଼ିବ ବୋଲି, ନା ଅତ୍ୟା ମାନେ ଯାହା କହନ୍ତି ପ୍ରାର୍ଥନାମୟ ଏଇଟା କୁହାଯାଏ, ବିନୀତରେ ପ୍ରାର୍ଥନା କରୁଛନ୍ତି। ଏବଂ ଚକ୍ରତିପାଦ କହୁଛନ୍ତି ପ୍ରତୀକ୍ଷତା କ୍ଷଣ ମାତ୍ରେ ବହେ ପ୍ରଭୁ, ଆଉ କ୍ଷଣ ରୁହନ୍ତୁ। କାଳେ ଭଗବାନ ଶ୍ରୀକୃଷ୍ଣ କହିବେ, ନାହିଁ ମୁଁ କେତେ ସମୟ ଠିଆ ହେଇକି ରହିବି, ମୋର ସମୟ ହେଇଗଲାଣି, ମୁଁ ପଳେଇଯିବି, କ୍ଷଣ ମାତ୍ରେ ହେବ ପ୍ରଭୁ, କ୍ଷଣ ମାତ୍ର ଆଉ ରୁହନ୍ତୁ। ନା ମୁଁ କାହିଁକି ରହିବି, ନା ତିଷ୍ଠ ତୁ ଯାବତ୍, ଆପଣ ସେଇ ପର୍ଯ୍ୟନ୍ତ ଠିଆ ହୁଅନ୍ତୁ, ବେଶୀ ସମୟ ପର୍ଯ୍ୟନ୍ତ ନୁହେଁ, କିଞ୍ଚିତ ବିଳମ୍ବ, ଅଳ୍ପ ସମୟ ଭିତରେ, ଅଳ୍ପ ସମୟ ମୁଁ ଆପଣଙ୍କୁ ସ୍ତୁତି କରିବି। କେତେ ବିନୟରେ କହୁଛନ୍ତି ଭକ୍ତ, ତ ଆପଣ କହିବେ ଯେଉଁ ଭୀଷ୍ମଦେବ ଧନୁ ଉଠେଲା ମାନେ ହିଁ ସେନା ଧକ୍ଷ ସହିତ ସ୍ୱର୍ଗର ଦେବତାମାନେ କମ୍ପମାନ ହୁଅନ୍ତି, କିନ୍ତୁ ହୃଦୟ ଦେଖନ୍ତୁ ସାଧୁର ହୃଦୟ ଏଭଳି। ସେଥିପାଇଁ ଆମର ରାମଚରିତ ମାନସରେ କୁହନ୍ତିନି ସାଧୁ ହୃଦୟ ନବନୀତ ସମାନ, ସାଧୁର ହୃଦୟ ଗୋଟେ ନବନୀତ ଭଳି। ଆଉ ଆମର ଗୁରୁଦେବ ତ ସବୁ ସମୟରେ କୁହନ୍ତି ଗୋଟିଏ ନଡ଼ିଆ ଭଳି, ନଡ଼ିଆ ଦେଖିଛନ୍ତି ନା, ନଡ଼ିଆର ଉପରଟା କେତେ ଟାଣ, କିନ୍ତୁ ଭିତରଟା ବହୁତ କୋମଳ, ସାଧୁର ହୃଦୟ ସେଭଳି। ଭୀଷ୍ମଦେବ କେତେ ମହାରଥୀ ଅତିରଥୀ, ଯେଉଁମାନେ ତାଙ୍କୁ ଦେଖିଲେ ଅର୍ଦ୍ଧରଥୀ ସମସ୍ତେ ଦେଖିଲେ ଭୟ କରନ୍ତି, ସେ ଭୀଷ୍ମଦେବଙ୍କ ହୃଦୟ ଦେଖନ୍ତୁ କିଭଳି ଭକ୍ତ ହୃଦୟ। ଆମେ ଜଗତରେ ବହୁତ କାର୍ଯ୍ୟ କରୁଛେ, ପ୍ରଚାର କରୁଛେ, ସବୁକିଛି କରିବା, କିନ୍ତୁ ଅନ୍ତିମ ଲକ୍ଷ୍ୟଟା କ'ଣ, ଆମର ଗୋଲ୍ କ'ଣ? ପ୍ରଭୁପାଦ ଯେଭଳି ସୁନ୍ଦର ଉଦାହରଣ ଦିଅନ୍ତି, ଯେଭଳି ପ୍ରଭୁପାଦ ବୃନ୍ଦାବନରେ ଥିଲାବେଳେ ବୋଧେ ଉଦାହରଣ ଦେଇଛନ୍ତି କନଭରସେସନରେ, ଦେଖ ଯମୁନାରୁ ଜଳ ଧରି ଗୋଟେ ବୋହୁ ଆସୁଛି, କେଉଁ ବୋହୁ ନା ବ୍ରଜବାସୀ ବୋହୁ, ଆଉ ବ୍ରଜବାସୀ ବୋହୁମାନଙ୍କୁ ଦେଖିଲେ ବାସ୍ତବିକ ପ୍ରଭୁପାଦଙ୍କ ଉଦାହରଣ ଆପଣଙ୍କ ମନ ଜାଣିବେ ସତ୍ୟ, ସାଧୁର ବଚନ କେତେ 100% କରେ, ଦେଖିବେ ସେ ଓଢ଼ୁଣି ଏମିତି ପକାଇ ଦେଇଥିବେ, କେବଳ ରାସ୍ତାକୁ ଚାହିଁବେ, ମଥାରେ 2-3 କଳସ ରଖିଥିବେ, ଓଡ଼ିଶାରେ ପରମ୍ପରା ଦେଖିଲି ନଥିବେ ଆପଣ, 2-3 କଳସ ଧରିଥିବେ, ଆଉ ଗୋଟେ ପିଲାକୁ କାଖେଇଥିବେ, ଆଉ ଗୋଟେ ଛୋଟ ପିଲା ପାଖରେ ଚାଲୁଥିବ, ଆଉ ବିଲକୁ ମୁଁ ତ ଦେଖିଛି ବିଲକୁ ବି ରୁଟି ନେଇଗଲା ଭଳି ଏମିତି କରନ୍ତି ମୁଣ୍ଡ ତାଙ୍କର, ଏତେ ମାନେ ସେମାନେ ସରଳ ଜୀବନ, ଲୁଗାପଡ଼ା ସଫା କରିବା ପାଇଁ ଘରେ ସମୟ ନାହିଁ, ଲୁଗାକୁ ଧରିଥିବେ ସେ ଗୋଟେ ମୁଣ୍ଡ ଉପରେ ପାଣି କଳସି, ତା ସାଙ୍ଗରେ ରୁଟି ଲୁଗା ଏମିତି ସବୁ ସେଟ୍ କରିଥିବେ, ଛୋଟ ପିଲା ଯାଉଥିବ ଆଗରେ ଶଗଡ଼ ଏ ଯେଉଁ ଲାଗିଥିବ କ'ଣ କହିଲେ ମହିଷମାନଙ୍କର ସବୁ ଲାଗେ ଦୌଡ଼ି, ମହିଷକେ ପଡ଼ାଉଥିବେ ଶଗଡ଼ ତାର ଆଗ ଆଗେ ସେ ମହିଷ ଟାଣି ଟାଣି ଯାଉଥିବ, ପଛରେ ହେଇ ଯାଉଥିବେ, ଛୋଟ ପିଲା କେତେ ବି କାଖେଇଥିବେ, ପାଖରେ ବି ପିଲାମାନେ ଯାଉଛନ୍ତି, ମଥାରେ ଜିନିଷ ଅଛି, କିନ୍ତୁ ପ୍ରଭୁପାଦ ଉଦାହରଣ ଦିଅନ୍ତି ଜଳ କଳସି, ଜଳ ଯମୁନାରେ ଜଳ ନେଇ ଆସୁଛି, ଗୋଟେ ପିଲାକୁ କାଖେଇଛି, ଗୋଟେ ପିଲା ଚାଲୁଛି ପଥରେ ଚାଲୁଛି, ଆଉ ମଥା ଉପରେ ଜଳ କଳସି ଅଛି, କିନ୍ତୁ ଲକ୍ଷ୍ୟ କାହା ଉପରେ ବ୍ରଜବାସୀ ସେ ମାଆଙ୍କର, ପଥ ଚାଲୁଛି, ଛୁଆକୁ କାଖେଇଛି, ସବୁକିଛି କରୁଛି, କିନ୍ତୁ ଲକ୍ଷ୍ୟ ଜଳ କଳସି ଉପରେ। ସାଧକ ତା ଜୀବନରେ ଯାହା କିଛି କରୁଛି ତାର ଅନ୍ତିମ ଉଦ୍ଦେଶ୍ୟ କିଭଳି ପ୍ରଭୁଙ୍କ ନିକଟକୁ ଫେରିବ। ଦେଖନ୍ତୁ ଭୀଷ୍ମଦେବ ଜୀବନ ସାରା ନିଜ ଜୀବନକୁ ଜଳାଞ୍ଜଳି ଦେଇଛନ୍ତି କେବଳ କୁରୁ ସିଂହାସନକୁ ସୁରକ୍ଷା କରିବା ପାଇଁ, କ'ଣ ସ୍ୱାର୍ଥ ଥିଲା ତାଙ୍କର, ସବୁ ଜଳାଞ୍ଜଳି ଦେଇଦେଇଛନ୍ତି ପଦେ ସୁଖ, ଯେଉଁ ଦୁର୍ଯ୍ୟୋଧନ ପାଇଁ ସେ ପ୍ରାଣ ଦେବା ପାଇଁ ପ୍ରସ୍ତୁତ ଥିଲେ, ସେଇ ଦୁର୍ଯ୍ୟୋଧନ କ'ଣ କହିବେ ଶୁଣିବେ ସ୍ତୁତିରେ, ତ ସ୍ତୁତିରେ ସ୍ତୁତି କରୁଛନ୍ତି, ଦୁର୍ଯ୍ୟୋଧନ ଆସିକି ସିଧା କହୁଛନ୍ତି ଭୀଷ୍ମଦେବ ତୁମେ ଶୀଘ୍ର ବାହାରି ଯାଅ, ତୁମେ ଯୁଦ୍ଧ କରିବା ପାଇଁ ଯୋଗ୍ୟ ନୁହେଁ, ମୁଁ କର୍ଣ୍ଣକୁ ସେନାଧ୍ୟକ୍ଷ କରିବି। ପିତାମହ ଭୀଷ୍ମ ଭୋଗ ହେଇ କାନ୍ଦୁଛନ୍ତି, ଦୁର୍ଯ୍ୟୋଧନ ତୁମେ ବହୁତ ସୁନ୍ଦର କଥା କହୁଛ, କିନ୍ତୁ ତୁମେ ଚିନ୍ତା କରି ଦେଖ ମୁଁ କ'ଣ କରିବି। ସେ ପିତାମହ ଭୀଷ୍ମ ଜୟ ଗୋବିନ୍ଦାୟ କୃଷ୍ଣ ବଳରାମ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣ କି ଯାଏ, ଆପଣ ଚିନ୍ତା କରି ଦେଖନ୍ତୁ ଭୀଷ୍ମଦେବ ଜୀବନ ସାରା ସବୁକିଛି ଅର୍ପଣ କଲେ, କିନ୍ତୁ ଲାଷ୍ଟରେ କ'ଣ କହୁଛନ୍ତି, ସଦେବ ଦେବ ଭଗବାନ ପ୍ରତୀକ୍ଷତା, ଏ ପ୍ରଭୁ ଆପଣ ଟିକେ ଅପେକ୍ଷା କରନ୍ତୁ, ମୋର ସମୟ ହେଇଗଲା, ପ୍ରତୀକ୍ଷତା ବିନତ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଆପଣ ଅପେକ୍ଷା କରନ୍ତୁ, କେତେ ସମୟ ଅପେକ୍ଷା କରି ରହିବେ, ନା କିଞ୍ଚିତ ବିଳମ୍ବ, ଚକ୍ରତିପାଦ କହୁଛନ୍ତି କିଛି ସମୟ ପରେ ଚକ୍ଷୁଭ୍ୟାମ ଏବଂ ସୌନ୍ଦର୍ଯ୍ୟ ମୃତ ପିଇବନ, ମୋ ଚକ୍ଷୁରେ ଆପଣଙ୍କ ସୌନ୍ଦର୍ଯ୍ୟକୁ ପାନ କରିବି। ଭୀଷ୍ମଦେବ ପ୍ରଭୁପାଦଜୀ ମହାରାଜଙ୍କର ଭାବାର୍ଥ ପଡ଼ିବେ, ପ୍ରଭୁପାଦଜୀ କେତେ ସୁନ୍ଦର ଲେଖୁଛନ୍ତି ପ୍ରଥମ ସ୍କନ୍ଧରେ, ଭୀଷ୍ମଦେବଙ୍କର ଯେଉଁ ସ୍ପଣ୍ଟାନିୟସ୍ ଆଟ୍ରାକ୍ସନ୍ ବା ସ୍ୱାଭାବିକ ଯେଉଁ ପ୍ରେମ ଥିଲା, ସେ ପ୍ରେମରେ ଏତେ ତଲ୍ଲୀନ ହେଇଯାଇଥିଲେ, ତା ମଧ୍ୟରେ ଭଗବାନ ମୋ ସମ୍ମୁଖରେ ଚାଲିଯାଆନ୍ତୁ ବୋଲି ପ୍ରଭୁପାଦ କହୁଛନ୍ତି। ଏତେ ସୁନ୍ଦର ଭୀଷ୍ମଦେବ ତାଙ୍କ ପ୍ରେମରେ ଆବିଷ୍ଟ, ପ୍ରଭୁଙ୍କ ପ୍ରେମରେ, ପ୍ରଭୁଙ୍କ ରୂପରେ ଆବିଷ୍ଟ ହେଇଯାଇଛନ୍ତି, ବିଲକୁଲ ପାନ କରିବା ପାଇଁ ଚାହୁଁଥିଲେ, ଆଖି ଫେରିବା ପାଇଁ ଚାହୁଁନଥିଲେ ପୁରା। ଏବଂ କହୁଛନ୍ତି ପ୍ରଭୁ ଅଳ୍ପ ସମୟ ଆପଣ ଯେମିତି ବିକଳ ହେଇ କହୁଛନ୍ତି, ପ୍ରଭୁ ଆପଣ ଅଳ୍ପ ସମୟ ଠିଆ ହେଉଛନ୍ତି ନା ମୁଁ ଠିଆ ତୁ କ'ଣ କରିବୁ ନା ଏଇଠି କହୁଛନ୍ତି ଚକ୍ଷୁଭ୍ୟାମ ଏବଂ ସୌନ୍ଦର୍ଯ୍ୟାମୃତମ ପିବନ୍ ସ୍ୱ ମନୋଲାପ ପ୍ରକାଶୟ ସ୍ତୁମିତି ଭାବ। ମୁଁ କେବଳ ଆପଣଙ୍କର ସୌନ୍ଦର୍ଯ୍ୟକୁ ପାନ କରିବି ନା, ଆପଣ ଅଳ୍ପ ସମୟ ଠିଆ ମୁଁ ଟିକେ ସ୍ତୁତି କରିବି, ପ୍ରଭୁଙ୍କୁ ସ୍ତୁତି କରିବି। ଆପଣ ଦେଖନ୍ତୁ ଚୈତନ୍ୟ ଚରିତାମୃତରେ ଆଉ ଭାଗବତର ସମ୍ବନ୍ଧ, ମୁଁ ପୁଣି ପଢ଼ିବି ଚୈତନ୍ୟ ଚରିତାମୃତ ପ୍ରମାଣ। ଏ ପୁରା ସାକ୍ଷାତ ଲୀଳା, ସ୍ୱୟଂ ମହାପ୍ରଭୁ ଦୁଇଥର ହରିଦାସଙ୍କ ନିର୍ଜାଳରେ ଭୀଷ୍ମର ନାମ ନେଇଛନ୍ତି। ଆଉ ହରିଦାସଙ୍କୁ ଗୋଟିଏ ପକ୍ଷରେ ରଖନ୍ତୁ, ଭୀଷ୍ମଦେବ ଗୋଟିଏ ପକ୍ଷରେ ରଖନ୍ତୁ, ପୁରା ସମାନ ଦୁଇ ଜଣଙ୍କର ପ୍ରୟାଣ। ଆଉ ମହାପ୍ରଭୁ ନିଜେ କହୁଛନ୍ତି ଭୀଷ୍ମର ନିର୍ଜଣ ସବା ହୋଇଲ ସ୍ମର, ଯେତେବେଳେ ହରିଦାସ ଠାକୁର ଶରତ୍ୟାଗ କରୁଛନ୍ତି ସମସ୍ତଙ୍କର ଭୀଷ୍ମଙ୍କର ପ୍ରୟାଣ ସ୍ମରଣ ହେଲା। ଆଉ ଦେଖନ୍ତୁ ଭକ୍ତର ଆମେ ଶିକ୍ଷା କରିବା ଦରକାର, ଭୀଷ୍ମଦେବଙ୍କ ନିକଟରୁ, ହରିଦାସଙ୍କ ନିକଟରୁ। ଆମ ଜୀବନର ଅନ୍ତିମ ଲକ୍ଷ୍ୟ ଏହା, ଅନ୍ତିମ ଲକ୍ଷ୍ୟ ଏହା। ଯଦି ପ୍ରଭୁପାଦ ଜୀ ମହାରାଜ କହୁଛନ୍ତି ଏଇ ଭକ୍ତ୍ୟା ବେଶା ମନୋଜସ୍ମିନ ବାଚା ଯତ୍ନାମ କୀର୍ତ୍ତୟାମ, ପ୍ରଭୁପାଦ କହୁଛନ୍ତି ନାଇଁ ତୁମେ ଯେଉଁଠି ମୃତ୍ୟୁବରଣ କର, ଲସ୍ ଆଞ୍ଜେଲସ୍ ବି ମୋ ପାଇଁ ବୃନ୍ଦାବନ, ତୁମେ ଯେଉଁଠି ମୃତ୍ୟୁବରଣ କର, କେତେ ଦୁଇଟି ଜିନିଷ ଦରକାର, ମନଟା ଭକ୍ତିରେ ଆବିଷ୍ଟ ହେଇଥିବ, ପ୍ରଭୁଙ୍କର ନାମ କୀର୍ତ୍ତନ କର, ଏଇ ଜୀବନର ଲକ୍ଷ୍ୟ। ଆଉ ହରିଦାସ ଯେମିତି ପ୍ରାର୍ଥନା କରୁଛନ୍ତି ଭୀଷ୍ମଦେବ ସଦେବ ଦେବ ଭଗବାନ ପ୍ରତୀକ୍ଷତାମ, ହରିଦାସ ସେଭଳି ପ୍ରାର୍ଥନା କରୁଛନ୍ତି ମହାପ୍ରଭୁ, ପ୍ରଭୁ ମହାପ୍ରଭୁ ନିଜେ ଆସୁ, ଯେପରି ଭଗବାନ ଶ୍ରୀକୃଷ୍ଣ ନିଜେ ଆସୁଛନ୍ତି ଭୀଷ୍ମଦେବଙ୍କ ନିକଟକୁ, ହରିଦାସ ତ ଯାଆନ୍ତି ନାହିଁ ନା ମନ୍ଦିରକୁ ଦେଖିବା ପାଇଁ, କେବଳ ପତାକା ଦେଖନ୍ତି, ଆଉ ମହାପ୍ରଭୁ ପ୍ରତିଦିନ ଆସନ୍ତି ତାଙ୍କୁ ଦେଖିବା ପାଇଁ। ଏବଂ ଯେଉଁଦିନ ହରିଦାସ ଜାଣିଦେଲେ ଯେ ମହାପ୍ରଭୁ ସ୍ୱର ରକ୍ଷା କରିବେ, ଠିକ୍ ଦେଖନ୍ତୁ ଏ ଯାହା ପ୍ରାର୍ଥନା କରୁଛନ୍ତି ସେ ସେୟା ପ୍ରାର୍ଥନା କରୁଛନ୍ତି, ବିଲକୁଲ ସମାନ, କେବଳ ଏ ସଂସ୍କୃତରେ ସେ ବେଳେ। ଏବଂ ହରିଦାସ କ'ଣ କହୁଛନ୍ତି, ହୃଦୟ ଧରି ମୁଁ ତୋମାର କମଳ ଚରଣ, ହୃଦୟ ଧରି ମୁଁ ତୋମାର କମଳ ଚରଣ, ନୟନ ଦେଖିବୁ ତୋମାର ଓ ଚନ୍ଦବଦନ, ନୟନ ଜିହ୍ୱାରେ ଉଚାରି ମୁଁ ତୋମାର କୃଷ୍ଣ ଚୈତନ୍ୟ ନାମ, ଜିହ୍ୱାରେ ଉଚାରି ମୁଁ ତୋମାର କୃଷ୍ଣ ଚୈତନ୍ୟ ନାମ, ଏଇ ମତ ମୋର ଇଚ୍ଛା ଛାଡ଼ି ମୁଁ ପରାଣ, ଏଇ ମତ ହରିଦାସ ଠାକୁର ସେ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ମୁଁ ଆପଣ ମୁଖକୁ ଦେଖିବି। କିନ୍ତୁ ଏ ହରିଦାସଙ୍କ ପ୍ରାର୍ଥନା ଆଉ ଭୀଷ୍ମଦେବଙ୍କର ପ୍ରାର୍ଥନା ଟିକେ ପାର୍ଥକ୍ୟ ଅଛି, କେବଳ ଶବ୍ଦରେ ସେ କହୁଛନ୍ତି ନା ହୃଦୟ ଧରିବୁ ତୁମାର କମଳ ଚରଣ, ଚରଣକୁ କମଳ ସହିତ ତୁଳନା କରିଛନ୍ତି, ମାନେ ନୟନ ଦେଖିବୁ ତୁମାର ଓ ଚାନ୍ଦ ବଦନ, ମୁଖଟାକୁ ଚନ୍ଦ୍ରମା ସହିତ ତୁଳନା କରିଛନ୍ତି, ଭଗବାନଙ୍କର ମୁଖକୁ ଆଉ ସବୁ ସମୟରେ ଦୁଇ ଜଣଙ୍କ ସହିତ ତୁଳନା କରାଯାଏ, ଚନ୍ଦ୍ର ଆଉ ପଦ୍ମ। କିନ୍ତୁ ଏଠି ଗୋଟେ ଅଦ୍ଭୁତ ଶବ୍ଦ ଲଗେଇଲି, ମୁଁ ତ ବିଲକୁଲ ପୁରା ଖୋଜିଲିନି, ପ୍ରଭୁଙ୍କର ଏଇଠି ଭୀଷ୍ମଦେବ ସ୍ୱତନ୍ତ୍ର ପ୍ରାର୍ଥନା କରିଛନ୍ତି ଗୋଟିଏ, ସଦୈବ ଦେବଂ ଭଗବାନ ପ୍ରତୀକ୍ଷତା କଲେବରଂ ଯାବତ୍ ଇଦମ୍ ହିନୋ ମେହମ୍, କେତେ ସମୟ ମୁଁ ଅପେକ୍ଷା କରିବି ଭଗବାନ କହିବେ, ପ୍ରଭୁ ବେଶୀ ସମୟ ନାହିଁ, ମୁଁ ଆପଣଙ୍କୁ ସ୍ତୁତି କରିବି, ପୁରା ବିନୟରେ କହୁଛନ୍ତି ମୁଁ କଳେବର ଯେତେ ପର୍ଯ୍ୟନ୍ତ ମୁଁ ତ୍ୟାଗ ନ କରିଛି। କାରଣ ଭୀଷ୍ମଦେବଙ୍କର ଇଚ୍ଛା ମୃତ୍ୟୁ ସେ ଜାଣିଗଲେ ବର୍ତ୍ତମାନ ଉତ୍ତରାଣ ଆସିବ, ସେ କହୁଛନ୍ତି ପ୍ରଭୁ ବେଶୀ ସମୟ ନାହିଁ, ଆପଣ ଧୈର୍ଯ୍ୟ ଧରି ଏତେ ସମୟ ମୋର କଥା ଟିକେ ଶୁଣିଲା, ଅଳ୍ପ ସମୟ ଟିକେ ରୁହନ୍ତୁ, କଲେ ବରଂ ଯାବତ୍ ଇଦମ୍, ସେ ତା ହସ୍ତ ଦେଖି କହିପାରୁନଥିଲେ କି ଚକ୍ଷୁ ରହିବନି, ମୋର ଏଇ କଳେବର, ଏଇ କଳେବର ଯେପର୍ଯ୍ୟନ୍ତ ମୁଁ ତ୍ୟାଗ ନ କରିଛି ଆପଣ ଅପେକ୍ଷା କରନ୍ତୁ, ଚକ୍ଷୁର ସଂକେତ ଦେଇ କହୁଛନ୍ତି। ଆଚ୍ଛା ଭୀଷ୍ମଦେବ ଯଦି କିଏ ପ୍ରଶ୍ନ କରନ୍ତି, ଭୀଷ୍ମଦେବ ତୁମେ ପ୍ରଭୁଙ୍କୁ ଏତେ ପ୍ରାର୍ଥନା କରୁଛ ଏଇଠି ରହିବା ପାଇଁ, ତୁମର ଉଦ୍ଦେଶ୍ୟଟା କ'ଣ, ପ୍ରଭୁ କ'ଣ କିଛି ଶୁଣେଇବ ନା ସ୍ତୁତି କରିବ ନା ଆଉ କିଛି ଉଦ୍ଦେଶ୍ୟ ଅଛି ନା, ନା ନା ମୋର ଉଦ୍ଦେଶ୍ୟ ସ୍ତୁତି କରିବି, ତା ପୂର୍ବରୁ ମୁଁ ଅମୃତ ସୌନ୍ଦର୍ଯ୍ୟ ଅମୃତ ପାନ କରିବି। ଆଚ୍ଛା ସେ ସୌନ୍ଦର୍ଯ୍ୟଟା ପ୍ରଭୁଙ୍କର କିଭଳି, ପ୍ରସନ୍ନ ହାସ୍ୟ, ଭଗବତର କଥା ଦେଖନ୍ତୁ, ପ୍ରସନ୍ନ ହାସ ଅରୁଣ ଲୋଚନ ଉଲ୍ଲାସ, ଏ ଅରୁଣ ଲୋଚନ ଶବ୍ଦଟିକୁ ଭାଗବତରେ ଖୋଜିବ କେଉଁଠି, ପ୍ରଭୁ ସବୁବେଳେ ତ ଲେଖା ହେଇଛି କମଳ ନୟନ, କମଳ ଲୋଚନ, ପଦ୍ମ କୁନ୍ତି ଦେବୀ ପ୍ରାର୍ଥନା କଲେ ନା, ନମୋ ପଙ୍କଜ ନାଭାୟ ନମୋ ପଙ୍କଜ ମାଳିନୀ ନମୋ ପଙ୍କଜ ନେତ୍ରା। ପଙ୍କ ପଦ୍ମ ସହିତ ସବୁସମୟ ନେତ୍ରକୁ ତୁଳନା କରାଯାଇଛି, ମୁଖଟାକୁ ଚନ୍ଦ୍ର ସହିତ ତୁଳନା କରାଯାଇଛି, କିନ୍ତୁ ଅରୁଣଲୋଚନ କେମିତି ଲେଖିଲେ, ମାନେ ନବ ଉଦିତ ସୂର୍ଯ୍ୟଙ୍କର କିରଣ ଯେଭଳି ପୁରା ଲାଲ ନୁହେଁ, ସିନ୍ଦୁର କଲର ଯାହା କୁହାଯାଏ, ଏତେ ସୁନ୍ଦର। ଭୀଷ୍ମଦେବ ସେଇ ଚକ୍ଷୁଟାକୁ ସେଇଠି ସହିତ ତୁଳନା କଲେ, କିମ୍ବା ଚକ୍ଷୁ ପ୍ରଭୁଙ୍କର ସୃଷ୍ଟି ଦେଖନ୍ତୁ, ଚକ୍ଷୁ ସହିତ ଗୋଟେ ମୁଖର ସମ୍ପର୍କ ଅଛି। ଦେଖିବେ ଆପଣ ଯାହାକୁ ଚାହୁଁଛନ୍ତି, ଆପଣଙ୍କର ଦୃଷ୍ଟିଟା କାହା ଉପରେ ଆସୁଛି ଆଗେ କହିଲି, ପରୀକ୍ଷା କରିବା ଆଜିଠାରୁ, ଯାହାକୁ ବି ଯାଉଛନ୍ତି ଚକ୍ଷୁ ଚକ୍ଷୁକୁ ଦେଖେ, ଇଏ ଇଏ ଗୋଟେ ନ୍ୟାୟ ସିଦ୍ଧାନ୍ତ ଅଛି, ଚକ୍ଷୁ ହିଁ ଚକ୍ଷୁକୁ ଦେଖୁଛି ନା, କାରଣ ହସ୍ତପଦ ସବୁ ଅଛି, ଇଏ ସବୁ ଶରୀର ଭିତରେ ଅଛି। ଏ ଶ୍ଳୋକରେ କେଉଁଠି ଭାଗବତ ଏ ଶ୍ଳୋକ ଅଛନ୍ତି, ଚକ୍ଷୁ ଚକ୍ଷୁକୁ ଦେଖୁ, ଯେଭଳି ଶରୀର ଭିତରେ ପରମାତ୍ମା ଅଛନ୍ତି, ଆମେ ପରମାତ୍ମାକୁ ଦେଖିପାରୁ। ସୁଖଦେବ ସାଇ ପରୀକ୍ଷିତ ମହାରାଜ ଉଦାହରଣ ଦେଉଛନ୍ତି, ଚକ୍ଷୁ କେବଳ ଚକ୍ଷୁକୁ ଦେଖେ, ଠିକ ସେଭଳି ପରମାତ୍ମା ଆମ ଶରୀରରେ ଅଛନ୍ତି, ଆମେ ପରମାତ୍ମାକୁ ଦେଖିପାରୁ। ଯେଭଳି ଚକ୍ଷୁ ଶରୀରର ସମସ୍ତ ଅଙ୍ଗକୁ ଦେଖୁଛି, କିନ୍ତୁ କୌଣସି ଅଙ୍ଗ ଚକ୍ଷୁକୁ ଦେଖିପାରୁନା, ତେଣୁ ଆମେ ଯାହାକୁ ଚାହୁଁଛେ କେବଳ ଚକ୍ଷୁକୁ ଦେଖୁଛି, ଚକ୍ଷୁ ଚକ୍ଷୁକୁ ଦେଖୁଛି। ଆଉ ଚକ୍ଷୁ ସହିତ ମୁଖର କ'ଣ ସମ୍ବନ୍ଧ ଅଛି, ଏଇଠି ଦେଖନ୍ତୁ, ପ୍ରସନ୍ନ ହାସ, ଆପଣଙ୍କର ହାସ୍ୟଟା ଯେଭଳି ରହିବ, ହାସ୍ୟଟା କିଭଳି ଆସିବ ନା ମନର ପ୍ରସନ୍ନତା, ଫେସ୍ ଇଜ୍ ଦି ଇଣ୍ଡେକ୍ସ ଅଫ୍ ମାଇଣ୍ଡ, ତିନିଟା ଜିନିଷ କନେକ୍ଟିଭ। ପ୍ରସନ୍ନ ହାସ, ଆଉ ଏମିତି ନୁହେଁ ଯେ ଫଟୋ କ୍ୟାମେରା ନେଲା ବେଳେ କୁହନ୍ତିନି ପ୍ଲିଜ୍ ସ୍ମାଇଲ, ହସ ଆସୁନଥିବି ଜବରଦସ୍ତି, ଆଉ ମଣିଷ ତ ଆଜିକାଲି ହସ ହିଁ ନାହିଁ, ଏ ହସିବା ପାଇଁ ଗୋଟେ କ'ଣ ରଖୁଛନ୍ତି, କ'ଣ ଲାଫିଙ୍ଗ ବୁଦ୍ଧ, ପେଟୁଆ ବୁଢ଼ା ପିଲା ଛୁଆ ସଂସାର କଲ, କମସେ କମ ପୁଅ ମୁଖକୁ ଦେଖି ଟିକେ ହସ, ହସ ତ ନାହିଁ, କୃତ୍ରିମ ହସ କେତେ କହିବେ, ଫଟୋ ଉଠେଇଲା ବେଳେ କହିବେ ପ୍ଲିଜ୍ ପ୍ଲିଜ୍ ଲାଫ୍ ସ୍ମାଇଲ ସ୍ମାଇଲ ପ୍ଲିଜ୍ ପ୍ଲିଜ୍ ସ୍ମାଇଲ କହିବେ, ସ୍ମାଇଲ ପ୍ଲିଜ୍ ସେଠି ଲେଖି ଦେଇଛନ୍ତି, ତା ଭିତରେ ଲୋକ ହସୁଥିବ, ତାକୁ ଦେଖିଲେ କ'ଣ ହସ ଆସିବ, ହସିବନି। କିନ୍ତୁ ଭୀଷ୍ମଦେବ ଭଳି ଯୋଦ୍ଧା, ଆପଣ ଭାବିବେ ସେ ଜୀବନ ସାରା ଘୋର ସଂଗ୍ରାମ କରିଛନ୍ତି, କିନ୍ତୁ ପ୍ରଭୁଙ୍କର ରସକୁ ସେ ଆସ୍ୱାଦନ କରିଛନ୍ତି, କାହିଁକି କାହିଁକି ଭଗବାନଙ୍କ ସହିତ ତାଙ୍କର ଯୋଗଯୁକ୍ତ ସେ ସବୁ ସମୟରେ ଥାନ୍ତି, ସବୁ ସମୟରେ ଯାହା ଭଗବାନ ଗୀତାରେ କହିଲେ, ଅର୍ଜୁନ କହୁନାହାନ୍ତି ଯୁଦ୍ଧ କଲାବେଳେ ମୋତେ ସ୍ମରଣ କର, ତସ୍ମତ୍ ସର୍ବେଷୁ କାଳେଷୁ ମା ମନୁସ୍ମର ଯୁଦ୍ଧ ଚ, ଏଇଟା ଭୀଷ୍ମଦେବଙ୍କର ଥିଲା। ସର୍ବେଷୁ କାଳେଷୁ, ସର୍ବେଷୁ କାଳେଷୁ ଅର୍ଥ ଭୋଜନ ସମୟରେ ନୁହେଁ ବା ଏଇ ସମୟରେ ସ୍ମରଣ ଭୁଲିଯିବି ତା ନୁହେଁ, ସର୍ବେଷୁ କାଳେ, ସେଥିପାଇଁ ବର୍ତ୍ତମାନ ପ୍ରଭୁଙ୍କର ମୁଖକୁ ବିଲକୁଲ ହୃଦୟ କ୍ୟାମେରାରେ କହୁଛନ୍ତି, ପ୍ରଭୁ ଆପଣ ଅପେକ୍ଷା କରନ୍ତୁ, ମୁଁ କ'ଣ ଦେଖିବି ନା ଆପଣଙ୍କୁ ପ୍ରାର୍ଥନା କରି, ପ୍ରାର୍ଥନା କରିବା ସହିତ ମୁଁ ଆପଣଙ୍କର ମୁଖ ପଦ୍ମକୁ ବିଲକୁଲ ପାନ କରିବି। ଚକ୍ରପାଦ ଏହା କହୁଛନ୍ତି, ପ୍ରଭୁପାଦ ଲେଖୁଛନ୍ତି, ଭୀଷ୍ମଦେବ ସ୍ୱାଭାବିକ ପ୍ରେମ ବଶତଃ ବିଲକୁଲ ଚକ୍ଷୁକୁ ବିସ୍ପାରିତ କଲେ, ଆଉ ଦୃଷ୍ଟିଟାକୁ ଫେରିବା ପାଇଁ ବିଲକୁଲ ଚାହୁଁନଥିଲି ଭଗବାନଙ୍କ ନିକଟରେ, ମୁଁ ପୁରା ପାନ କରିବି। ଆଉ ସେ ପ୍ରଭୁଙ୍କର ମୁଖଟା କିଭଳି ଭୀଷ୍ମଦେବ ପାନ ନା ପ୍ରସନ୍ନ ହାସ୍ୟ, ହାସଟା କିଭଳି ଆସେ ନା ମନରୁ, ଆଉ ମନଟା ଯେମିତି ଆପଣଙ୍କର ପ୍ରସନ୍ନ ଥିବ ହାସ୍ୟଟା ସେଭଳି ପ୍ରସନ୍ନ ଆସିବ। ଆଚ୍ଛା ହାସ୍ୟ ପ୍ରସନ୍ନ ଆସିଲେ କ'ଣ ହବ ନା ନୟନ, ଦେଖିବେ ସୁନ୍ଦର ଭାବେ ନ ହସିପାରିଲେ ଆଖି କେବେ ହେଲେ ଆପଣ ଆଖିକି ଦେଖି ଜାଣିଦେବେ ସେ କେତେ ସୁନ୍ଦର ଭାବରେ ହସୁଛି। ଜଣେ ଜଣେ ଲୋକ ଦେଖିବେ ଡ୍ରାମା କାନ୍ଦୁଥିବେ, ଡ୍ରାମାରେ ରୋଲ୍ କରୁଥିବେ, ଲୁହା ବଢ଼ୁଥିବ, କିନ୍ତୁ ଆପଣ ଜାଣିଦେବେ ଇଏ କୃତ୍ରିମ ରୋଲ୍ କରୁଛି ବୋଲି, କାହିଁକି ତାର ଯେଉଁ କ୍ରନ୍ଦନଟା, ତା ମୁଖର ଭାବଟା, ତାର ଚକ୍ଷୁ, ତାର ମାନସିକ, ତିନିଟା ଯାଙ୍କର ଗୋଟେ ସମ୍ବନ୍ଧ ପ୍ରକାଶ ପାଏ। ଯେ ଆକ୍ଚୁଆଲ ରୋଲ୍ କରୁଥିବ ତା ମାନସିକ ଭାବଟା ମୁଖକୁ ଆସିବ ଏବଂ ମୁଖର ଭାବଟା ଚକ୍ଷୁ ନେବ, ତିନିଟା ଭିତରୁ ଯେଉଁଟା ଆପଣ ଡୁପ୍ଲିକେଟ୍ ରୋଲ୍ କରିବେ ଧରା ପଡ଼ିଯିବ ନିଶ୍ଚିତ। ପ୍ରସନ୍ନ ହାସ, ପ୍ରଭୁ ପ୍ରଭୁ କେବେ ଡୁପ୍ଲିକେଟ୍ ରୋଲ୍ କରିନାହାନ୍ତି, ପ୍ରଭୁଙ୍କର ସବୁବେଳେ ଅରିଜିନାଲ ରୋଲ୍। ପ୍ରସନ୍ନ ହାସ୍ୟ, ଆପଣ କୁହନ୍ତୁ 99 ଲକ୍ଷ ଯଦୁବଂଶକୁ ଧ୍ୱଂସ କରିଦେଲା ପରେ ବି ପ୍ରଭୁ ଯେତେବେଳେ ବଦରିକା ଆଶ୍ରମରେ ବସିଛନ୍ତି ପ୍ରସନ୍ନ ହାସ୍ୟ, ସେଥିପାଇଁ ସଚିତ ଆନନ୍ଦମୟ ବିଗ୍ରହ, ଏ ଆନନ୍ଦଟା ଭଗବାନଙ୍କର ସ୍ୱରୂପଭୂତ। ଯେମିତି ମହାରାଜ କହିଲେ ଗୋଟେ ସୁନ୍ଦର ଉଦାହରଣ ଦେଲେ, ମିଶ୍ରିଟାକୁ ମାଜି ମାଜି ମାଜି, କାରଣ ତା ସ୍ୱରୂପ ଗୁଣ ନା, ମିଶ୍ରିକି ମିଶ୍ର ସ୍ୱରୂପ ଗୁଣ ହେଲା ମିଷ୍ଟ, ସେଭଳି ଭଗବାନଙ୍କର ସ୍ୱରୂପଭୂତ ଅବସ୍ଥା ହେଲା ଆନନ୍ଦମୟ, ସେଟା କିଭଳି ଯିବ। ତେଣୁ ପ୍ରସନ୍ନ ହାସ୍ୟ ଅରୁଣ ଲୋଚନ ଉଲ୍ଲସା, ଲୋଚନଟା କିଭଳି ନା ଅରୁଣ ଲୋଚନ, ବିଲକୁଲ ଉଦିତ ସୂର୍ଯ୍ୟ, ନବ ଉଦିତ ସୂର୍ଯ୍ୟ, ଉଦିତ ସୂର୍ଯ୍ୟ କୁହାଯିବ ନା, ନବ ଉଦିତ ସୂର୍ଯ୍ୟର ଯେଭଳି ସୁନ୍ଦର କିରଣ, ସୁନ୍ଦର ରୂପ, ସେଭଳି ପ୍ରଭୁଙ୍କର ଲୋଚନ। ଆଚ୍ଛା ତା ସହିତ ଲଗାଉଛନ୍ତି ଉଲ୍ଲାସ, ଉଲ୍ଲସିତ, ବିଲକୁଲ ମାନେ ପ୍ରଫୁଲ୍ଲିତ। ଏଇ ବଦନକୁ ଭୀଷ୍ମଦେବ ପୁରା ପାନ କରିବା ପାଇଁ ଚାହୁଁଛନ୍ତି। ଭୀଷ୍ମଦେବ କହୁଛନ୍ତି ପ୍ରଭୁ ଆପଣ ଅପେକ୍ଷା କରନ୍ତୁ, ଅଳ୍ପ ସମୟ ଅପେକ୍ଷା କରନ୍ତୁ, ମୁଁ ଆପଣ ମୁଖାମ୍ବୁଜକୁ ଋଣ ଲୋଚନ ଉଲ୍ଲସିତ ମୁଖାମ୍ବୁଜକୁ ପାନ କରିବି। ଆଉ କ'ଣ? ହଁ, ମୁଖାମ୍ବୁଜଟିକୁ, ମୁଖାମ୍ବୁଜମ ଧ୍ୟାନ ପଥ ଚତୁର୍ଭୁଜମ ମୁଁ ପାନ କରିବି। ପ୍ରଭୁପଦ ଲେଖିଛନ୍ତି ବିଲକୁଲ ଧ୍ୟାନ ମାନେ ବିଲକୁଲ ଚାହିଁ ବିସ୍ଫାରିତ ନେତ୍ରରେ ଚାହିଁଛନ୍ତି ଭୀଷ୍ମଦେବଙ୍କୁ, ଏ ଭଗବାନ ଶ୍ରୀକୃଷ୍ଣଙ୍କୁ ଧ୍ୟାନ ଚତୁର୍ଭୁଜମ କେଉଁ ରୂପକୁ? ଚତୁର୍ଭୁଜ ରୂପକୁ। ଆଚ୍ଛା ଆପଣ କହିବେ ଭଗବାନ କ'ଣ ସେଠି ଚତୁର୍ଭୁଜ ରୂପରେ ଥିଲେ କି? ଭଗବାନ ରୂପ ଗୋସ୍ୱାମୀ, ଜୀବ ଗୋସ୍ୱାମୀ ଏବଂ ଆମର ଗୋସ୍ୱାମୀମାନେ ସିଦ୍ଧାନ୍ତ ଦେଉଛନ୍ତି ଭଗବାନ ବୃନ୍ଦାବନରେ କେବଳ ଦ୍ୱିଭୁଜ ରୂପରେ ରହିଛନ୍ତି, ଚତୁର୍ଭୁଜ ରୂପ ପ୍ରଦର୍ଶନ କରିନାହାନ୍ତି। କିନ୍ତୁ ମଥୁରା ଦ୍ୱାରକାରେ ବେଳେବେଳେ ଦ୍ୱିଭୁଜ, ବେଳେବେଳେ ଚତୁର୍ଭୁଜ, ସମୟ ସମୟରେ ଇ ପ୍ରକାଶ କରିଛନ୍ତି। ପ୍ରଶ୍ନ, ପ୍ରଭୁପାଦ ଏତେ ସୁନ୍ଦର ପ୍ରଶ୍ନ ଉଠାଇଛନ୍ତି, ତାହେଲେ ତ ଭୀଷ୍ମଦେବଙ୍କୁ ପ୍ରଭୁ ଯଦି ଏତେ ବଡ଼ ମାନେ ପ୍ରଶଂସା ଦେଲେ, ତାଙ୍କ ମୁଖରୁ ନିଜେ ପ୍ରବଚନ ଶୁଣିଲେ, ଯୁଧିଷ୍ଠିର ମହାରାଜଙ୍କୁ ବୁଝେଇଲେ, ସେ କିଭଳି ଗୋଟେ କାମନା କରୁଛନ୍ତି ଯେ ପ୍ରଭୁ ମୁଁ ଆପଣଙ୍କ ରୂପକୁ ଦେଖିବି। ପ୍ରଭୁପାଦ କହୁଛନ୍ତି ଭୀଷ୍ମଦେବ କେତେ ହମ୍ବୁଲ, କେତେ ବିନମ୍ର ସ୍ୱଭାବ ଭକ୍ତ। ପ୍ରଭୁପାଦ ଲେଖୁଛନ୍ତି ଭକ୍ତ 100% ସେ କନ୍ଭିନ୍ସ ହେଇଥାଏ ମୁଁ ନିଶ୍ଚିତ ଗୌଡ଼ ବୃନ୍ଦାବନ ଯିବି, ନିଶ୍ଚିତ, ଏଇଟା ନିଶ୍ଚିତ। କିନ୍ତୁ ଏଇ ଏଇ ଜୀବନରେ କମସେ କମ ପ୍ରଭୁ ଭୀଷ୍ମଦେବ ଚାହୁଁଛନ୍ତି, ମୋର ତ ଭଗବାନ ତ ସିଓର ଦେଇଦେଇଛନ୍ତି ନା ମୁଁ ନିଶ୍ଚିତ ପ୍ରଭୁଙ୍କ ନିକଟକୁ ଯିବି। ଭଗବାନ ତ ବାଣୀ ଦେଇଛନ୍ତି କନ୍ତେ ଅପ୍ରତି ଜାଣାମି ନମେ ଭକ୍ତ ପ୍ରଣଶ୍ୟତି, ପୁଣି ଭକ୍ତ କାହିଁ ପ୍ରାର୍ଥନା କରିବ? ପ୍ରଭୁପାଦ କହୁଛନ୍ତି ଭୀଷ୍ମଦେବ ଏତେ ବିନୟୀ ଥିଲେ ସେ ଚିନ୍ତା କରୁଛନ୍ତି, ଯଦିଓ ପାର୍ଷଦ କାଳେ ମୁଁ ଏ ସହର ତ୍ୟାଗ କଲେ ପ୍ରଭୁଙ୍କର ରୂପଟା ଦେଖିପାରିବି କି ନା, ତାର ଏତେ ବଡ଼ ବିନୋଭାବ। ଯେଉଁଠି ପ୍ରଭୁଙ୍କୁ ଦେଖିସାରିଲେଣି, ପ୍ରଭୁ ତାଙ୍କର ଶେଷ ସମୟରେ ଆସି ଦଣ୍ଡାମାନ ହେଇଛନ୍ତି, ସେ କାହିଁକି ଏତେ ବିକଳ ହେଇ ପ୍ରାର୍ଥନା କରୁଛନ୍ତି? ଆପଣ ଚିନ୍ତା କର କେତେ ବିନୟ ଭାବ। ପ୍ରଭୁପାଦ ମହାରାଜ ସେଠି ସୁନ୍ଦର ଭାବରେ ଲେଖୁଛନ୍ତି ଏବଂ ଧ୍ୟାନ ଚତୁର୍ଭୁଜ, ଏଥିପାଇଁ ସେ ଆଉ ପ୍ରଭୁପାଦ ଲେଖୁଛନ୍ତି ସେ ଜାଣନ୍ତି କୃଷ୍ଣ ହେଉଛନ୍ତି ଆଦି ନାରାୟଣ, କାରଣ ସେ କହିଛନ୍ତି ନା ଆଦ୍ୟ ନାରାୟଣ ପୁମାନ, ସେ ତ କହିଛନ୍ତି ପ୍ରଭୁ ଆପଣ କୃଷ୍ଣ ରୂପଟାକୁ ଦେଖାନ୍ତୁ। ତାହେଲେ ଆପଣ କହିବେ କ'ଣ ଭୀଷ୍ମଦେବ ବୋଧେ ଐଶ୍ୱର୍ଯ୍ୟ ସାଧକ, କିନ୍ତୁ ଭୀଷ୍ମ ସ୍ତୁତିରେ ଶୁଣିବେ ଆପଣ କେତେ ସୁନ୍ଦର ଭାବରେ ଭୀଷ୍ମଦେବ ସ୍ତୁତି କରିକରି ଶେଷରେ ଗୋପୀଙ୍କ ନିକଟରେ ସାରିଛନ୍ତି, ଅଦ୍ଭୁତ ମାନେ ତାଙ୍କର ସ୍ତୁତି ଏବଂ ଗୋଟେ ସୁନ୍ଦର ଏଇ ଏଇ ବିଶେଷ କରି ବୈଷ୍ଣବମାନଙ୍କର ଆଲୋଚନା କରିବାର ବିଷୟ ଏଇ ଶ୍ଳୋକରେ, ସଦୈବ ଦେବଂ ଭଗବାନ ପ୍ରତୀକ୍ଷତା କଲେବରମ ଯାବତ୍ ଇଦମ୍ ହୀନମ୍ୟହମ୍ ପ୍ରସନ୍ନ ହାସ ଅରୁଣ ଲୋଚନ, ଅରୁଣ ଲୋଚନ। ଭାଗବତରେ ଆଉ ଗୋଟେ ଜାଗାରେ ଅରୁଣ ଲୋଚନ ଲେଖା ହେଇଛି, ଆଉ ଗୋଟେ ଜାଗାରେ, ଆଉ ମୁଁ ତ ଶ୍ଳୋକ ଖେଳେଇଲି ପ୍ରଭୁଙ୍କ ଦ୍ୱାରା, ମୁଁ କାହିଁ ପାଇଲି ନା, ପଦ୍ମ ଲୋଚନ ଅଛି, ସବୁ କିଛି ଅଛି। ଆଚ୍ଛା ଆଜ୍ଞା, ହଁ, ଆଉ ବସନ ଅରୁଣ ବସନ ଏଇଟା ବାର ବାର ଅଛି ଭାଗବତରେ, ଅରୁଣ ବସନ, କିନ୍ତୁ ଅରୁଣ ଲୋଚନ ଏଠି ଅଛି, ବସନଟା ପ୍ରଭୁଙ୍କର ଅରୁଣ। ଆଚ୍ଛା ଏଇ ସ୍ତୁତିଟା କେବଳ ଅକ୍ରୁର ଯେତେବେଳେ ବ୍ରହ୍ମ ହ୍ରଦରେ ପ୍ରଭୁ ରଥରେ ବସିଛନ୍ତି, ଏକ ସାଙ୍ଗରେ ଶେଷ ସାହି ଉପରେ ଶୟନ କରିଛନ୍ତି ପ୍ରଭୁ, ତାଙ୍କର ରୂପଟା କିଭଳି ଅକ୍ରୁର ଦେଖୁଛନ୍ତି ଜଳ ଭିତରେ, ସେତେବେଳେ ଏଇ ଶବ୍ଦଟା ଲାଗିଛି। ସେଇ ପ୍ରଭୁ ବର୍ତ୍ତମାନ ଭୀଷ୍ମ ସମ୍ମୁଖରେ ଠିଆ ହେଇ ଭୀଷ୍ମ ପ୍ରାର୍ଥନା କରୁଛନ୍ତି ପ୍ରଭୁ ଆପଣଙ୍କର ଅରୁଣ ଲୋଚନ, ଆଉ ସେଇ ପ୍ରଭୁ ଅକ୍ରୁରକୁ ଦେଖେଇଥିଲେ, ଅକ୍ରୁର ସ୍ତୁତି କରିଥିଲେ ଅରୁଣ ଲୋଚନ। କାରଣ ଭକ୍ତ ଯେଉଁ ସ୍ତୁତି କରେ, ଆପଣ ଭାବନ୍ତୁ ଗୋଟେ ମାନସିକ ସ୍ତୁତି, ଯେମିତି ସବୁ ସମୟରେ ରାଧାକୃଷ୍ଣ ମହାରାଜ ଆମର କୁହନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ପ୍ରବଚନ ଦେଉଥିଲେ, ପ୍ରବଚନ ଦେଉଥିଲେ ମାନେ ନୁହେଁ ଘୋଷି ଘାସି କେଉଁଠି ଗୋଟେ ଶୁଣିକି ଆସିକି ପ୍ରବଚନ ଦେଉଥିଲେ, ଆମେ ଯେମିତି ପଢ଼ୁଛେ, ନାଇଁ ନା ଭାଇ, ଏସବୁ ଧ୍ୟାନବତ୍ ଜିନିଷ, ବିଲକୁଲ ଧ୍ୟାନର ବିଷୟ। ସେଥିପାଇଁ ବହୁତ ଜିନିଷକୁ ପ୍ରେଜେଣ୍ଟ ଟେନ୍ସରେ କହିଛନ୍ତି ପ୍ରଭୁଙ୍କ ଦ୍ୱାରା, ତ ଆମର ସେ ଭାଗ୍ୟ ନା ଆମେ ଗ୍ରାମାର ପଢ଼ିନୁ, କମସେ କମ୍ ଶୁଣିକି ଜାଣୁଛୁ ଏଇଟା ପ୍ରେଜେଣ୍ଟ ଟେନ୍ସରେ ଅଛି, ବର୍ତ୍ତମାନ କାଳର କଥା। ସୁଖଦେବ ଗୋସ୍ୱାମୀ ବେଳେବେଳେ କହୁଛନ୍ତି ବର୍ତ୍ତମାନ ଗୋପୀମାନେ ଆସୁଛନ୍ତି, ଆରେ ଲୀଳା ତ ସରିଯାଇଛି, ଆସୁଛନ୍ତି ବିଲକୁଲ ଧ୍ୟାନ ପଥରେ ଦେଖୁଛନ୍ତି ଗୋପୀମାନେ ଆସୁଛନ୍ତି, ଏ ଦେଖିକି କହୁଛନ୍ତି, ଏଇ ଭାଗବତ ପ୍ରେଜେଣ୍ଟ ଟେନ୍ସରେ ବହୁତ ଜିନିଷ ଅଛି, ଏ ଧ୍ୟାନ ପଥର ବିଷୟ। ତେଣୁ ଭୀଷ୍ମଦେବ ଯେଉଁ ସ୍ତୁତି କରୁଥିଲେ, ଏ ମାନସିକ ସ୍ତୁତି ନାହିଁ, ବିଲକୁଲ ପ୍ରଭୁଙ୍କର ରୂପ ତ ସାକ୍ଷାତ ଦଣ୍ଡାମାନ ଅଛନ୍ତି, ଆଉ ପ୍ରଭୁଙ୍କ ରୂପକୁ ବିଚାର ମାନସରେ ଉଦିତ ହେଉଛି ମାନସିକ ପଟରେ, ଆଉ ପ୍ରଭୁଙ୍କ ରୂପଟା କିଭଳି ନା ଅକ୍ରୁ ଯେତେବେଳେ ସ୍ତୁତି କରୁଥିଲେ ଦେଖନ୍ତୁ। ବନ୍ଧୁକୁ ବନ୍ଦ କରିଦିଅନ୍ତୁ, ଯେଉଁମାନେ ବନ୍ଧୁ ରଖିଛନ୍ତି ସବୁ ମୋବାଇଲ ତାଙ୍କୁ ବନ୍ଦ କରନ୍ତୁ। ମହାରାଜଙ୍କ ପ୍ରବଚନ ସମୟରେ କାଲି ମୁଁ ଶୁଣିଥିଲି, କାରଣ ମୋବାଇଲ ବାଜିଛି ଆଉ ଛୋଟ ପିଲାମାନଙ୍କୁ ଆଣିଛନ୍ତି, ସେ ବି ତାଙ୍କର ଏଠି ବି ଗୃହ ସଂସାର ଚାଲିଛି। କୃଷ୍ଣ ସଂସାର ଆରମ୍ଭ କରନ୍ତୁ ଆଜ୍ଞା, ଛାଡ଼ି ଦିଅନ୍ତୁ କମ୍ ସେ କମ୍ ଯାହା ହେଲେ ଜୀବନ ଆମର ଯାଉଛି ଯାଉଛି ସାଧୁଙ୍କ ପାଖକୁ ଆସିଲା ବେଳେ ବିଶେଷ କରି କଥା ସାବଧାନ ଶୁଣେ, ତସ୍ମା ଦେଇକି ମନସା ଭଗବାନ ସପ୍ତତାପତି, ସେ ସପ୍ତତପତି ପୁଣି ସପ୍ତତପତି ଲାଗେ, ଏ ଆସିବ ବର୍ତ୍ତମାନ ସପ୍ତତପତି କଥା। ମୋବାଇଲ ତ ଜୀବନ ବିଲକୁଲ ରଖିଦେବା ଦରକାର। ଭଜନ ଭଜନ ଗୋଟେ ହାତରେ ଜପମାଳା, ଗୋଟେ ହାତରେ ଇଏ କଳିଯୁଗର ଜପମାଳା, ବାମ ହାତରେ କଳିଯୁଗର ଜପମାଳା, ଡାଣ ହାତରେ ଗୁରୁଦେବଙ୍କ ଜପମାଳା, ଇଏ କାମ କରିବେନି କିଛି ମେଡ଼ିସିନ। ବହୁତ ସବୁଠୁ ବହୁତ ଖତରନାକ, ଜୀବନ ନଷ୍ଟ କରିଦେବେ। ଠିକ୍ ଅଛି ଭାଇ, ଜପ ସପ୍ତପ ସାରିବ, ଭାଗବତ ପଢ଼ିସାରେ ତାପରେ ଖୋଲିବ, ଭାଗବତ କ୍ଲାସ୍ରେ କାହିଁକି ଖୋଲିଛନ୍ତି? ସଦୈବ ଦେବ ଭଗବାନ ପ୍ରତୀକ୍ଷତା କଲେବରମ ଯାବତ ଇଦମ ହିନମି ପ୍ରସନ୍ନ ହାସ୍ୟ ଅରୁଣ ଲୋଚନା, ପ୍ରସନ୍ନ ହାସ୍ୟ ପ୍ରଭୁ ବିଲକୁଲ ହସୁଛନ୍ତି। ଆଉ ଏଇଟା ହିଁ ସେ ବର୍ତ୍ତମାନ ଅକୁର ମଧ୍ୟ ସେଭଳି ସ୍ଥିତି କରିଛନ୍ତି। କ'ଣ ତସ୍ୟେତ ସଙ୍ଗେ ଘନ ଶ୍ୟାମଂ ପିତ, ତସ୍ୟେତ ସଙ୍ଗେ ଘନ ଶ୍ୟାମଂ ପିତ କୋଶେୟ ବାସସଂ ପୁରୁଷଂ ଚତୁର୍ଭୁଜଂ ସନ୍ତଂ ପଦ୍ମା ପତ୍ର ଅରୁଣାକ୍ଷଣଂ। ଏଇଠି ଅରୁଣାକ୍ଷଣ ପ୍ରଭୁଙ୍କର ରୂପ ଦେଖନ୍ତୁ କିଭଳି, ଭଗବାନ ରଥରେ ବସିଛନ୍ତି ତ କୃଷ୍ଣ ବଳରାମ ରୂପରେ, ସିଏ ନିଜେ ହିଁ ଅକୁର ଦେଖୁଛନ୍ତି ଜଳା ଭିତରେ ପ୍ରଭୁଙ୍କର ଏଇ ରୂପକୁ। ଏଇ ଶ୍ଳୋକ ଅଦ୍ଭୁତ ଶ୍ଳୋକ, ଦୁଇଟି ଶ୍ଳୋକରେ, ତିନୋଟି ଶ୍ଳୋକ ଅଛି, ମୁଁ ଦୁଇଟି ଶ୍ଳୋକ ଆପଣଙ୍କୁ କହୁଛି, ସବୁ ଚାରୁ 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 ସୁନ୍ଦର ସୁନ୍ଦର ସୁନ୍ଦର। ଶିବଦେବ ସ୍ୱାମୀ ପରୀକ୍ଷିତ ମହାରାଜ, ଆରେ ଯିଏ ସବୁ ସୌନ୍ଦର୍ଯ୍ୟମୟ ତାଙ୍କ ନିକଟରେ ସୁନ୍ଦର 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 ଲଗେଇବା ବାରବାର କ'ଣ ଆବଶ୍ୟକ? ମାନେ ଏତେ ବିସ୍ମୃତ ହେଇଯାଇଛନ୍ତି, ଏତେ ବିଭୋର ହେଇଯାଇଛନ୍ତି, ଏତେ ତଲ୍ଲୀନ ହେଇଯାଇଛନ୍ତି, ଚାରୁ 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 ବାର ବାର ୱାର୍ଡ଼ ଦେଖିଲେ ରିପିଟ୍ କରୁଛନ୍ତି। ତସ୍ୟିତ ସଙ୍ଗେ ମାନେ ଏସବୁ ତସ୍ୟିତ ମାନେ ଅକୁର ଦେଖୁଛନ୍ତି, ରଥ ବି ରଥ ଉପରେ ପ୍ରଭୁ ବସିଛନ୍ତି, କିନ୍ତୁ କ୍ଷୀରାବ୍ଦି ଏ କାରଣ ସାହି ଏ ମାନେ ଯେଉଁ ସର୍ପ ଅଛନ୍ତି ଶେଷ ସାହି ଉପରେ ଶୟନ କରିଛନ୍ତି କୃଷ୍ଣ, ତସ୍ୟିତ ଅଙ୍ଗେ ତାଙ୍କର ଅଙ୍ଗରେ ଶୋଇଛନ୍ତି। ଆଉ ରୂପଟା କିଭଳି ନା ଘନ ଶ୍ୟାମ, ଶ୍ୟାମ ଘନ, ଘନଶ୍ୟାମ କୃଷ୍ଣ କାହିଁ କୁହାଯାଏ? ଘନ ମାନେ କ'ଣ? ଘନ ମାନେ ବର୍ଷା, ଆଉ ଶ୍ୟାମ ମାନେ ବ୍ଲୁ, ବ୍ଲୁ ନା ହଁ ବ୍ଲୁ ନୀଳ, କିନ୍ତୁ ନୀଳ ରଙ୍ଗର ଭିନ୍ନ ଭିନ୍ନ ରଙ୍ଗ ଅଛି, କୃଷ୍ଣ ରଙ୍ଗ କିନ୍ତୁ ନୀଳ ନୁହେଁ, ଘନ ନୀଳ, ସେଥିପାଇଁ ଘନ ଶ୍ୟାମ। ଅକୁର ସ୍ତୁତି କରୁଛନ୍ତି, ଅକୁର ଦେଖୁଛନ୍ତି, ତସ୍ୟିତ ଅଙ୍ଗେ ପ୍ରଭୁଙ୍କରୁ ଦେଖିଲେ ସେ ଶୟନ କରିଛନ୍ତି ଶେଷ ସାହି ଉପରେ ଜଳ ଭିତରେ ଦେଖୁଛନ୍ତି। ଘନ ଶ୍ୟାମମ ପ୍ରଭୁଙ୍କର ଅଙ୍ଗ, ଆଚ୍ଛା ବର୍ଷା ତ ବହୁତ ସମୟରେ ଆସେ, ଆଷାଢ଼ ମାସର ବର୍ଷା ଦେଖିଛନ୍ତି ନା ପୁରା କଳା ଘୋର, ପ୍ରଭୁ ସେଭଳି ତ ପ୍ରଭୁଙ୍କର ବର୍ଣ୍ଣ ନୁହେଁ, ପ୍ରଭୁଙ୍କର ବର୍ଣ୍ଣ ହେଉଛି ନବୀନ, ନବୀନ ବର୍ଷାର। ଏଇଟା ଆମର ଓଡ଼ିଆର ଜଣେ ଗୋପାଳ କୃଷ୍ଣ କି ବନମାଳୀ ଲେଖିଛନ୍ତି, ନବୀନ ବର୍ଷା, ନୂତନ ବର୍ଷା ଯେତେବେଳେ ଆସିବ ଦେଖିବେ ନୂତନ ବର୍ଷାର ବର୍ଣ୍ଣ, ସେଇଟା ହେଉଛି ଘନ। ସେ ଘନ ଅର୍ଥ ବର୍ଷା, କିନ୍ତୁ ନୂତନ ବର୍ଷାକୁ ବୁଝାଯିବ, ଏମିତି ନାହିଁ ଯେ କଳାହାଣ୍ଡିଆ ବର୍ଷା ଯେଉଁ ଆସୁଛି ସେ ଘୋର ରୂପ, କୃଷ୍ଣ ରୂପ କାହିଁ ସେ ହବ। ଘନ ଶ୍ୟାମମ ବାସ ପିତ ଅରୁଣ, ଅରୁଣ ବା ପିତ, ପ୍ରଭୁ ପିତ ବସନ ପିନ୍ଧନ୍ତି, ପିତ ଅର୍ଥ ମାନେ ହଳଦିଆ ନୁହେଁ, ପିତ ବସନ, ପିତ ବସନ ବନମାଳୀ, ପିତ ବସନ ଲାଗିଛି, ପିତ ବର୍ଣ୍ଣ କଳିଯୁଗରେ କ'ଣ କରିବା? ବର୍ଣ୍ଣ ତ କମ୍ପ୍ୟୁଟର ମାରିଦେଲେ ସେ ତ କ'ଣ ଦେଖାଉଛି, ସବୁ ହଜାର ପ୍ରକାର ବର୍ଣ୍ଣ, କ'ଣ ବର୍ଣ୍ଣ ଆମେ ଜାଣିବା? ସେ ପିତ ବର୍ଣ୍ଣ ମାନେ ଆପଣ ବୁଝିବେ ହଳଦୀର, ତାଠୁ ଟିକେ କମ୍ କ'ଣ କହୁଛନ୍ତି ଡିଗ୍ରୀର ଥିବ, କମେଇଲେ ତାର ସବୁ ସେଇ ପରସେଣ୍ଟେଜ୍ ବୁଝିବେ। କିମ୍ବା ଯାହାର ଭାଗ୍ୟ ଭାଇ ହରେ କୃଷ୍ଣ ଜପ କରିକି ଯଦି ଗୁରୁଦେବ ଦେଖେଇବେ, ପ୍ରଭୁପାଦ ଦେଖେଇବେ, ପ୍ରଭୁଙ୍କ ରୂପକୁ ଦେଖିଲେ ତ ହୁଏତ ଜାଣିବା ଆମ ରୂପ କିଭଳି, କେବଳ ଶାସ୍ତ୍ରକୁ ଦେଖି କ'ଣ ଜାଣିବା? ନାଇଁ ତ କଳିଯୁଗରେ ସେ ଭାଗ୍ୟ ହିଁ ନାହିଁ, ଏଇଟା ପିତ କଲର, ଏଇଟା ଘନଶ୍ୟାମ କଲର, ଏ ଭାଗ୍ୟ ହିଁ ଆମର ନାହିଁ। ମା ବାପା ତ ଜନ୍ମ କଲେ ହିଁ ଆଗେ ପଠେଇଲେ, ଅଆ ମଡ଼ା, ଅଆ ମଡ଼େଇ ସାରିକି ଏ ମାଛ କଙ୍କଡ଼ା ଶୁଖା ଖୋଇଲେ, ଖୋଇକି ତାର ତଣ୍ଟି ଚିପିକି ପଠେଇଲେ, ଯା ସରକାର ଚାକିରି ଚାକିରି କ'ଣ ଜାଣିବା ଆଜ୍ଞା ଏ ଜିନିଷ? ମା ବାପା ଯଦି ଛୁଆଟି ବେଳେ ଭାଗବତ ଟିକେ ପଢ଼େଇଥାନ୍ତେ ଆମକୁ, ଯଦି ସେ ରସରେ ରସିଥାନ୍ତେ, ହୁଏତ ଏ ବୟସରେ ହୃଦୟଟା ଏତେ କଠୋର ହେଇନି, ଭଗବାନ ପାଇଁ ଟିକେ ନାମ ଦେଲାବେଳେ କାନ୍ଦିଥିଲେ, ହୁଏତ ସେ ରୂପଟା କେମିତି ଦେଖିପାରିଥାନ୍ତେ, ସେ ଭାଗ୍ୟ ତ ନାହିଁ। ସଂସ୍କାର ବିହୀନ ଆମେ କରିଯିବା, ସଂସ୍କାରର ବହୁତ ବଡ଼ ପ୍ରଭାବ ଅଛି, ବହୁତ ପ୍ରଭାବ ନିଜେ ଭାଗବତରେ କହୁଛନ୍ତି, ମୋର ଏତେ ବଡ଼ ଭାଗ୍ୟ, ମୋ ଗୁରୁଦେବଙ୍କର ଏତେ ବଡ଼ ଭାଗ୍ୟ, ଆମେ ଶୁଦ୍ଧ ବୈଷ୍ଣବ କୂଳରେ ଜନ୍ମ ହେଲି, ଏବଂ ସେଇ ସୁଯୋଗଟା ମୁଁ ଶୁଦ୍ଧ ବୈଷ୍ଣବ କୂଳରେ ଜନ୍ମ ହେଇଥିଲି ବୋଲି, ଆଉ ମୋର ଗୁରୁଦେବ ଶୁଦ୍ଧ ବୈଷ୍ଣବ ଥିଲେ, ଆଉ ସେ ବି ମଧ୍ୟ ଶୁଦ୍ଧ ବୈଷ୍ଣବ ପରମ୍ପରା ଆସିଥିଲେ, ତାଙ୍କର ଯେତେବେଳେ ମୁଁ ଦର୍ଶନ କଲି ମୋର ଚେତନାଟା ଜାଗ୍ରତ ହେଲା। ପ୍ରଭୁଙ୍କ ରୂପ କେମିତି ଜାଣିବା, କେବଳ ଭାବି ଦିଅନ୍ତି ଏତିକି। ଦେଖୁଛନ୍ତି ଘନଶ୍ୟାମମ ପୀତବାସମ ଆଉ କୌଶେୟ, ବାସଟା କିଭଳି କୌଶେୟ, କୌଶେୟ ମାନେ ସିଲ୍କ ନା, ସିଲ୍କ ପଟ ପଟ ବସ୍ତ୍ର ରେଶମ। ଆଚ୍ଛା କୌଶେୟ ବାସସମ ପୁରୁଷମ, ଭଗବାନଙ୍କ ନାରୀ କି, ଭଗବାନ ନାରୀ ନା ପୁରୁଷ? ପୂର୍ବ ଜଣେ ପ୍ରଶ୍ନ କରୁଛନ୍ତି, ଗୀତାରେ ଭଗବାନ କହୁଛନ୍ତି ମୁଁ ପୁରୁଷ, କେଉଁଠି ପରମ ବ୍ରହ୍ମ ପରମ ଧାମମ ପବିତ୍ର ପରମ ଭଗବାନ ପୁରୁଷମ ଶାଶ୍ୱତମ, ଶାଶ୍ୱତରମ ସବୁବେଳେ ଲଗାନ୍ତି ଭଗବାନ ପୁରୁଷ। ଆମେ ଆମେ ପୁରୁଷ, ଆମେ ପୁରୁଷ ନାହିଁ, ଆମେ ପୁରୁଷ ଅଭିମାନ କରୁଛେ। ପ୍ରଭୁପାଦ ଗୋଟେ ସୁନ୍ଦର କମ୍ପିଟିସନ ଦେଉଛନ୍ତି, ଦେଖ ପ୍ରଭୁପାଦଙ୍କର ବିଚାରଧାରା କିଭଳି। ଆଗେ କୃଷ୍ଣ ଯଦି ଏକମାତ୍ର ପୁରୁଷ ହେଲେ ଏ ଜଗତରେ ଯେଉଁମାନେ କିନ୍ତୁ ପୁରୁଷ ସେମାନେ କିଏ, ସେମାନେ ଫଲ୍ସ ପୁରୁଷ। କେମିତି ଫଲ୍ସ ପୁରୁଷ ନା, ଏ ଜଗତରେ ସମସ୍ତେ ଫଲ୍ସ ପୁରୁଷ, ସ୍ତ୍ରୀ ବି ଫଲ୍ସ ପୁରୁଷ, ପୁରୁଷ ବି ଫଲ୍ସ ପୁରୁଷ, କାରଣ ସମସ୍ତଙ୍କର ମାଇଣ୍ଡଟା ପୁରୁଷ, ପୁରୁଷ ମାନେ ଉପଭୋଗ କରିବା। ତେଣୁ ଭଗବାନଙ୍କର ଯେତେ ଆମେ ଅଂଶ, ଭଗବାନ ହେଉଛନ୍ତି ପରମ ଉପଭୋଗକାରୀ, ଜୀବମାନେ ତାର ଉପଭୋଗ କାମନା ଅଛି। ତେଣୁ ସ୍ତ୍ରୀ ସ୍ତ୍ରୀ ଡ୍ରେସ୍ ପିନ୍ଧିଲେ ବି ସେ ପୁରୁଷ, କାରଣ ତାର ଉପଭୋଗ କାମନା ଅଛି। ପୁରୁଷ ପୁରୁଷ ଡ୍ରେସ୍ ପିନ୍ଧିଲେ ବି ସିଏ ଫଲ୍ସ ଯେଉଁ ପୁରୁଷ ଅଭିମାନ କରୁଛି ତାର ପୁରୁଷର ଅଭିମାନ ଅଛି। ତେଣୁ ପୁରୁଷ ବି ଏଠି ପୁରୁଷ, ସ୍ତ୍ରୀ ବି ଏଠି ପୁରୁଷ, ମାନେ ଫଲ୍ସ ପୁରୁଷ, ରିଏଲ୍ ପୁରୁଷ ନୁହେଁ। ରିଏଲ୍ ପୁରୁଷ କିଏ ନା, ପୁରୁଷମ ଶାଶ୍ୱତମ, ମୁଁ ଶାଶ୍ୱତ ପୁରୁଷ, ଦିବ୍ୟମ ଏ। ଆଚ୍ଛା ପ୍ରଭୁପାଦ ଜଣେ ପ୍ରଶ୍ନ କରୁଛନ୍ତି, ପ୍ରଭୁପାଦ ଭଗବାନ ପୁରୁଷ ନା ନାରୀ? ପ୍ରଭୁପାଦ କହିଲେ ଭଗବାନ ପୁରୁଷ, ଭଗବାନ ବି ନାରୀ, ଭଗବାନ ସବୁ ହେଇପାରିବେ ନା କେମିତି? ଆରେ ଭଗବାନ ମୋହିନୀ ରୂପରେ ନା ରୂପ ଧରିଥିଲେ କି ନାହିଁ, ତେଣୁ ଭଗବାନ କାହିଁକି ନାରୀ ନ ହେଇପାରିବେ? ଆମର ଗୁରୁଦେବ କୁହନ୍ତି ହି କ୍ୟାନ୍ ଡୁ ସୋ ମେନି ଅଣ୍ଡର ଥିଙ୍ଗସ, ସର୍ବ ଆଶ୍ଚର୍ଯ୍ୟମୟ ସିଏ ସବୁ କ'ଣ ନ କରିପାରିବେ। ଆଜି ପୁରୁଷ ସ୍ତ୍ରୀରେ ଡ୍ରେସ୍ଟାକୁ ତିଆରି କରିଛନ୍ତି, ଡ୍ରେସ୍ ତିଆରି କରିବା ଲୋକ କ'ଣ ଡ୍ରେସ୍ଟା ସେ ନିଜେ ଚାଲି ଡ୍ରେସ୍ ଚେଞ୍ଜ କରିପାରିବେନି? ଆରେ ସେ ନାରୀ ରୂପ ଧରିଲେ ବି ସେ ପୁରୁଷ, କିନ୍ତୁ ଆମେ ଫଲ୍ସ ପୁରୁଷ ସମସ୍ତେ, ନାରୀ ରୂପ ଧରିଲେ ବି ଫଲ୍ସ ପୁରୁଷ, ପୁରୁଷ ରୂପ ଧରିଲେ ବି ଫଲ୍ସ ପୁରୁଷ, ସେଥିପାଇଁ ଭଗବାନ କିଏ ନା ପୁରୁଷ। ଆଚ୍ଛା ପୁରୁଷ ହେଲେ ଅକ୍ର ଯେଉଁ ଦେଖୁଛନ୍ତି ସେ ରୂପଟା ପ୍ରଭୁ କେଉଁ ରୂପରେ ଦେଖୁଛନ୍ତି, କାରଣ ରଥରେ ଦେଖୁଛନ୍ତି ଦ୍ୱିଭୁଜ, ଜଳ ଭିତରେ ଦେଖୁଛନ୍ତି ଚତୁର୍ଭୁଜ। ମୁଁ ଏଇଠି କହିବାର ତାତ୍ପର୍ଯ୍ୟ ପ୍ରଭୁଙ୍କର ରୂପକୁ କମ୍ ସେ କମ୍ ଜାଣିବା ଦରକାର, ତାହେଲେ ପ୍ରଭୁଙ୍କୁ କେଉଁ ସମୟରେ ପାଗଳ ମନ ଯଦି ଟିକେ ଚିନ୍ତା କରିବ ଭଗବାନଙ୍କୁ ଧ୍ୟାନ କରିବା ପାଇଁ, କମ୍ ସେ କମ୍ ପ୍ରଭୁଙ୍କର ରୂପଟା କହିଟା ଭାଗବତ ସେଥିପାଇଁ ବାରମ୍ବାର ମହାରାଜ ସବୁ ସମୟରେ କୁହନ୍ତି, ବିଶେଷ କରି ମହାରାଜଙ୍କର କଥା ମୁଁ ଶୁଣେ ଯେ ସମୟରେ ଦେଖେ ମହାରାଜ କଥା କହିବା ସମୟରେ, ବିଶେଷ କରି ଯେତେବେଳେ ରୂପ ବର୍ଣ୍ଣନା ଆସିଯିବ ତାକୁ ବିଲକୁଲ ଟିକି ନେଇକି ଖୋଲିକି ହିଁ କୁହନ୍ତି। ମହାରାଜ କହନ୍ତି ସାଧକର ଏଇଟା ଜୀବନ, ସାଧକ ବିଲକୁଲ ରୂପଟାକୁ ଜାଣିବା ଦରକାର, ପ୍ରଭୁଙ୍କର ରୂପ କିଭଳି, ଯାହାଙ୍କ ରୂପ ଚିହ୍ନତି ତାଙ୍କର ନାଁ ଯଦି ଘୋଷି ଘୋଷି ଆପଣ ହେ କୃଷ୍ଣ ହେ କୃଷ୍ଣ କୃଷ୍ଣ ଆସି ଠିଆ ହେଇଛି, ଆପଣ କୃଷ୍ଣ ଜାଣିନି, ଆପଣ କ'ଣ କହିବେ? ଜାଣିବା ଦରକାର ତ, ହେ କୃଷ୍ଣ କୃଷ୍ଣ ଆସିଗଲେ, ଆରେ କୃଷ୍ଣ ସିଏ ବଙ୍କା କି ତେଢ଼ା କି ବୁରଲ ଧରିଛନ୍ତି କି, ତା ଚିହ୍ନ ଥିବ ନା, ଆପଣ ହେ କୃଷ୍ଣ ଡାକିବେ, କୃଷ୍ଣ ଆସି ଠିଆ ହେଲା ପଳେଇ ହେ କୃଷ୍ଣ ଭାଇ ଡାକିଲା ମୋ ପାଖକୁ, ମୋତେ ଚାହିଁବି ନାହିଁ ପଳେଇଯିବି, ଆମର ସେ ଅବସ୍ଥା ହେଉଛି ନା ଆଜ୍ଞା। ଜଣେ ପ୍ରବଳ ଶୁଣୁଥିଲା ଆମର ଇସ୍କନ ଭକ୍ତ, ମୁଁ ତାଙ୍କ କେସେଟ୍ ଶୁଣୁଥିଲି, ସେ ଏଇ କଥାଟା କହିଲେ, ଯେତେବେଳେ ଆମେ ହରେ କୃଷ୍ଣ କରୁଛେ ହରେ କୃଷ୍ଣ କୃଷ୍ଣ ତ ଆସୁଛନ୍ତି ନା, ଆରେ କୃଷ୍ଣ କେଉଁଠି ନ ଆସି ଆସିବା, ପ୍ରଭୁପାଦ ଇନଷ୍ଟିଚ୍ୟୁସନ୍ ଆସିବେନି, ନିଶ୍ଚିତ ଆସିବେ, ସେଠି ତ ଡେଲି ପ୍ରେଜେଣ୍ଟ ପକେଇବାକୁ ଆସିବେ, ଆମେ ତ ହରେ କୃଷ୍ଣ କହୁଛେ କୃଷ୍ଣ ଆସୁଛନ୍ତି, ଆମେ କୃଷ୍ଣଙ୍କ ଚାହିଁନି, କାରଣ ରୂପ ଜାଣିନି, ଗୁଣ ଜାଣିନି, ଲୀଳା ଜାଣିନି, ଆକୁ ଜାଣିବା ଦରକାର। ସେଥିପାଇଁ ନାମ କରିବା ପୂର୍ବରୁ ତତ୍ତ୍ୱ ଗୁଡ଼ାଏ, ତତ୍ତ୍ୱ ତଥ୍ୟ ଲୀଳା, ଏ ତିନିଟା ନାମର ନାମକୁ ପୋଷଣ କରେ। ନାମ ଖାଲି ମାଳା, ସେଥିପାଇଁ କାହିଁକି କୁହାଗଲା ମାଳା କରିଛି, ଆମେ ନାମ କରୁଛୁ, ନାମର ଉପଲବ୍ଧି, ନାମର ତତ୍ତ୍ୱ ଜାଣିବାକୁ ପଡିବ, ନାମ ତତ୍ତ୍ୱ, ଜୀବ ତତ୍ତ୍ୱ, ଗୁରୁ ତତ୍ତ୍ୱ, ଈଶ୍ୱର ତତ୍ତ୍ୱ, ଏଇଟା ତତ୍ତ୍ୱ ଆଉ ତଥ୍ୟ, ତଥ୍ୟ ମାନେ ପ୍ରଭୁଙ୍କର ଯେତେ ସବୁ ରୂପ ଗୁଣ ସବୁ ପ୍ରଭୁଙ୍କର ସବୁ ମାନେ ଯେତେ ବିସ୍ତାର ସବୁ ଜିନିଷ ଜାଣିବାକୁ ପଡିବ, ଲୀଳା ସବୁ ଯେତେ ଅଛି, ତତ୍ତ୍ୱ ତଥ୍ୟ ଲୀଳା, ତଥ୍ୟ ମାନେ ଲୀଳା ଆଉ ଲୀଳା ରହସ୍ୟ, ରହସ୍ୟ ମାନେ ପ୍ରଭୁ କାହିଁକି ଏ ଜିନିଷ କରିଛନ୍ତି, ପ୍ରଭୁ କାହିଁକି ଏ ଜିନିଷ କରିଛନ୍ତି, ଏ ଜିନିଷଟା ମୁଣ୍ଡରେ ଯେତେ ରହିବ ସେତେ ନାମ କଲାବେଳେ ଆପଣଙ୍କର ପ୍ରସନ୍ନ ପ୍ରସନ୍ନତା ଆସିବ। ଆଉ ପ୍ରଭୁ ଜାଣିଥିଲେ ହରେ କୃଷ୍ଣ କହିଲେ ତ ପ୍ରଭୁ ଆସିକି ପହଞ୍ଚିଲେ ଚିହ୍ନିଦେବେ ଏ କୃଷ୍ଣ ଆସିଗଲେ ବର୍ତ୍ତମାନ, ନହେଲେ ତ ଆମେ କୃଷ୍ଣ କୃଷ୍ଣ କହିବା, କୃଷ୍ଣ ଆସିଲେ ଆମ ଆଡ଼କୁ ଚାହିଁବା, ଚାହିଁ ଚାହିଁ ରହିବା, ଆମେ କୃଷ୍ଣ ହରେ କୃଷ୍ଣ କରିଦେଇକି ସେଣେ ବି ଚାହୁଁଥିବା, ଠିକ୍ ଅଛି ଡାକିଲା ମୁଁ ଆସିଲି ପୁଣି ଚାହିଁଲା ନାହିଁ, ଠିକ୍ ମୋ ରାସ୍ତାରେ ମୁଁ ଯାଉ ସେ ଯାହା କରୁଛି କ'ଣ। ସେଥିପାଇଁ କମ୍ ସେ କମ୍ କୃଷ୍ଣଙ୍କ ରୂପକୁ ଜାଣିବା ଦରକାର, ଏବଂ ପୁରୁଷମ ଚତୁର୍ଭୁଜମ ଆଉ ଭଗବାନ କିଭଳି ଶାନ୍ତ, କୁହନ୍ତୁ ଜଗତରେ ଯେତେ ବ୍ୟକ୍ତି ଅଶାନ୍ତ ବ୍ୟକ୍ତି ଅଛନ୍ତି ଶାନ୍ତ କିଭଳି ହେଇଛନ୍ତି, ସମସ୍ତେ ଦେଖିକି ଭୂତ ଯାହାକୁ ଲାଗେ ସେ ପାଗଳ ହେବା ବୁଲୁଥିବ, କିନ୍ତୁ ତା ପରେ ନାମ କୀର୍ତ୍ତନ କରି ସେ ଶାନ୍ତ। ହେ କାହିଁକି ସେ ଠାକୁରଙ୍କ ନାମ ନେଉଛୁ? ତୁ ଭୂତ କୋଉଥିରେ ଦେଖିବେ ସେ ପଡ଼ିଶା ଦେଖି? ହେ ତୁ ଭଗବାନଙ୍କର ନାମ କାହିଁକି ନେଉଛୁ? କାହିଁକି ତୁଳସୀ ମୋ ପାଖକୁ ଆଣୁଛୁ? କାରଣ ସେ ଶାନ୍ତ ବସ୍ତୁ, ଭଗବାନ ଶାନ୍ତ, ତାଙ୍କର ନାମ ଶାନ୍ତ, ତାଙ୍କ ରୂପ ଶାନ୍ତ, ପ୍ରଭୁଙ୍କ ରୂପ ଶାନ୍ତ। ଜୀବ ହେଉଛି ଅଶାନ୍ତ, ଜୀବ ଜଗତରେ କେତେବେଳେ ଶାନ୍ତି ପାଉନି, ପ୍ରଭୁଙ୍କ ରୂପକୁ ଦେଖିଲେ ତାର ଶାନ୍ତି। ସେଥିପାଇଁ ଦେଖନ୍ତୁ, ଯେତେ ଗାଡ଼ି ଘୋଡ଼ା ଯେତେ ଯାହା ଚାଲି ଚାଲି ଦିନ ସାରା ଲାଷ୍ଟ ଯାଇଥିଲେ ମନ୍ଦିର ଭିତରେ ପଶିଯିବେ, ପ୍ରଭୁଙ୍କୁ ଦେଖିଦେଲା ମୁଣ୍ଡିଆ ମାରିଦେଲା ଗୋଟେ ଠିଆ ହେବେ, ରେଷ୍ଟ ପାଇଲେ ସେତେବେଳେ ଶାନ୍ତ। ଜଗତଟା ଅଶାନ୍ତ, ଭଗବାନଙ୍କ ରୂପ ଶାନ୍ତମ, ପୁରୁଷମ ଚତୁର୍ଭୁଜମ ଶାନ୍ତମ, ଏଇଠି ଆସିଲା ଏଇ ଶ୍ଳୋକ ସହିତ ଭୀଷ୍ମଦେବଙ୍କର ସମ୍ବନ୍ଧ। କହିଥିଲେ ନା, ପ୍ରସନ୍ନ ହାସ ଅରୁଣ ଲୋଚନ ଉଲ୍ଲାସ, ପ୍ରଭୁଙ୍କର ଲୋଚନଟା କିଭଳି ନା ଅରୁଣ, ନବ ଉଦିତ ସୂର୍ଯ୍ୟ ଭଳି। ଏଠି ବି ଅକ୍ରୁର ଦେଖୁଛନ୍ତି ପଦ୍ମ ପତ୍ର ଅରୁଣ କ୍ଷଣ, କିନ୍ତୁ ଏଠି ଗୋଟେ ଅଲଗା ଜିନିଷ ଆଡ୍ କରିଛନ୍ତି, ଚକୁଡ଼ା ପଦ୍ମପତ୍ର ଭଳି, କିନ୍ତୁ ବର୍ଣ୍ଣଟା କିଭଳି ନା ଅରୁଣ ଇକ୍ଷଣ, ଏଇ ଅରୁଣ ଶବ୍ଦ ଏଠି ଲାଗେ। ଦୃଷ୍ଟିଟା ବିଲକୁଲ ସୂର୍ଯ୍ୟଙ୍କର, ନବଉଦିତ ସୂର୍ଯ୍ୟଙ୍କର ଯେଭଳି ସୁନ୍ଦର ମାନେ କିରଣ, ଦୃଷ୍ଟିଟା ଯେଭଳି କୋମଳ ପ୍ରଦାନ କରେ, ଯେଭଳି ସ୍ନିଗ୍ଧ ସେଭଳି, କିନ୍ତୁ ପଦ୍ମପତ୍ର ଏଠି ଲଖାଯାଇଛି, କିନ୍ତୁ ଅରୁଣ ଶବ୍ଦ ଏଠି ଲାଗିଛି ଅରୁଣ ଇକ୍ଷଣ। ଆଚ୍ଛା, କାହିଁକି ଭଗବାନଙ୍କୁ ପଦ୍ମ ସହିତ ତୁଳନା କରାଯାଇଛି? ପ୍ରଭୁପାଦ ଜୀ ଲେଖିଛନ୍ତି କୁନ୍ତୀ ସ୍ତୁତି ଖେଳେଇବେ, ସବୁ ସମୟରେ ପଦ୍ମ ଆଉ ଚନ୍ଦ୍ର ସହିତ କାହିଁକି ତୁଳନା କରାଯାଇଛି? ନା ଦୁଇଟି ବର୍ଷ ଦେଖନ୍ତୁ, ଶାନ୍ତ ଚନ୍ଦ୍ରମାଙ୍କୁ ଆପଣ ଦେଖିବେ, ଦିନରେ ତ ସୂର୍ଯ୍ୟଙ୍କୁ ଦେଖିଲେ ଚିଡ଼ି ଚିଡ଼ି ଲାଗୁଛି, ଏଇ ଆସିଗଲା ଖରାଦିନ ଯେ ବିଲକୁଲ ଭଜନ ବି କରିପାରିବେ, ମନ ଫନ ପୁରା ବଦଳେଇ ଦେବେ ସୂର୍ଯ୍ୟଦେବ। କିନ୍ତୁ ଚନ୍ଦ୍ରମା ରାତିରେ, ମନସା ଚନ୍ଦ୍ରମା ଯାତୁ ଚକ୍ଷୁ ସୂର୍ଯ୍ୟ ଯାଏତ, ପ୍ରଭୁଙ୍କର ମନରୁ ଚନ୍ଦ୍ରମା ଯାଇଛନ୍ତି। ତେଣୁ ପ୍ରଭୁ ଯଦି ଶାନ୍ତ ହେଲେ ପ୍ରଭୁଙ୍କର ମନଟା କେମିତି ହେଇଥିବ? ଶାନ୍ତ ନା, ଆଉ ମନରୁ ଯିଏ ଜାତ ହେଇଛନ୍ତି ସେ କେମିତି ହେଇଛି? ସେଥିପାଇଁ ଶୋଭା ଦୃଷ୍ଟିରୁ ଚନ୍ଦ୍ରମାଙ୍କୁ ଯେତିକି ତୁଳନା ନ କରାଯାଏ, ତାଙ୍କର ଗୁଣ ଦୃଷ୍ଟିରୁ କରାଯାଏ, କାରଣ ଚନ୍ଦ୍ରମାଙ୍କର କଳଙ୍କ ଅଛି ନା, ପ୍ରଭୁଙ୍କର କ'ଣ କଳଙ୍କ ଅଛି? ନିଷ୍କଳଙ୍କ ଗୌର ଚନ୍ଦ୍ର। ତେଣୁ ଭଗବାନ ଯେଉଁ ଚନ୍ଦ୍ର ଶୀତ, ଆଉ ପଦ୍ମ ବି ଶୀତ, ସେଥିପାଇଁ ତ୍ରିଗୁରୁ ଚରଣ ପଦ୍ମ, ଏଠି ପଦ୍ମ ଲାଗିଲା। ଯେଉଁମାନେ ସେ ଶୀତଳ ପ୍ରଭୁଙ୍କର ଚରଣକୁ ଆଶ୍ରୟ କରିଛନ୍ତି, ଯେଉଁମାନେ ଶ୍ରୀ ଗୁରୁ, ତାଙ୍କର ଚରଣ ମଧ୍ୟ ପଦ୍ମ ଶୀତଳ। ଏ ତପ୍ତ ଜୀବନରେ ଯେତେବେଳେ ଜଣେ ଗୁରୁକୃଷ୍ଣଙ୍କର ପାଦାଶ୍ରୟ କରେ, ସେ ଶୀତଳ ତା ପ୍ରାପ୍ତ ହୁଏ। ଆପଣ କହିବେ କାହିଁକି ଗୁରୁଦେବଙ୍କ ଉପରେ ଏତେ ମାନେ ଏମ୍ଫାସିସ୍ ଦେଉଛନ୍ତି? ଗୁରୁ 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 କେବଳ ଭଜନ କରିବା ଦରକାର ନା, ଶ୍ରୀ ଗୁରୁ ଚରଣ ପଦ୍ମ, କେବଳ କେବଳ ଶବ୍ଦ ଏଠି ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ। କେବଳ ଖାଲି ରଖାନ୍ତି ଭକତି ସଦ୍ମ, ସଦ୍ମ ମାନେ ଷ୍ଟୋର ରୁମ୍, ଯେଉଁଠୁ ଉଠିବ ସବୁ କିଛି ଅଛି ସେଇଠୁ ଭକ୍ତି ଜାଗ୍ରତ ହବ, କେବଳ ଶବ୍ଦ ଲାଗିବ, ଭକ୍ତିରେ ସଦ୍ମ ବୋଲି କହନି, କେବଳ ଭକତି ସଦ୍ମ। ଆପଣଙ୍କ ଗୁରୁଙ୍କୁ ଏତେ ଏମ୍ଫାସିସ୍ ଦେବାର କାରଣ କ'ଣ? ଗୁରୁ ପୂର୍ବରୁ ଲାଗିଲା ଶ୍ରୀ ଗୁରୁ, ଶ୍ରୀ ଗୁରୁ ମାନେ ଯିଏ ସମ୍ପୂର୍ଣ୍ଣ ଭକ୍ତିରେ ସହିତ ଆବିଷ୍ଟ ଚିତ୍ତରେ ପ୍ରଭୁଙ୍କର ନାମ ରୂପ ଗୁଣ କୀର୍ତ୍ତନ କରି ପ୍ରଭୁଙ୍କ ସହିତ ବିଲକୁଲ ଯୁକ୍ତ ଅଛନ୍ତି, ଯୋଗ ଯୁକ୍ତ ପୁରୁଷ ସେ ଶ୍ରୀ ଗୁରୁ। ଆଚ୍ଛା, ତାଙ୍କର କ'ଣ ଏଭଳି ଶୀତଳତା ପ୍ରଦାନ କରିବାର ଶକ୍ତି ଅଛି ଭଗବାନଙ୍କର? ଯେଉଁ ନା ହଁ, ସେଭଳି ଉଦାହରଣ ପ୍ରଭୁପାଦ ଏକ୍ଜାମ୍ପଲ ଦିଅନ୍ତି, ପ୍ରଭୁପାଦ ବିଷୟରେ ସବୁ ତଥ୍ୟ କହିଛନ୍ତି, ବାସ୍ ଜଣେ ସାଧୁ କରେଣ୍ଟ 440 ଭୋଲ୍ଟେଜରେ ଯେଉଁ କରେଣ୍ଟ ଯାଇଛି ତା ଦେହକୁ ଯିଏ ଜମ୍ପର ପକେଇଲା, ଯେତେ ତାର ଯୋଡ଼ିଲେ ବି କରେଣ୍ଟ ସେତେ ରହିବ ଆଜ୍ଞା। ଯଦି କରେଣ୍ଟର ଗୋଟେ ଧର୍ମ ରହୁଛି ଏତିକି, କିନ୍ତୁ ପାୱାର କରେଣ୍ଟରେ କମିଯିବ, ଯେତିକି ଜଣ ଜିନିଷ ମେନ୍ ଫେଜ୍ରେ ଯେତେ ତାର ଯୋଡ଼ିବେ ତା ଦେହରେ କରେଣ୍ଟ ରହୁଛି। ଯଦି ଗୋଟେ ଜଡ଼ ବସ୍ତୁର ଏଭଳି ଜାଡ଼ିକ ଧର୍ମ ଅଛି, ତାହେଲେ ଚିନ୍ମୟ ବସ୍ତୁ ପ୍ରଭୁଙ୍କର ନାମ, ପ୍ରଭୁଙ୍କ ସହିତ ଯେଉଁମାନେ ଯୁକ୍ତ ହେଉଛନ୍ତି ନାମରେ ରୂପରେ ଗୁଣରେ କଥାରେ, ତାହେଲେ କିଭଳି ତାଙ୍କ ନିକଟକୁ କରେଣ୍ଟ ନ ଆସିବ କୁହନ୍ତୁ? କିଭଳି ପ୍ରଭୁଙ୍କର ଶକ୍ତି ତାଙ୍କ ନିକଟକୁ ନ ଆସିବ? ସେଥିପାଇଁ ଗୁରୁ କୃଷ୍ଣ ରୂପ ହେ ଶାସ୍ତ୍ରର ପ୍ରମାଣେ, ଗୁରୁ ରୂପେ କୃଷ୍ଣ କୃପା କରେ ନ ଭକ୍ତଗଣେ। ସିଦ୍ଧାନ୍ତ ଚୈତନ୍ୟ ଚରିତାନ୍ତ ଖେଳନ୍ତୁ ଆପଣ, ଭାଗବତ ଖେଳି ଖେଳି ସବୁ ଶାସ୍ତ୍ର ଖେଳି ଖେଳି ଶେଷକୁ ଫେରିବେ କୃଷ୍ଣ ଦାସଙ୍କ ପାଖକୁ। ପ୍ରଭୁ ଆପଣ ବୃନ୍ଦାବନରେ କ'ଣ ଲେଖିଛନ୍ତି ପ୍ରଭୁଙ୍କ କଥା? ଗୁରୁ କୃଷ୍ଣ ରୂପ ହେ ଶାସ୍ତ୍ରର ପ୍ରମାଣ, ସେ ଶାସ୍ତ୍ରର ପ୍ରମାଣ, ଗୁରୁ ରୂପେ କୃଷ୍ଣ କୃପା କରେନ ଭକ୍ତ। କୃଷ୍ଣ କାହାକୁ ସ୍ୱତନ୍ତ୍ର କୃପା କରନ୍ତି? ସ୍ୱତନ୍ତ୍ର କୃପା କୃଷ୍ଣ ସେମାନଙ୍କୁ କରନ୍ତି ଯେଉଁମାନେ ତାଙ୍କର ଯୁଦ୍ଧରେ ଥାଆନ୍ତି, ଯେଉଁମାନେ ସମ୍ପୂର୍ଣ୍ଣ ଅନ୍ତରଙ୍ଗା ଶକ୍ତିରେ ଆଶ୍ରୟ କରିଥାନ୍ତି। ଭକ୍ତିସିଦ୍ଧାନ୍ତ ଠାକୁର ତାଙ୍କର ପତ୍ରିକାରେ ଲେଖୁଛନ୍ତି, ନିତ୍ୟାନନ୍ଦ ପ୍ରଭୁ ଯେଉଁମାନଙ୍କୁ ଅଲରେଡି ସାଙ୍କ୍ସନ୍ କରିଦେଇଛନ୍ତି ସେମାନେ ରାଧାରାଣୀଙ୍କ ସେବା ପାଇବେ। ଆଉ ରାଧାରାଣୀଙ୍କ ଯୁଦ୍ଧରେ ରାଧାରାଣୀଙ୍କ ସେବା ଅଧିକାର ପ୍ରାପ୍ତ ଜୀବମାନଙ୍କର ଦାୟିତ୍ୱ କୃଷ୍ଣ ସିଧା ନିଅନ୍ତି। ଆମ ଭଳିଆ ବୋଧ ଯେଉଁମାନଙ୍କର ଦାୟିତ୍ୱ ନିତ୍ୟାନନ୍ଦ ପ୍ରଭୁ ନିଅନ୍ତି, ଗୁରୁଦେବ ନିଅନ୍ତି। ସେଥିପାଇଁ କେବଳ ଶାସ୍ତ୍ର କ'ଣ କହୁଥିଲେ, ଗୁରୁ କୃଷ୍ଣ ରୂପ ହଏ ଶାସ୍ତ୍ରର ପ୍ରମାଣେ, ଗୁରୁ ରୂପେ କୃଷ୍ଣ କୃପା କରେଣ ଭକ୍ତ ଗଣେ। ଏଇ ଯେଉଁ ଭକ୍ତମାନଙ୍କୁ ଗୁରୁ ରୂପରେ କୃଷ୍ଣ କୃପା କରନ୍ତି, ଇଏ ସିଧା ବାଡ଼େ ବାଡ଼େ ରାଧାରାଣୀଙ୍କ ପାଦ ପଦ୍ମରେ ମରିଗଲେ ବି ରାଧାରାଣୀ ଶୁଣିବେନି, କାରଣ ନିତ୍ୟାନନ୍ଦ ପ୍ରଭୁ ସାର୍ଟିଫିକେଟ୍ ଦେଇନାହାନ୍ତି। ସେଥିପାଇଁ ଗୁରୁତତ୍ତ୍ୱରେ ଦୁଇ ଜଣ ଗୁରୁ, ଆରେ ରାଧାରାଣୀଙ୍କ ମୂଳ ଗୁରୁ କୁହା ହେଉଛି, ପୁଣି ନିତ୍ୟାନନ୍ଦ ଗୁରୁ ମୂଳ ଗୁରୁ କୁହା ହେଉଛି, ତାତ୍ପର୍ଯ୍ୟ କ'ଣ? ମୂଳ ଗୁରୁ ରାଧାରାଣୀ, ରାଧାରାଣୀ କାହା ପାଇଁ ଗୁରୁ ନା, ଯେଉଁମାନେ ରାଧାଙ୍କ ଭକ୍ତର ସାଧକ, ଯେଉଁମାନେ ନିତ୍ୟାନନ୍ଦ ପ୍ରଭୁଙ୍କ କତିରୁ ସାର୍ଟିଫିକେଟ୍ ପାଇଯାଇଛନ୍ତି। ଆଉ ବଦ୍ଧ ଯିବ ଆମ ଆମ ଭଳି ସାଧକମାନଙ୍କ ପାଇଁ ନିତ୍ୟାନନ୍ଦ ପ୍ରଭୁ, ଏବଂ ନିତ୍ୟାନନ୍ଦ ପ୍ରଭୁଙ୍କର ରିପ୍ରେଜେଣ୍ଟେଟିଭ୍ କିଏ? ଗୁରୁଦେବ। ସେଥିପାଇଁ ମହାପ୍ରଭୁ ଆଗେ ନିତ୍ୟାନନ୍ଦଙ୍କର ଗୁରୁ ପୂଜା କଲେ, ବ୍ୟାସ ପୂଜା କଲେ। ଏ ଆମର ଯେଉଁ ପରମ୍ପରା ପ୍ରଭୁବାଦ ଆଣିଛନ୍ତି, ଏ ବିଲକୁଲ 100% ଖାଣ୍ଟି ଗୁଆ ଘିଅ, ଇଏ ଉମ୍ଫେଡ଼ନି, ବିଲକୁଲ ଖାଣ୍ଟି ଗୁଆ ଘିଅ। ସିଦ୍ଧାନ୍ତ ସବୁ ଦେଖିବେ, ପ୍ରଭୁବାଦ ଗୋଟିଏ ଗୋଟିଏ ଜିନିଷକୁ ସିଦ୍ଧାନ୍ତ ଗୋଟିଏ ଜିନିଷ ତାଙ୍କ ଜୀବନରେ ଡେଲିଭର କରିନାହାନ୍ତି ବୈଷ୍ଣବ ସିଦ୍ଧାନ୍ତ, ଇଏ ପ୍ରଭୁବାଦଙ୍କ କ୍ୱାଲିଟି। ତେଣୁ ମୁଁ କ'ଣ କହୁଥିଲି, କେଉଁଠି ଯାଇ ପଶିଗଲି, ହଁ, ଇଏ ହିଁ ଗୁରୁଙ୍କ ପାଦ ପଦ୍ମରେ ଯେଉଁମାନେ ଆଶ୍ରୟ କରନ୍ତି, ପ୍ରଭୁଙ୍କ ପାଦ ପଦ୍ମରେ, ଯେ ପ୍ରଭୁଙ୍କର ପଦ୍ମ କଥା ମୁଁ କହୁଥିଲି, ଯେ ଶୀତଳତା ପ୍ରଦାନ କରେ, ଠିକ୍ ସେଇଭଳି ପ୍ରଭୁଙ୍କର ମୁଖ ସେଇଭଳି ପ୍ରସନ୍ନ ହାସ ଅରୁଣ ଲୋଚନା, ଏଇ କଥାରୁ ମୁଁ ଆଣିଥିଲି ଅକ୍ରୁରଙ୍କ ରୂପକୁ, ଏବଂ ରୂପ ବର୍ଣ୍ଣନା ପ୍ରଭୁଙ୍କ ରୂପ କିଭଳି, ଏବଂ ତାପରେ କହୁଛନ୍ତି ଏ ଚାରୁ ଶବ୍ଦ ମୁଁ କହୁଥିଲି। ଦେଖନ୍ତୁ ଅକ୍ରୁର ଯେଉଁ ରୂପ ଦେଖୁଛନ୍ତି, ସୁଖଦେବ ଗୋସ୍ୱାମୀ ଆବିଷ୍ଟ ହେଇକି କେତେ କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ, ଚାରୁ ପ୍ରସନ୍ନ ବଦନ, ଅକ୍ରୁର ଦେଖିଥିଲେ ପ୍ରଭୁ ପ୍ରସନ୍ନ ବଦନ, ଭୀଷ୍ମ ବି ଦେଖୁଛନ୍ତି ପ୍ରସନ୍ନ ବଦନ, ସବୁ ସମୟରେ ଭଗବାନ ପ୍ରସନ୍ନ ବଦନ, ଆଚ୍ଛା ଚାରୁ ପ୍ରସନ୍ନ ବଦନ, ପ୍ରସନ୍ନ ବଦନ ମାନେ ତ ସୁନ୍ଦର, ପୁଣି ଚାରୁ ଲଗେଇବା କ'ଣ ଦରକାର, ଚାରୁ ମାନେ ସୁନ୍ଦର, ଚାରୁ ପ୍ରସନ୍ନ ବଦନ, ଆଉ ହାସ୍ୟ କିଭଳି ନା ଚାରୁ ହାସ୍ୟ ନିରୀକ୍ଷଣ, ହାସ୍ୟ ବି ସୁନ୍ଦର, ଚାରୁ ହାସ୍ୟ, ଆଉ ଈକ୍ଷଣ, ଆଉ ସୁଭ୍ରୁର ଉତନାସାମ, ଭଗବାନଙ୍କର ଭଗବାନଙ୍କର ନାସାଟା କିଭଳି ଜାଣିଛନ୍ତି, ଚୈତନ୍ୟ ଚରିତ୍ର ଆମ ପଡ଼ିବେ ଜାଣିବେ, ତିଳ ଫୁଲ ଜିନି ନାସା ସୁଧାଂଶୁ ବଦନ, ମହାପ୍ରଭୁଙ୍କ ରୂପ ବର୍ଣ୍ଣନା କରୁଛନ୍ତି। ତିଳ ଫୁଲ, ତିଳ ମାନେ ରାଶି କି ନା, ନା ସେ ତିଳ ଗୋଟେ ଅଲଗା ବସ୍ତୁ ଅଛି, ବହୁତ ସୁନ୍ଦର ଦେଖିବା ପାଇଁ, ତିଳ ଫୁଲ ଜିନି, ତିଳ ଫୁଲ କି ସୁନ୍ଦର, ତାକୁ ଜିଣିକି ନାସା, ଏ ପ୍ରଭୁଙ୍କର ରୂପଟା ନାକଟା ଏଭଳି, ତିଳ ଫୁଲ ଜିନି ନାସା ମୁଖଟା ସୁଧାଂଶୁ ବଦନ, ସୁଧ ମାନେ ଶୁଦ୍ଧ ଅଂଶୁ, ଅମୃତ ଅଂଶୁ ଯିଏ ଦର୍ଶନ କରନ୍ତି ଚନ୍ଦ୍ର ତାଙ୍କ ଭଳି, ପ୍ରଭୁଙ୍କ ରୂପଟା ସବୁ ସମୟରେ ଅଛି, ସବୁ ସମୟରେ ଚୈତନ୍ୟ ଆମ ତ ଭାଗବତ, ଆଚ୍ଛା ସୁଭ୍ରୁର, ଭ୍ରୁ ଅତି ସୁନ୍ଦର ଆଖିପତା, ଆଉ ଉତ୍ନାସାମ, ନାସା ଦୀର୍ଘ ନାସା, ଚାରୁ କର୍ଣ୍ଣମ, ଦେଖନ୍ତୁ ଏଇ ଗୋଟିଏ ଶ୍ଳୋକରେ ତିନି ଥର ଚାରୁ ଲଗେଇଛନ୍ତି, ଚାରୁ କର୍ଣ୍ଣମ, କର୍ଣ୍ଣ ବି ବହୁତ ସୁନ୍ଦର, ଆଉ ସୁକପାଳ, ସୁଚାରୁ ସୁଚାରୁ ସୁକପାଳ, କପାଳ ବହୁତ ସୁନ୍ଦର, ଆଉ ଅରୁଣା ଅଧରମ, ଅଧରଟା କିଭଳି ଅରୁଣ, ଅରୁଣ ବର୍ଣ୍ଣ, ଅକ୍ରୁର ଏଇଟା ଦେଖୁଛନ୍ତି, ପ୍ରଭୁଙ୍କ ରଥ ଉପରେ ଦେଖୁଛନ୍ତି, ଜଳ ଭିତରେ ଏ ରୂପ ଦେଖୁଛନ୍ତି। ଏଠି ମୋର କହିବାର ତାତ୍ପର୍ଯ୍ୟ ଥିଲା, ଭୀଷ୍ମଦେବ ଯେଉଁ ରୂପ ଦେଖୁଛନ୍ତି, ସଦୈବ ଦେବ ଭଗବାନ ପ୍ରତୀକ୍ଷତାଂ କଲେବରଂ ଯାବତ୍ ଇଦମ୍ ହି ରମ୍ୟହମ୍, ପ୍ରଭୁ ଯେତେ ପର୍ଯ୍ୟନ୍ତ ମୁଁ ଶରୀର ତ୍ୟାଗ ନ କରିଛି, ଆପଣଙ୍କ କିଞ୍ଚିତ ସମୟ ଆପଣ ଅପେକ୍ଷା କରନ୍ତୁ, ମୁଁ ବେଶୀ ସମୟ ନେବିନି। ଭଗବାନ ଯେତେ କହିବେ ତୁମେ ଏତେ ବ୍ୟାକୁଳ ହେଇ କାହିଁକି ପ୍ରାର୍ଥନା କରୁଛ, ନା ମୁଁ ଆପଣଙ୍କର ମୁଖାମୁଖି ଯୋଗୁଁ ପାନ କରିବି, ଆଉ କ'ଣ କରିବି, ନା ମୁଁ ଟିକେ ସ୍ତୁତି କରିବି। ଏହି ସମୟରେ ଭୀଷ୍ମଦେବଙ୍କର ବର୍ତ୍ତମାନ ପ୍ରବଚନ ସରିଗଲେ, ଶ୍ରୀ ସୁତ ଉବାଚ, ସୁତ ଗୋସ୍ୱାମୀ କହୁଛନ୍ତି, ଭୀଷ୍ମଦେବ ଏତିକି କହିଛନ୍ତି, ବର୍ତ୍ତମାନ ତାପରେ କ'ଣ କହିବେ, ସ୍ତୁତି ଆରମ୍ଭ କରିବେ, କାରଣ ସେ ପ୍ରାର୍ଥନା କଲା ନା ପ୍ରଭୁ ମୁଁ ସ୍ତୁତି କରିବି, ଏଇଠି କଥା ରହିଗଲେ। ବର୍ତ୍ତମାନ ସୁତ ଗୋସ୍ୱାମୀ ପଳେଇଗଲେ ସୌନ ଗାଦିମଣିମାନଙ୍କୁ ପାଖକୁ, ଆପଣ ପଳାନ୍ତୁ ସେଠି, କାରଣ ଏ ରିଲେ ଚାଲିଛି ଭାଗବତମରେ, ଶ୍ରୀ ସୁତ ଉବାଚ, ଏ ତ ବହୁତ କଥା ଅଛି, ମୁଁ ଆପଣଙ୍କୁ ଏ ଚାରୁ ବିଷୟରେ କହିପାରିବିନି, କାରଣ ଆମର କଥା ହିଁ ରହିଯିବେ ସେଠି, ଚୈତନ୍ୟ ଚରିତ୍ର ଆମ ଦ୍ୱାରା ମହାପ୍ରଭୁ ଖାଲି କହିଦେଉଛି କଥାରେ କହିବିନି। ଭଗବାନଙ୍କର ସବୁଠୁ ବଡ଼ ଅସ୍ତ୍ର ହେଉଛି ମୁଖ ଭିତରେ, କ'ଣ କହିଲି, ମୁଁ କହିଥିଲି ଭ୍ରୁ ବୋଲି ନା, ତାଠୁ ବି ଗୋଟେ ବଡ଼ ଅସ୍ତ୍ର ଅଛି, ମହାପ୍ରଭୁ ଗୋପୀ ଭାବରେ କହୁଛନ୍ତି, ଅଧର ଅଧର ସୁଧା, ଇଏ ସମସ୍ତଙ୍କୁ କାଟିଦେବ, ବଂଶୀ ଭାଗ୍ୟରେ ବଂଶୀର ଭାଗ୍ୟ ହିଁ ପ୍ରଶଂସା କରୁଛନ୍ତି। ପ୍ରଭୁଙ୍କ ରୂପବର୍ଣ୍ଣନା ପ୍ରଚୁର ଅଛି ଚୈତନ୍ୟ ଚରିତ୍ର ଅମୃତ ବହୁତ ଜାଗାରେ, କିନ୍ତୁ ସବୁବେଳେ ମନେ ରଖିଥିବ ଏଇ ଯୋଉ ରୂପଟି ବର୍ଣ୍ଣନା କଲେ, ପ୍ରସନ୍ନ ହାସ ଅରୁଣ ଲୋଚନ ଉଲ୍ଲସା, ପ୍ରଭୁଙ୍କ ରୂପ ଏ। ଆଚ୍ଛା, ବର୍ତ୍ତମାନ ଏଇ ରୂପକୁ ଧ୍ୟାନ କରିବା ପାଇଁ ଭୀଷ୍ମଦେବ ପ୍ରାର୍ଥନା କରୁଛନ୍ତି ଏବଂ ସ୍ତୁତି କରିବେ, ବର୍ତ୍ତମାନ ପ୍ରସ୍ତୁତ ହେଇଛନ୍ତି। ସୁତ ଗୋସ୍ୱାମୀ ସୌନୁ ଗାଦିମଣିମାନଙ୍କୁ କହୁଛନ୍ତି, ହେ ସୌନ, ଯୁଧିଷ୍ଠିର ସଦାକର୍ଣ୍ଣମ ଶୟନମ ସରପଞ୍ଜରେ ଅପୃଚ୍ଛତ ବିବିଧାନ ଧର୍ମାନ ଋଷିଣାମ ଅନୁସୃଣବତାମ। ପୁଣି ଯେତେବେଳେ ପ୍ରବଚନ ହେଉଛି, ସମସ୍ତେ ଋଷିମାନେ ଶୁଣୁଛନ୍ତି, ପ୍ରଭୁ ନିଜେ ଶୁଣୁଛନ୍ତି, ଭଗବାନ ପରଶୁରାମ ଅଛନ୍ତି, ନାରଦ ମୁନି ଅଛନ୍ତି, ଋଷିଣାମ ଅନୁସୃଣବତାମ, ଋଷିମାନେ ଶୁଣୁଛନ୍ତି ବିଲକୁଲ ଧ୍ୟାନସ୍ଥ ହେଇକି। ଏହି ସମୟରେ ସୁତ ଗୋସ୍ୱାମୀ କହୁଛନ୍ତି ସୌନଗାଦି ମୁନିମାନଙ୍କୁ, ଯୁଧିଷ୍ଠିର ସ୍ତଦାକର୍ଣ୍ଣ, ଯୁଧିଷ୍ଠିର ଏଗୁଡ଼ିକୁ ବିଲକୁଲ ଧ୍ୟାନର ସହିତ ଜୀବନର ସର୍ବୋଚ୍ଚ ଯାହା କୁହନ୍ତି କଲ୍ୟାଣ ମନେ କରି ଏଇଟା ଶ୍ରବଣ କରୁଛନ୍ତି ଭୀଷ୍ମଦେବଙ୍କର ବାଣୀ। କାରଣ ପ୍ରଭୁ ତାଙ୍କୁ ଏମ୍ପାୱାର୍ଡ କରିଦେଇଛନ୍ତି, ପ୍ରଭୁ ତାଙ୍କୁ ଶକ୍ତି ଆବିଷ୍ଟ କରିଦେଇଛନ୍ତି ନା। ତେଣୁ ସ୍ୱାମୀପାଦ କହୁଛନ୍ତି, ଶ୍ରୀଧର ସ୍ୱାମୀପାଦ କହୁଛନ୍ତି, ତତ୍ ସାନୁକମ୍ପା ବାକ୍ୟମ ଆକର୍ଣ୍ଣ, କାର ତତ୍ ଭୀଷ୍ମଦେବଙ୍କର ଅନୁକମ୍ପା ଯୁକ୍ତ ବାକ୍ୟକୁ ଶୁଣି ବର୍ତ୍ତମାନ ଯୁଧିଷ୍ଠିର କହିବେ। ସୁତ ଗୋସ୍ୱାମୀ ସେଟା କହୁଛନ୍ତି ସନଗାଦମୁନି ମାନଙ୍କୁ, ଅନୁକମ୍ପା ଯୁକ୍ତ ବାକ୍ୟ ମାନେ ଯୁଧିଷ୍ଠିର କହୁଛନ୍ତି, ଯାହା ମୋତେ କହିଲେ ଏଥିରେ ମୋର ସର୍ବଶ୍ରେଷ୍ଠ କଲ୍ୟାଣ ହେବ, ମୋତେ ବହୁତ ବଡ଼ କୃପା କରିଛନ୍ତି। ସା ଅନୁକମ୍ପା ତତ୍ ସାନୁକମ୍ପ ବାକ୍ୟମ ଆକର୍ଣ୍ଣ ଯୁଧିଷ୍ଠିର ବର୍ତ୍ତମାନ କହୁଛନ୍ତି, ଯୁଧିଷ୍ଠିର ଆକର୍ଣ୍ଣ ଯୁଧିଷ୍ଠିର ଶୁଣିଲେ। ଆଉ ଶୁଣିଲେ ଯେତେବେଳେ ଭୀଷ୍ମଦେବ ପ୍ରଶ୍ନ କରିବା ପୂର୍ବରୁ ଭୀଷ୍ମଦେବଙ୍କର ଅବସ୍ଥା ବର୍ଣ୍ଣନା କରୁଛନ୍ତି, ଶୟନମ ସରପଞ୍ଜରେ ଶୟନ କରିଥିଲେ ଭୀଷ୍ମଦେବ କେଉଁଠି। ଏ ଅଦ୍ଭୁତ ଦୃଶ୍ୟ, ଭଗବାନ ଯୁଦ୍ଧ କ୍ଷେତ୍ରରେ ପ୍ରବଚନ ଦେଇଥିଲେ କିନ୍ତୁ ଭଗବାନଙ୍କର ଭକ୍ତ ସ୍ୱର କ୍ଷେତ୍ରରେ ପ୍ରବଚନ ଦେଉଛନ୍ତି, ସ୍ୱର ଶଯ୍ୟାରେ ଶୟନ କରି। ଆପଣ କୁହନ୍ତୁ, ମଦଭକ୍ତ ପୂଜାଭ୍ୟାଧିକୁ ସର୍ବଭୂତି ସମାନ୍ଭତି, କାହାକୁ ଆପଣ ବଡ଼ କରିବେ? ଭଗବାନ ତାଙ୍କର ଭକ୍ତକୁ ବଡ଼ କରୁଛନ୍ତି। ଆରେ ବାବା ଦେଖ, ମୁଁ ଅର୍ଜୁନ ଭଳି ଲୋକର ମୁହଁକୁ ଭାଙ୍ଗିଥିଲି, କମ୍ ସେ କମ୍ ଦଣ୍ଡାମାନ ହେଇ ରଥ ଉପରେ ରହି ଯୁଦ୍ଧ କ୍ଷେତ୍ରରେ, କିନ୍ତୁ ମୋର ଭକ୍ତ ମୋ ଠାରୁ ବଡ଼, କାରଣ ଅର୍ଜୁନର ବଡ଼ ଭାଇ ଯୁଧିଷ୍ଠିରର ମୁହଁକୁ ଭାଙ୍ଗିଲି, ସରସଜ୍ଜାରେ ଶୟନ କରିଛି ମୋ ଭକ୍ତ, ସିଏ ଯୁଧିଷ୍ଠିର ମୁହଁକୁ ଭାଙ୍ଗିଦେବେ, ମୁଁ ବଡ଼ ନା ମୋ ଭକ୍ତ ବଡ଼। ଶୟନ ନାହିଁ ସରପଞ୍ଜରେ, ସରପଞ୍ଜରେ ଶୟନ କରିଛନ୍ତି ଯୁଧିଷ୍ଠିର, କ୍ଲେଶ ନାହିଁ, ପ୍ରଭୁ ତାଙ୍କୁ ତାଙ୍କର ସମସ୍ତ କ୍ଲେଶ ସବୁକିଛି ଦୂର କରିଦେଇଛନ୍ତି। ଆଉ କ'ଣ କରିଛନ୍ତି ନା, ଯୁଧିଷ୍ଠିର ମହାରାଜ ଭୀଷ୍ମଦେବଙ୍କର ଏ କଥା ଶୁଣି ସରପଞ୍ଜରରେ ଶୟନ କରିଥିବା ଭୀଷ୍ମଦେବଙ୍କୁ ପଚାରୁଛନ୍ତି, ଅପୃଚ୍ଛନ୍ ବିବିଧାନ ଧର୍ମା, ଗୋଟିଏ ଧର୍ମ ପଚାରୁନାହାନ୍ତି, ଅପୃଚ୍ଛନ୍ ଅତି ବିନୟର ସହିତ, ଅପୃଚ୍ଛନ୍ ବିବିଧାନ ପ୍ରଶ୍ନ, ଗୋଟିଏ ପ୍ରଶ୍ନ ପଚାରୁନାହାନ୍ତି ବିବିଧାନ। ମୁଁ ତ ସଂସ୍କୃତ ପଢ଼ିନି, ମୁଁ ଯାହା କହୁଛି, ମୋର ବୟୋଜ୍ୟେଷ୍ଠ ଯେଉଁମାନେ ଗୁରୁଭ୍ରାତାମାନେ ଥିବେ, ମୋର ସୁତ ମାନେ ଥିବେ, ମୋର ମୁଁ କେବଳ ଅନୁମାନ କରି କହୁଛି, ବିବିଧାନ ଏ ବହୁ ବଚନରେ ଅଛି, ଯାହା ପଢ଼ିଥିଲୁ ତା ପାଇଁ କହୁଛି, ବିବିଧାନ ପ୍ରଶ୍ନାନ ବହୁ ପ୍ରଶ୍ନ ପଚାରିଛନ୍ତି, କେଉଁ ବିଷୟରେ ନା ଧର୍ମ, ଧର୍ମ ବିଷୟରେ, କାହା ସମ୍ମୁଖରେ ନା ଋଷି ନାମ ଅନୁଶୃଣବତା, ଋଷିମାନେ ଶୁଣୁଛନ୍ତି। ଆଚ୍ଛା, ବର୍ତ୍ତମାନ ପ୍ରଭୁପାଦ ଏଠି ତିନୋଟି ପଏଣ୍ଟ ଦେଇଛନ୍ତି, ସବୁଠୁ ରସମୟ ପଏଣ୍ଟ ତାଙ୍କ ଭାବାର୍ଥ। ପ୍ରଭୁପାଦ କହୁଛନ୍ତି, ଭଗବାନ ଏଇ ଯେଉଁ ପ୍ରଶ୍ନ ପଚାରିଲେ ଆଙ୍କୁ ପ୍ରେରଣା କିଏ ଦେଲେ, ଭଗବାନ ନିଜକୁ, ଯୁଧିଷ୍ଠିର ତୁମେ ପ୍ରଶ୍ନ ପଚାର, ପୁରା ବିଲକୁଲ ଆକ୍ଷେପ କରୁଛନ୍ତି। କିନ୍ତୁ ଭଗବାନ ଯେତେବେଳେ ଆସିକି ପହଞ୍ଚିଲେ ଯୁଧିଷ୍ଠିରଙ୍କ ସହିତ, ନାରଦ ମୁନି କହିଥିଲେ, ନାରଦ ତୁମେ ଯୁଧିଷ୍ଠିର, ନାରଦ କହିଲେ, ଯୁଧିଷ୍ଠିର ତୁମେ ଶୀଘ୍ର ଭୀଷ୍ମଦେବଙ୍କୁ ପ୍ରଶ୍ନ ପଚାରିଣୀୟ, କାରଣ ସୂର୍ଯ୍ୟ ଉତ୍ତରାୟଣ ହେଇଗଲେ ଭୀଷ୍ମଦେବ ଏ ଜଗତରେ ଆଉ ରହିବେନି। କିନ୍ତୁ ଭୀଷ୍ମଦେବ ତ ଆଗେ ପ୍ରବଚନ ଷ୍ଟାର୍ଟ କରିଦେଲେ, ଆଉ ପଚାରିବାକୁ ଚାନ୍ସ କାହିଁ। ତେଣୁ ବର୍ତ୍ତମାନ ଭଗବାନ ପ୍ରଶ୍ନ କହୁଛନ୍ତି, ଏ ଯୁଧିଷ୍ଠିର ଶୀଘ୍ର ପ୍ରଶ୍ନ ପଚାର। ତେଣୁ ଯୁଧିଷ୍ଠିର ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରେରଣାରେ ଯୁଧିଷ୍ଠିର ବର୍ତ୍ତମାନ ପୃଚ୍ଛାନ ଅପୃଚ୍ଛତ ବିବିଧାନ ପ୍ରଶ୍ନାନ ଧର୍ମାନ ଋଷିଣାମ ଅନୁଶୃଣବତାମ, ଋଷିଙ୍କ ସମ୍ମୁଖରେ ଋଷିମାନେ ଶ୍ରବଣ କରୁଛନ୍ତି, ପ୍ରଶ୍ନ ପଚାରିଲେ। ଗୋପାତ କହୁଛନ୍ତି, ଆଚ୍ଛା ଭଗବାନ କାହିଁକି ଆଉ କାହାକୁ, ଏତେ ମୁନି ଋଷିମାନେ ଥିଲେ, ତାଙ୍କୁ ତ ପ୍ରଶ୍ନ କରିବା ପାଇଁ ଭଗବାନ କହିଥାନ୍ତେ, ଠିକ୍ ଅଛି, କମ୍ ସେ କମ୍ କେହି ନ ଜାଣିଲେ ବି ନାରଦ ମୁନି ଜାଣିଥିବେ ନା, ଭୀଷ୍ମଦେବ ତ ଏତେ ପ୍ରବଚନ ଦେଇସାରିଲେଣି, ସେ ଟିକେ ରେଷ୍ଟ ନିଅନ୍ତୁ, ତୁମେ ନାରଦ ମୁନିକୁ ପଚାର, ସ୍ୱୟଂ ଭଗବାନ ପରଶୁରାମ ଅଛନ୍ତି ତାଙ୍କୁ ପଚାର ନା। ପ୍ରଭୁପାଦ କହୁଛନ୍ତି, ଭଗବାନ ସେଠି ଦେଖୁଛନ୍ତି, ଏପରି ଦେଖ ଯେତେ ମୁନି ଋଷି ଅଛନ୍ତି ତାଙ୍କଠାରୁ ମୋର ଭୀଷ୍ମଦେବ ହେଉଛନ୍ତି ଶ୍ରେଷ୍ଠ। ଏବଂ ପ୍ରଭୁପାଦ ଗୋଟେ ସୁନ୍ଦର କଥା କହିଛନ୍ତି, ଆଉ କାହା କଥା କହିବା, ମୁନିନାମ ମୁନିନାମ ଅପି ଅହମ୍ ବ୍ୟାସ, ମୁଁ ମୁନିମାନଙ୍କ ଭିତରେ ବ୍ୟାସ ନା, ମୁନିମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ବ୍ୟାସ, ଦଶମ ଅଧ୍ୟାୟରେ ଭଗବାନ କହିଛନ୍ତି। ଆଉ ଏଇ ବ୍ୟାସଦେବଙ୍କ ଠାରୁ ପ୍ରଭୁପାଦ ଲେଖୁଛନ୍ତି, ଆରେ ଭୀଷ୍ମ ତମଙ୍କ ସ୍ଥିତି ମୁନିମାନଙ୍କ ସହିତ କଣ ତୁଳନା କରୁଛ? ମୁନିମାନଙ୍କର ମୁଁ ଯୋଉ ପ୍ରତିନିଧି କରୁଛି ବ୍ୟାସ, ପ୍ରଭୁ ଦେଖୁଛନ୍ତି ବ୍ୟାସ ଠାରୁ ମଧ୍ୟ ଶ୍ରେଷ୍ଠ ଭୀଷ୍ମ, ତେଣୁ ତାଙ୍କୁ ବଜା ସେହି ତୁମର ପ୍ରଶ୍ନର ସଠିକ। ତେଣୁ ଭୀଷ୍ମଦେବଙ୍କୁ କ୍ରେଡିଟ୍ ଦେବା ପାଇଁ ଆଉ କାହାକୁ ନ ପଚାରି ଭଗବାନ ପ୍ରେରଣା ଦେଉଛନ୍ତି, ତୁମେ ଭୀଷ୍ମଦେବଙ୍କୁ ପଚାର। ଚକ୍ରତିବାଦ ବଡ଼ ରସିକ ଲୋକ, ଆଉ ମହାରାଜ ବି ଆଦେଶ ଦେଇଛନ୍ତି ଏବଂ ମୁଁ ଶୁଣିଲି ପରୋକ୍ଷ ଭାବରେ ମହାରାଜ କହିଛନ୍ତି ଚକ୍ରତିବାଦଙ୍କର ଟୀକାକୁ ବିଶେଷ କରି ବାହାର ଲୋକଙ୍କ ଆଗରେ କହିବ ନା, କାରଣ ଏଇଟା ରସମୟ ଟୀକା, ଭକ୍ତଙ୍କ ସମ୍ମୁଖରେ ଆଲୋଚନା କରିବା ଦରକାର, ଆଉ ସିଦ୍ଧାନ୍ତ ସିଧା ସମୟ ଟୀକା କହିବା ଦରକାର। ଚକ୍ରତିବାଦ କେତେ ରସିକ ଦେଖନ୍ତୁ, ସେ କହୁଛନ୍ତି ଶୟାନାମ ସରେତି ଯଦ୍ୟପି ତତ୍ ଦଶାୟାମ ସରଣ ସରସଜ୍ଜାରେ ଯିଏ ଶୟନ କରିଛନ୍ତି ଏପରି ଦଶାରେ ତ ପ୍ରଶ୍ନ କରିବା ଅନୁଚିତ ନା। ଯଦି ସେ ପ୍ରଶ୍ନ କରି ଭାବିବେନି ସରସଜ୍ଜାରେ ପ୍ରବଚନ ଦେବେ ତାଙ୍କୁ ତ କଷ୍ଟ ହବ। ମୁଁ କେମିତି ଯଦି କେହି ପ୍ରଶ୍ନ ପଚାରିବେ, ଯଦି ସେ ତୁମେ କିଭଳି ପ୍ରଶ୍ନ ପଚାରୁଛ, ପିତାମହ ଭୀଷ୍ମ ଜୀବନ ସାରା କଷ୍ଟ ପାଇ ଶେଷରେ ଆଜି କୁରୁବଂଶର ସିଂହାସନ ପାଇଁ ଆଜି ସରସଜ୍ଜାରେ ଶୟନ କରିଛନ୍ତି, ତୁମର ତୁମେ ସ୍ୱାର୍ଥ ପାଇଁ ଆଜି ପ୍ରଶ୍ନ କରୁଛ ନା? ପ୍ରଶ୍ନ ତତ୍ ଦଶାୟାମ ପ୍ରଶ୍ନ ଅନୁଚିତମ ତଦପି ଗତି ଗତ୍ୟାନ୍ତର ଭାବାତି ଇତି ଭାବ। ମୁଁ ପ୍ରଶ୍ନ କରୁଛି ଏଇଥିପାଇଁ ଆଉ ଗତି କିଛି ନାହିଁ, ଭୀଷ୍ମଦେବଙ୍କ ଛଡ଼ା ମୋତେ କେହି ଏଠି ଉପଦେଶ ଦେଇପାରିବେ ନା, ଆଉ କିଛି ଉପାୟ ମୁଁ କ'ଣ? ଅନୁଚିତମ ଯଦି ଏଇଟା ଉଚିତ ନୁହେଁ, ଯୁଧିଷ୍ଠିର ଜାଣନ୍ତି ଏଇଟା ଅନୁଚିତ ଜିନିଷ, ଉଚିତ ଜିନିଷ ନାହିଁ କିନ୍ତୁ ଗତି ନାହିଁ, ତେଣୁ ପ୍ରଶ୍ନ କରୁଛନ୍ତି। ଆଉ ପ୍ରଭୁପାଦ ମହାରାଜ କହୁଛନ୍ତି ଆଚ୍ଛା ଭୀଷ୍ମଦେବଙ୍କୁ କଷ୍ଟ ହେଉଥିବେ କି ନାହିଁ? ପ୍ରଭୁପାଦ କହୁଛନ୍ତି ଭଗବାନ ଦେଖାଉଛନ୍ତି ମୋର ଭକ୍ତ କିଭଳି ନା, ପ୍ରଭୁପାଦ କହୁଛନ୍ତି ମୋର ଭକ୍ତ ମୋର ଭଜନ କରି ଆଧ୍ୟାତ୍ମିକ ଶକ୍ତି ବା ପାରମାର୍ଥିକ ଶକ୍ତି ବା ଭଜନ ବଳରେ ଏତେ ତାର ମାନସିକ ଆଉ ଶାରୀରିକ ସ୍ଥିତିକୁ ସୁଦୃଢ଼ ରଖିଥାଏ, ପ୍ରତ୍ୟେକ ସ୍ଥିତିରେ ସେ ସବଳ, ଶାରୀରିକ ଆଉ ମାନସିକ ଦୁଇଟାରେ ସବଳ। ଆପଣ କୁହନ୍ତୁ 70 ବର୍ଷ ବୟସରେ ପ୍ରଭୁପାଦଜୀ ମହାରାଜ ଯେତେବେଳେ ବୃନ୍ଦାବନର ଲାଷ୍ଟ ସମୟରେ ବି ଟେପ୍ ଲାଗିଛି, ଆଉ ମୁଁ ଏକ୍ସପିରିଏନ୍ସ କରି ମୋ ଜୀବନରେ ମୁଁ ଦେଖିଛି ମ୍ୟାଲେରିଆ ହେଇଗଲା ପରେ 3 ଦିନ ମୁଁ ଜପ କରିବି, ମାଳା ବି ଧରିବାକୁ ଇଚ୍ଛା ହେବ। ଆମେ 15 ବର୍ଷ ଜପ କଲା ପରେ ଆମର ଏଇ ଦୋଷ, ଯିଏ କର୍ମୀ ଲୋକ ହରେ କୃଷ୍ଣ ଜାଣନ୍ତି ନା ତାଙ୍କର କି ଅବସ୍ଥା, ଆପଣ ବିଚାର କରୁ ହେଲେ କମ୍ପେୟାର କରୁ, ଶୁଦ୍ଧ ସ୍ଥିତିକି ଚାଲି ଗଲେ ଶାରୀରିକ ଧର୍ମ ବିଲକୁଲ କିଛି ରୁହେ ନା, ଏଇଟା ଆମର ଏକ୍ସପିରିଏନ୍ସ ଜୀବନ ଅନୁଭୂତି କରୁଛୁ। କି ଭଜନ କରିବା ମୃତ୍ୟୁ ସମୟରେ ସାଧୁକୁ ଯଦି କୃପା ନ କରିବେ ଆମ ସ୍ମରଣ ପଥକୁ ନ ଆସିବେ ବିଲକୁଲ କିଛି କରିବ, କିନ୍ତୁ ଶୁଦ୍ଧ ଭକ୍ତ ଏଭଳି ସ୍ଥିତିରେ ଥାନ୍ତି ପ୍ରଭୁପାଦଜୀ ମହାରାଜ ଲାଷ୍ଟ ସମୟରେ ପର୍ଯ୍ୟନ୍ତ ବି ଟେପ୍ ଲାଗିଛି, ଲାଷ୍ଟ ସମୟ ପର୍ଯ୍ୟନ୍ତ ବି ଇନଷ୍ଟ୍ରକ୍ସନ ତାପରେ, ଆଉ ସିଏ ଆଜି ଇନଷ୍ଟ୍ରକ୍ସନ୍ ଦେଉଛନ୍ତି ପ୍ରଭୁପାଦଜୀ ମହାରାଜ ଭାବାର୍ଥରେ ଭୀଷ୍ମଦେବ ଭଗବାନଙ୍କର ଭକ୍ତ ପ୍ରଭୁ ଦେଖୁଛନ୍ତି ଦେଖ ମୋର ଭକ୍ତ ଶାରୀରିକ ଆଉ ମାନସିକ ଦୃଷ୍ଟିରୁ ସର୍ବଦା ସତେଜ ବାସ୍ ସବୁବେଳେ ଫିଟ୍ ହେଇକି ଥାଏ। ସେଥିପାଇଁ ଯୁଧିଷ୍ଠିର ମହାରାଜ ଭୀଷ୍ମଦେବଙ୍କୁ ପ୍ରଶ୍ନ କରୁଛନ୍ତି। ଆଚ୍ଛା ତୃତୀୟ ପ୍ରଶ୍ନ ପ୍ରଭୁପାଦ ନିଜେ ନିଜେ ଉଠାଇଛନ୍ତି, ଆପଣ କୁହନ୍ତୁ ପ୍ରଭୁପାଦ ଟୀକା କ'ଣ ନ କହିଛନ୍ତି? ଆପଣ ସବୁ ଟୀକା ପଢ଼ିସାରି ପ୍ରଭୁପାଦ ପାଖକୁ ଫେରିବେ, ଦେଖିବେ ପ୍ରଭୁପାଦ ସବୁ ଟୀକା ଲେଖିସାରିଛନ୍ତି, କିନ୍ତୁ ଖାଲି ଭାବାର୍ଥରେ ଲେଖିଛନ୍ତି ବୋଲି ଆପଣ ଡାଇରେକ୍ଟ ଧରିପାରୁନାହାନ୍ତି, ଟୀକା ପଢ଼ିସାରିଲା ପରେ ଆପଣ ବୁଝିବେ ପ୍ରଭୁପାଦ ବିଶ୍ୱର ସବୁ ସାର ଜିନିଷ ସବୁ ଲେଖିଛନ୍ତି। କେହି କହିପାରନ୍ତି ପ୍ରଭୁ ଥାଉ ଥାଉ ଭୀଷ୍ମଦେବଙ୍କର ଅଧିକା କ୍ରେଡିଟ୍ ହେଇଯିବ ନା, ଆରେ ଭଗବାନ ଥାଉ ଥାଉ ଭକ୍ତଙ୍କୁ କ୍ରେଡିଟ୍ ଦିଅ ପଛରେ ଦିଅ, ଭଗବାନଙ୍କ ସମ୍ମୁଖରେ କ୍ରେଡିଟ୍ ଦେଲେ ଭଗବାନଙ୍କର ହାନି ଭଗବାନଙ୍କ ସମ୍ମାନ ହାନି ହେବନି। ପ୍ରଭୁପାଦ ପ୍ରଶ୍ନ ଉଠାଉଛନ୍ତି, ପ୍ରଭୁପାଦ ଇଂଲିଶରେ ଲେଖିଛନ୍ତି, ମୁଁ ତାଙ୍କୁ ସେଇଟା ପୁରା ଆପଣଙ୍କୁ କହିଦେଉଛି, ଶୁଣନ୍ତୁ ପ୍ରଭୁପାଦଙ୍କୁ ୱାର୍ଡ କାରଣ ମୁଁ ଏତେ କିଛି ଇଣ୍ଟରପ୍ରିଟେସନ୍ କରିବା ପାଇଁ ଚାହୁଁନି। ଫାଦର ଲାଇକ୍ ଟୁ ସି ଦି ସନ୍ ବିକେମ୍ ମୋର ଫେମସ୍ ଦ୍ୟାନ୍ ହିମସେଲ୍ଫ, ପ୍ରଭୁପାଦଙ୍କ ୱାର୍ଡ ବାପା ଚାହେଁ ପୁଅ ମୋ ସମାନ ହଉ, ବାପା ଯେ ଆଏସ୍ ଅଫିସର ହୋଇଥିବ ସେ କେବେ କହନ୍ତୁ ମୋ ପୁଅ ଗୋଟେ ଆଏସ୍ ଅଫିସର ହଉ, ମୋ ପୁଅ ଗୋଟେ ସାଇଣ୍ଟିଷ୍ଟ ହଉ, ବାପା କେବେ ଚାହେଁ ନା ପୁଅ ମୋ ସମାନ ହଉ ବୋଲି, ବାପା ଚାହେଁ ମୋ ପୁଅ ମୋଠୁ ବଡ଼ ହଉ। ଯଦି ଭୌତିକ ଜଗତରେ ପ୍ରଭୁପାଦଙ୍କର ଉତ୍ତର ଦେଖନ୍ତୁ କିଏ ବିଷୟରେ ଉତ୍ତର ଦେଇପାରେ, ଡାକିଲି ଜଣେ ସାଧୁଙ୍କୁ, ମୁଁ ତ ପବ୍ଲିକରେ ବିଲକୁଲ ଚ୍ୟାଲେଞ୍ଜ ଦେଇ କୁହେ ଜଣେ ସାଧୁଙ୍କୁ ଡାକନ୍ତୁ ସେ ପ୍ରଶ୍ନ ପଚାରିବେ ମୁଁ ଉତ୍ତର ଦେବି ପ୍ରଭୁପାଦଙ୍କର କଥା, ଡାକନ୍ତୁ କି ପ୍ରଶ୍ନ ପଚାରିବେ ବିଶ୍ୱରେ ଜଣେ ସାଧୁ ଭଗବାନ ଶ୍ରୀକୃଷ୍ଣ ପ୍ରବଚନ ଦେଇକି ଯାହା ଡାଉଟ୍ଟା ରଖିଥିଲେ ଭଗବାନ ପ୍ରଭୁପାଦଜୀ ମହାରାଜ ଏ 10ଟା ଭଲ୍ୟୁମ୍ରେ କନଭରସେସନ୍ ସବୁ ଦେଇଦେଇଯାଇଛନ୍ତି, ପଚାରନ୍ତୁ ବିଶ୍ୱରେ କ'ଣ ପ୍ରଶ୍ନ ଅଛି ଯିଏ ପଢ଼ିଦେବି ସେ ଉତ୍ତର ଦେଇପାରିବ। ଦେଖ ଯିଏ କହିବ ତୁମେ କାହିଁ ଭକ୍ତକୁ ଏତେ ବଡ଼ କରୁଛ, ପ୍ରଭୁପାଦ ଉତ୍ତର ଦେଇଛନ୍ତି। ବାବା ଯଦି ଭୌତିକ ଜଗତରେ ବାବା ଯଦି ଚାହୁଁଛି ପୁଅକୁ ବଡ଼ କରିବା ପାଇଁ ବାବା କେବେ ଖୁସି ହୁଏ ନା, ପୁଅ ଯଦି ସମାନ ବି ହେଇଯାଏ କ'ଣ ଅଧିକା ଏତେ ପଇସା ପଠେଇଲି ଏତେ ଖର୍ଚ୍ଚ କଲି ତୋ ପାଇଁ ସବୁ ଦେଇଦେଲି ତୁ ଗୋଟେ ଆଇଏସ୍ ଅଫିସରରୁ ଏତେ କୋଚ ଲୋ, ଆରେ ତୁ ଗୋଟେ ସାଇଣ୍ଟିଷ୍ଟ ହେବା ଦରକାର, ଭୌତିକ ଜଗତରେ ଏହା ହେଉଛି ଭଗବାନ ଚିନ୍ତା କରନ୍ତୁ କେତେ ଭକ୍ତକୁ ଭଲ ପାଆନ୍ତି। ଯିଏ କହିଲେ ସାଧବ ହୃଦୟ ମୟମ ସାଧନା ହୃଦୟ, ଯିଏ ସାଧୁଙ୍କୁ ହୃଦୟ ଭିତରେ ରଖିଛନ୍ତି ସେ କେତେ ସତ ଗୁଣ ଭୌତିକ ଜଗତର ବାପାଠୁ ଭଲ ପାଉଛନ୍ତି ଭକ୍ତକୁ। ସେ କେତେ ବଡ଼ ପୋଷ୍ଟ ଆମକୁ ଦେବା ପାଇଁ ଚାହୁଁଛନ୍ତି ଚିନ୍ତା କର। କିନ୍ତୁ ସିଏ ଯେ ଭୀଷ୍ମଦେବଙ୍କୁ ଗୋଟେ କ୍ରେଡିଟ୍ ଦେଇଦେବେ, ଏଇଟା କ'ଣ ବଡ଼ କଥା? ପ୍ରଭୁପାଜୀ ମହାରାଜ କହୁଛନ୍ତି ସୁନ୍ଦର କଥା। ପ୍ରଭୁପାଜୀ ଉଠେଇଛନ୍ତି, ଆଚ୍ଛା ବର୍ତ୍ତମାନ ସରପଞ୍ଜରେ ଶୟନ କରିଛନ୍ତି, ଅନୁଚିତ ହିସାବରେ କୌଣସି ଯଦି ନ୍ୟାୟ ନୁହେଁ ଉପାୟ ନ ପାଇ ଯୁଧିଷ୍ଠ ମହାରାଜ ପ୍ରଶ୍ନ କଲେ। କି ପ୍ରଶ୍ନ କଲେ? ପୁରୁଷ ସ୍ୱଭାବ ବିହିତାନ୍ ଯଥା ବର୍ଣ୍ଣମ୍ ଯଥାଶ୍ରମମ୍ ବୈରାଗ୍ୟ ରାଗ ଉପାଧ୍ୟାନ୍ ଆମ୍ନତ ଉଭୟ ଲକ୍ଷଣମ୍ ଆମ୍ନତ ଉଭୟ ଲକ୍ଷଣମ୍। ମୁଁ ସଂସ୍କୃତରେ ଏକ୍ସପର୍ଟ ନୁହେଁ, ସନ୍ଧି ବିଚ୍ଛେଦ କରିକି ଆଣିକି କହୁଛି, ମୋର ଦୋଷ ତ୍ରୁଟି ହେଲା, ଆପଣମାନେ କ୍ଷମା କରିବେ। ପୁରୁଷ ସ୍ୱଭାବ ବିହିତାନ୍ ଯଥା ବର୍ଣ୍ଣମ୍ ଯଥାଶ୍ରମମ୍। ଆଜି ତ ସ୍ତୁତିକି ଗୋଟେ ସ୍ତୁତିକି ଯାଉଥିଲେ, ମୁଁ ଆପଣଙ୍କୁ ଆଉ ବିଶେଷ ଭାବାର୍ଥକୁ ଯିବିନି, ମୁଁ ଖାଲି ସଂକ୍ଷେପରେ କହିଦେଇଯାଉଛି। ପୁରୁଷ ସ୍ୱଭାବମ୍ ଚକ୍ରବର୍ତ୍ତୀ ଟୀକା ଲେଖିଛନ୍ତି, ସିଦ୍ଧର ସ୍ୱାମୀ ଟୀକା ଲେଖିଛନ୍ତି, ନରଜାତି ସାଧାରଣ ମାନବମାନଙ୍କର ଯାହା ଧର୍ମ ସେଇଟା ପ୍ରଥମ କହିଲେ। ଯୁଧିଷ୍ଠମାନେ ଯେଉଁ ପ୍ରଶ୍ନ ପଚାରିଥିଲେ ତାର ପ୍ରଶ୍ନ ଗୁଡ଼ିକ ହେଉଛନ୍ତି, ପୁରୁଷ ସ୍ୱଭାବ ବିହିତାନ୍, ସାଧାରଣ ମାନବର ସ୍ୱଭାବଟା କ'ଣ, କ'ଣ ଧର୍ମ, ସାଧାରଣ ମାନବ କ'ଣ କରିବା ଦରକାର, ବାସ୍। ଆଉ ଯଥାବର୍ଣ୍ଣମ୍ ଯଥାଶ୍ରମ, ବର୍ଣ୍ଣ ଚାରିଟି ବର୍ଣ୍ଣ ଆଉ ଚାରିଟି ଆଶ୍ରମ ଯେଉଁ ଅଛନ୍ତି ଆପଣ ଜାଣନ୍ତି, ସେ ଚାରୋଟି ବର୍ଣ୍ଣ ଆଉ ଚାରିଟି ଆଶ୍ରମର ଧର୍ମ କ'ଣ, ଏଇସବୁ ପ୍ରଶ୍ନ ପଚାରିଛନ୍ତି। ପ୍ରଭୁପାଜୀ ସିଧା ତାଙ୍କ ଭାବାର୍ଥରେ ରଖୁଛନ୍ତି, ଚତୁର୍ବର୍ଣ୍ଣ ମୟା ସୃଷ୍ଟା ଗୁଣ ସିଧା ଥିଲେ। ପ୍ରଭୁପାଜୀ ଏତେ ସୁନ୍ଦର ପର୍ପଟ ଦେଇଛନ୍ତି, ତିନୋଟି ଶ୍ଳୋକ ଉପରେ ଡିଟେଲ ସବୁ ଲେଖିଛନ୍ତି, ବିଲକୁଲ ଖୋଲିକି ଲେଖିଛନ୍ତି। ଆପଣ କହିବେ ତାହେଲେ ଏତେ କଥା ଯଦି ପ୍ରଭୁପାଜୀ ମହାରାଜ ଲେଖିଛନ୍ତି ତାହେଲେ ମହାଭାରତ ଆମେ ପଢ଼ିବା ଦରକାର? ଶାନ୍ତି ପର୍ବ, ଶାନ୍ତି ପର୍ବରେ ତ ସବୁ ଧର୍ମ ଗୁଡ଼ାକ ଯାହା ଯାହା ପ୍ରଶ୍ନ ପଚାରି ଅଛନ୍ତି ନା। ପ୍ରଭୁପାଜୀ ଶାନ୍ତି ପର୍ବର ସାର 9 ଜିନିଷରେ ଦେଇଛନ୍ତି ମହାଭାରତରେ। ଆପଣଙ୍କୁ ମୁଁ କହିଲି ଦେଖନ୍ତୁ କେତେ କରୁଣା, ଆମେ ପ୍ରଭୁପାଦ ଚାହୁଁନଥିଲେ ଆମେ ଶାସ୍ତ୍ରବଦ୍ଧ ହେବା ପାଇଁ, ଶାସ୍ତ୍ରକୁ ମୁଣ୍ଡେଇ 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 ଜୀବନ ସାରା ଚଷି ଚଷି ଶେଷକୁ ଶାସ୍ତ୍ରକୁ ଭୁଲ ବୁଝିବା। ପ୍ରଭୁପାଦ କହୁଥିଲେ ଏସେନ୍ସ ନିଅ, ଚାଣ୍ଟ ହରେ କୃଷ୍ଣ ଆଣ୍ଡ ଦି ହାପି, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। କାଲି ତ ଏମିତି ଆମେ ଯାଉଥିଲୁ ଆମର କୃଷ୍ଣ ଦାସ ପ୍ରଭୁଙ୍କ ସାଙ୍ଗରେ, ରାସ୍ତାରେ ଗଲାବେଳେ ସେମିତି ଡିସ୍କସନ୍ ଚାଲିଥିଲା। ପ୍ରଭୁପାଜୀ ମହାରାଜ ଜଣେ ଭକ୍ତଙ୍କୁ କହୁଛନ୍ତି, କରନ୍ଦର କରନ୍ଦର ପ୍ରଭୁ, ତାଙ୍କ ବହୁତ କନ୍ଭରସେସନ୍ ଅଛି। ସେ କ'ଣ କଲେ ନା, ରହୁଥିଲେ ଗୁଜୁରାଟରେ କେଉଁ ସାଇଡ଼ରେ ରହୁଥିଲେ ମୁଁ ତ ଭୁଲିଗଲି। ସେ କରନ୍ଦର ପ୍ରଭୁ କ'ଣ କଲେ, ହିନ୍ଦୀ ଶିଖିକି ପ୍ରବଚନ ଦେବା ପାଇଁ ଚାହେଁ, ସେ ହିନ୍ଦୀ କିଛି କିଛି ଜାଣନ୍ତି, ସେ ଆଉ ପ୍ରବଚନ ବନ୍ଦ କରିଦେଇକି ହିନ୍ଦୀ ଶିଖିବାକୁ ଲାଗିଲେ। ପ୍ରଭୁପାଦ ସବୁ ସମୟରେ ଫୋନ୍ କରନ୍ତି, ଆଚ୍ଛା କରନ୍ଦର ତୁମେ ପ୍ରଚାର କରୁଛ କି ନାହିଁ? ସେ ଜଣେ ଭକ୍ତ ସେ ଫୋନ୍ ଉଠେଇ କହିଲେ, ପ୍ରଭୁପାଦଜୀ ସେ ବର୍ତ୍ତମାନ କ'ଣ କରୁଛନ୍ତି, ହିନ୍ଦୀ ଶିଖୁଛନ୍ତି। ପ୍ରଭୁପାଦ କହିଲେ କିଏ ନନ୍ସେନ୍ସ ଆଇଡ଼ିଆ ତାଙ୍କୁ ଦେଲା, ଯେତିକି ହିନ୍ଦୀ ଜାଣି ତୁମେ ପ୍ରଚାର କର, ହିନ୍ଦୀ ଶିଖିବା ଦରକାର ନାହିଁ। ଆମର କହୁଥିଲୁ ଯୋଗ୍ୟତା ଅର୍ଜନ କରି ତୁମେ କୃଷ୍ଣଙ୍କର ସେବା କରିବ, ଏଇଟା ଚିନ୍ତା କରୁନା। କୃଷ୍ଣଙ୍କ ନିକଟରେ ଆମେ କି ଯୋଗ୍ୟ ହେଇପାରିବା, ସର୍ବଗୁଣୀମାନ ଯିଏ, ତେଣୁ ଯେଉଁ ଯୋଗ୍ୟତା ଅଛି ସେଇ ଯୋଗ୍ୟତାକୁ ପ୍ରଭୁଙ୍କ ସେବାରେ ଲଗାଇବା ଦରକାର। ପ୍ରଭୁ ଆମକୁ ଯେଉଁ ଯୋଗ୍ୟତା ଦେଇଛନ୍ତି ସମାନ ଫଳ। ଆପଣ ଭାବନ୍ତୁ ନା, ଯିଏ ବସିକି ପ୍ରବଚନ ଦେଲା ଲକ୍ଷ ଲକ୍ଷ ଲୋକ ତାକୁ ତାଳି ମାରୁଛନ୍ତି ବଡ଼ ବାବା ବୋଲି କହିଛନ୍ତି, ତା ପାଇଁ ହିଁ ଆଗେ କୃଷ୍ଣ ମୋତେ ଡୋର ଖୋଲିଦେବେ ନା, ତାଙ୍କ ପାଇଁ ଆଗେ ବନ୍ଦ। କାହିଁକି ନା ଯେତେ ଜୀବକୁ ସେ କଷ୍ଟ ଦେଇଛନ୍ତି, ଉଦ୍ବେଗ ଦେଇଛନ୍ତି, ଧରି ସାଧୁ ବେଶ ଆନ ଉପଦେଶ, ଏ ବଡ଼ ମାୟାର ରଙ୍ଗ, ଯଦି ଲାଷ୍ଟ ସମୟରେ ରିଟାୟର୍ଡ ସମୟରେ ଆମର ରାଧାକୃଷ୍ଣ ସ୍ୱାମୀ ମହାରାଜ କୁହନ୍ତି, କମ୍ ସେ କମ୍ ଭକ୍ତିର ପୋଷଣ କରିବା ଦରକାର, ଟିକେ ଜୀବକୁ ଉଦ୍ବେଗ ଦିଆଯାଉଛି, ଟାଣ କଥା କୁହାଯାଉଛି, ସେମାନେ ନିଜର ଭଜନ ସାଧନ କଡ଼ା ରଖିବା ଦରକାର। ତାଙ୍କ ପାଇଁ ଆଗେ ଭଗବାନ ଡୋର ବନ୍ଦ କରିବେ, ଆଉ ସମସ୍ତଙ୍କ ପାଇଁ ଆଗେ ଖୋଲା କରିବେ। ସେଥିପାଇଁ ଆପଣ ଭାବିବେନି ପ୍ରବଚକ ଲୋକ ବଡ଼ ଲୋକ ବୋଲି, ମହାରାଜଙ୍କ ଭଳି ଲୋକ ବଡ଼, ଆମ ଭଳିଆ କଥା ମୁଁ କହୁଛି, ଆମ ଷ୍ଟେଜର କଥା କହୁଛି। ସେଥିପାଇଁ ଯାହାର ଯୋଗ୍ୟତା ଯାହା ଅଛି ସେଇ ଯୋଗ୍ୟତାର ସେବା କରିବେ, ସେ ଯୋଗ୍ୟତାର ପ୍ରଭୁ ଦେଖିବେ। ଆଉ ଯୋଗ୍ୟତା ବଳରେ ଜଣେ ପ୍ରବଚନ ଦେଇ ଲକ୍ଷ ଲୋକକୁ ଭକ୍ତ କରି ଯେଉଁ ଗୋଲକ ବୃନ୍ଦାବନକୁ ଯିବେ, ଝାଡ଼ୁ ମାରିସାରିଲା ପରେ ବି ସେଇ ଗୋଲକ ବୃନ୍ଦାବନ ଜଣେ, ପୂଜାରି ସେବା କଲା ପରେ ବି ଜଣେ ସେଇ ଗୋଲକ ବୃନ୍ଦାବନକୁ ଯିବେ, ରୋଷେଇ କରିସାରିଲା ପରେ ବି ସେଇ ଗୋଲକ। ଏହି ହେଉଛି ଆମର ଜୀବନ, ଏହି ଭୁଲ ଅର୍ଥ ବୁଝିବା ଉଚିତ ନୁହେଁ। ମୁଁ ତ କହିବୁ କହିଦେଲି ପ୍ରବଚକମାନଙ୍କ ପାଇଁ ଆଗେ ରାସ୍ତା ପହଞ୍ଚିବେ ନା, ଏଇଟା ଭୁଲ ବୁଝିବେନି, ମାନେ ଆମ ଭଳିଆ ଲୋକ କଥା ମୁଁ କହୁଛୁ, କାରଣ ଆମର କଥା ବହୁତ ଟାଣ, ଏଇ ତ ଭକ୍ତମାନଙ୍କ ପାଇଁ ନରମ ହେଇଯାଇଛି, ଲୋକମାନେ ତ ଗାଳି ଦେଇ ଦେଇ ଜୀବନ ଯାଉଛି, ଆମର କ'ଣ ଭଜନ ହେବ? ଭକ୍ତି ଭକ୍ତିବିନୋଦ ଠାକୁର ଜୈବ ଧର୍ମ ସିଧା ଲେଖିଛନ୍ତି, ପ୍ରଭୁଙ୍କ ଇଚ୍ଛାରେ ଏ ଜଗତରେ ଧର୍ମ ଚାଲିଛି, ଆପଣ କ'ଣ ପ୍ରଭୁ ଯଦି ଇଚ୍ଛା ନ କରିବେ, ପ୍ରଭୁଙ୍କ ବିରୁଦ୍ଧରେ ନାସ୍ତିକମାନେ ଉତ୍କଳ ଭୂମିରେ କହୁଛନ୍ତି ଜଗନ୍ନାଥଙ୍କର ପୂଜା ବୋଲି ବନ୍ଦ କର ବୋଲି, ପ୍ରଭୁ ଚାହିଁ ତାଙ୍କ ମୁହଁକୁ ପାରାଲିସିସ୍ କରିଦେବେ, ସେ ତ କରିପାରୁନାହାନ୍ତି। ଆମେ ବାଡ଼େଇ ବାଡ଼େଇ ପିଟି ପିଟି କ'ଣ ସହିପାରୁନୁ, ପ୍ରଭୁଙ୍କର ଦାସ ହେଇ ଖାଲି ବାଡ଼େଇ ଛାଟି ହେଇ ଉଦ୍ବେଗ ଦେଉଛୁ, ହେଲେ ତା ପ୍ରତିକ୍ରିୟା ଆମକୁ ଭୋଗ କରିବାକୁ ପଡ଼ିବ ପ୍ରଭୁ ଚାହିଁ। ମୁଁ କହୁ ମୁଁ ଆପଣଙ୍କୁ କହିଦେବି, ପ୍ରସଙ୍ଗ ଥିଲା ଯଥା ବର୍ଣ୍ଣମ ଯଥା ଶ୍ରମମ୍, ଯୋଗ୍ୟତା ନ ନେଇ ବିଚାର ନକରି ପ୍ରଭୁଙ୍କର ସେବା କରିବା ଦରକାର ଏବଂ ଯଥା ବର୍ଣ୍ଣମ ଯଥା ଶ୍ରମମ୍ ସେ କଥା କେଉଁଠି ଯାଇଥିଲେ କେଉଁଠି ପଶିଗଲେ ପୁଣି ପଳେଇ ଆସୁଛି ସେଠି ବର୍ଣ୍ଣ ଆଉ ଆଶ୍ରମ ହିସାବରେ ହଁ ଶାନ୍ତି ପର୍ବର ସାର ପ୍ରଭୁପାଜୀ ମହାରାଜ ଦେଇଛନ୍ତି ଭାରଗ୍ରାହୀ ହେବା ଉଚିତ ନାହିଁ ସାରଗ୍ରାହୀ ହେବା ଉଚିତ ଆଜି ହିଁ ପଡ଼ିବ ଆଜି କଥା ସ୍ତୁତି ବନ୍ଧ ଯୋବାଡ଼ିଆ ହିଁ ଯିବ ମୁଁ ସାର ଦେଉଛି ସାଙ୍ଗେ ସାଙ୍ଗେ ବୈରାଗ୍ୟ ରାଗ ରାଗବାଦୀ ବ୍ୟାମ ବୈରାଗ୍ୟ କ'ଣ ପ୍ରଶ୍ନ ପଚାରିଥିଲେ ଆଗେ ମଣିଷର ସ୍ୱଭାବ ସାଧାରଣ ମଣିଷର ସ୍ୱଭାବ ବର୍ଣ୍ଣ ଆଶ୍ରମ ଧର୍ମ ଏବଂ ବୈରାଗ୍ୟ ବୈରାଗ୍ୟ ମାନେ ଯେଉଁମାନେ ବାଣପ୍ରସ୍ଥ ସନ୍ୟାସ ଆଉ ବ୍ରହ୍ମଚାରୀ ଆଶ୍ରମ ଗ୍ରହଣ କରିବେ ତାଙ୍କର ଧର୍ମ କ'ଣ ଆଉ ରାଗ ରାଗ ମାନେ ଯେଉଁମାନେ ଆସକ୍ତି ଅଛି ଗୃହସ୍ଥ ତାଙ୍କର ଧର୍ମ କ'ଣ ଆଉ ଉପାଧି ବ୍ୟାମ ଆମ୍ରତ ଉଭୟ ଲକ୍ଷଣ ଆମ୍ରତ ମାନେ ସିଷ୍ଟମେଟିକାଲି ଯଥା ଭାବେ ପ୍ରଭୁପାଦ ଲକ୍ଷଣ ସିଷ୍ଟମେଟିକାଲି ଉଭୟ ଲକ୍ଷଣ ଉଭୟ ଲକ୍ଷଣ ମାନେ ପ୍ରବୃତ୍ତି ଆଉ ନିବୃତ୍ତି ଏ ଦୁଇଟା ଲକ୍ଷଣ ବର୍ଣ୍ଣନା କରିଛନ୍ତି ବହୁତ ଲୋକଙ୍କର ଗୋଟେ ବିଚାରଧାରା ଯେ ବ୍ରହ୍ମଚାରୀ ଗୃହସ୍ଥ ବାନପ୍ରସ୍ଥ ସନ୍ନ୍ୟାସୀ ମାନେ ଜଣକୁ ନିଶ୍ଚିତ ଏଇ ଚାରୋଟି ଲାଇନ୍ରେ ଯିବାକୁ ପଡ଼ିବ ସେ ବେଳେବେଳେ ବ୍ରହ୍ମଚାରୀ ମାନେ ଏ କଥା ପ୍ରିଚିଙ୍ଗ କରନ୍ତି ତୁମେ ବ୍ରହ୍ମଚାରୀ ହେଇଛ ମାନେ ତାପରେ ଗୃହସ୍ଥ ହେବ ନିଶ୍ଚିତ ତାପରେ ବ୍ରହ୍ମଚାରୀ ହେବ ନହେଲେ ସନ୍ନ୍ୟାସୀ ହେବ ନହେଲେ ତୁମର ସିଦ୍ଧି ହେବ ଚକ୍ରବାଦ ଏଇ ଶ୍ଳୋକରେ ଏଠିକାର ଲେଖୁଛନ୍ତି ନହି ବ୍ରହ୍ମଚର୍ଯ୍ୟାଦୟ ଆଶ୍ରମ ଧର୍ମା ସର୍ବେରେ ଏବଂ ସର୍ବେ କ୍ରମେଣବାନୁ ସ୍ଥେୟ ଇତି ସମସ୍ତେ ଯେ କ୍ରମ ଭାବରେ ଅନୁଷ୍ଠାନ କରିବେ ତା ନୁହେଁ ସମସ୍ତେ ବ୍ରହ୍ମଚାରୀ ପରେ ଗୃହସ୍ଥରେ ବାନପ୍ରସ୍ଥରେ ସନ୍ନ୍ୟାସୀ ତା ନୁହେଁ କ'ଣ କରିବେ ନା ନିୟମ ବୈରାଗ୍ୟ ଚେତ୍ ସଦୈବ ଭିକ୍ଷତେ ଭିକ୍ଷୋଭ ଭବେୟସ୍ତରା ଯିଏ ସବୁବେଳେ ରାଗ ଶୂନ୍ୟ ଅବସ୍ଥାରେ ରହୁଛି ବୈରାଗ୍ୟ ଅବସ୍ଥାରେ ରହୁଛି ସେ ଯେକୌଣସି ସମୟରେ ସନ୍ନ୍ୟାସ ଆଶ୍ରମକୁ ପ୍ରବେଶ କରିବ ଅର୍ଥାତ୍ ଯାହାର ସଂସାର ଆସକ୍ତି ନାହିଁ ସେ ଯେକୌଣସି ସମୟରେ ଗୃହସ୍ଥ ଆଶ୍ରମକୁ ନ ଯାଇ ସେ ସିଧା ପ୍ରବେଶ କରିବେ ସନ୍ନ୍ୟାସ ଆଶ୍ରମରେ ଆଉ ରାଗଶ୍ଚେଦ ଗୃହସ୍ଥା ସଦେତି ଯାହାର ରାଗ ଅଛି ସଂସାରକୁ ଉପଭୋଗ କରିବା କାମନା ଅଛି ସେ ଗୃହସ୍ଥ ଆଶ୍ରମକୁ ପଳେଇବେ ଏଇଟା ହିଁ ବିଷ୍ମଦେବ କହିଛନ୍ତି ଏଥର ବର୍ଣ୍ଣାଶ୍ରମ କଥା କହିଦେଲେ ସେ କହିଛନ୍ତି ଅପୃଚ୍ଛାମ ବିବିଧାନ ପ୍ରଶ୍ନ କ'ଣ କ'ଣ ପ୍ରଶ୍ନ ପଚାରୁଛନ୍ତି ପ୍ରଶ୍ନଟା ମନେ ରଖିବା କ'ଣ ଏ ସବୁ ପ୍ରଶ୍ନର ଉତ୍ତର ପ୍ରଭୁପାଦ ନୋଟିସ୍ ସାର ଜିନିଷ ଦେବେ ସାଧାରଣ ମାନବର କ'ଣ ଧର୍ମ ବର୍ଣ୍ଣ ଧର୍ମ କ'ଣ ଆଶ୍ରମ ଧର୍ମ କ'ଣ ବୈରାଗ୍ୟର ଧର୍ମ କ'ଣ ଆସକ୍ତି ଲୋକର ଧର୍ମ କ'ଣ ଏବଂ ପ୍ରବୃତ୍ତି ଆଉ ନିବୃତ୍ତି ଏ ଉଭୟ କିଭଳି ପ୍ରବୃତ୍ତିରୁ ନିବୃତ୍ତିକି ଯିବା ଏସବୁ ବ୍ୟାଖ୍ୟା କରିଛନ୍ତି ଆଚ୍ଛା ହଁ ଦାନ ଧର୍ମାନ ରାଜ ଧର୍ମାନ ମୁଖ୍ୟ ଧର୍ମାନ ବିଭାଗ ସହ ସ୍ତ୍ରୀ ଧର୍ମାନ ଭାଗବତ ଧର୍ମାନ ସମାସ ବ୍ୟାସ ଯୋଗତ ବହୁତ ସୁନ୍ଦର ୟା ପରେ ଆଉ କ'ଣ ଧର୍ମ ପଚାରିଛନ୍ତି ଯୁଧିଷ୍ଠିର ଦାନ ଧର୍ମ କିଭଳି ଦାନ ଏସବୁ ପ୍ରଶ୍ନ ପଚାରିଛନ୍ତି ଭୀଷ୍ମଦେବ ଏସବୁ ଉତ୍ତର ଦେଇଛନ୍ତି ଦାନ ଧର୍ମ ବିଷୟରେ ପ୍ରଶ୍ନ କରେ କିଭଳି ବ୍ୟକ୍ତି ଦାନ କରିବ ଦାନ ଧର୍ମାନ ଦାନ ଧର୍ମ ସମ୍ବନ୍ଧୀୟ ଯେତେ ପ୍ରଶ୍ନ ଛୋଟ ବଡ଼ ସ୍ଥାନ କାଳ ସମୟ ପରିସ୍ଥିତି ସବୁ ପ୍ରଶ୍ନ ଦାନ ଧର୍ମାନ ରାଜଧର୍ମାନ ରାଜାର ଧର୍ମ ପ୍ରଭୁପାଦ ତାଙ୍କ ଭାବାର୍ଥ ପଢ଼ି ଦେଖିବେ ବିଲକୁଲ ରାଜାଙ୍କୁ ବହୁତ ଗାଳି ଗୁଳ ଦେଖିବେ ଆଉ ମୁଖ୍ୟଧର୍ମାନ ଶ୍ରୀପାଦ ସ୍ୱାମୀପାଦ କହୁଛନ୍ତି ମୁଖ୍ୟଧର୍ମାନ ସମଦମାଦିନା କିଭଳି ଇନ୍ଦ୍ରିୟ ସଂଯମ କରିବ ଅନ୍ତ ଇନ୍ଦ୍ରିୟ ସଂଯମ ବାହ୍ୟ ଇନ୍ଦ୍ରିୟ ସଂଯମ ଏ ମୁଖ୍ୟଧର୍ମ ବିଷୟରେ ପଚାରିଛନ୍ତି ବ୍ୟକ୍ତି କିଭଳି ଇନ୍ଦ୍ରିୟକୁ ସଂଯମ କରିବ କାରଣ ଇନ୍ଦ୍ରିୟ ସଂଯମ କଲେ ଜଣେ ମୁଖ୍ୟ ସ୍ଥିତି ଲାଭ କରିବ ସେ କହୁଛନ୍ତି ଦାନ ଧର୍ମମାନ ରାଜଧର୍ମମାନ ମୁଖ୍ୟ ଧର୍ମମାନ ବିଭାଗଶ ମାନେ ମୁଖ୍ୟ ଧର୍ମର ଯେତେ ବିଭାଗ ଅଛି ରାଜଧର୍ମର ଯେତେ ବିଭାଗ ଅଛି ଦାନ ଧର୍ମର ଯେତେ ବିଭାଗ ଅଛି ସବୁ ବିଭାଗ ଆଉ ସ୍ତ୍ରୀ ଧର୍ମ ସ୍ତ୍ରୀ ଧର୍ମ ଆଉ ଆପଣ କହିବେ ବାବାଜୀଙ୍କ ଧର୍ମ ତ ଆସିଲେ ନା ଭାଗବତ ଧର୍ମ ଭାଗବତ ଧର୍ମ ବିଷୟରେ ପ୍ରଶ୍ନ କରିଛନ୍ତି ଆଚ୍ଛା ଭାଗବତ ଧର୍ମଟା କ'ଣ ପ୍ରଭୁପାଦ ପ୍ରଭୁପାଦ ଉତ୍ତର ଯେନ୍ତା ଭାବାର୍ଥରେ ଭକ୍ତିର ଯେଉଁ 64 ଅଙ୍ଗ ଇଏ ହେଉଛି ଭାଗବତ ଧର୍ମ ସରଳ ଏବଂ 64 ଅଙ୍ଗର ସାର ଶ୍ରବଣମ କୀର୍ତ୍ତନମ ବିଷ୍ଣୁ ସ୍ମରଣମ ପାଦ ସେବନମ ଅର୍ଚ୍ଚନମ ମନ୍ଦନମ ଦର୍ଶନ ସଖ୍ୟ ଏ ପ୍ରଭୁପାଦଙ୍କର ଅଫିସ ପ୍ରଭୁପାଦ ଅଫିସ ଖୋଲିଛନ୍ତି ନବଦା ଭକ୍ତିର ଅଫିସ ଏ ତେଣୁ ଭାଗବତ ଧର୍ମାନ ଇଏ ବି ମଧ୍ୟ ଅଛି ଦାନ ଧର୍ମାନ ରାଜଧର୍ମାନ ମୁଖ୍ୟ ଧର୍ମାନ ବିଭାଗ ସହ ସ୍ତ୍ରୀ ଧର୍ମାନ ଭାଗବତ ଧର୍ମାନ ସମାସବ୍ୟାସ ଯୋଗତ ସମ୍ୟ ସମା ମାନେ ଜେନେରାଲ ପ୍ରଭୁପାଦ କହୁଛନ୍ତି ସାଧାରଣ ଭାବରେ ବ୍ୟବହାର କାହାକୁ ଏଇସବୁ ଧର୍ମ ଗୁଡ଼ାକୁ କେତେ ସଂକ୍ଷେପ ଭାବରେ କହିଛନ୍ତି କେତେ ବିସ୍ତାର ଭାବରେ କହିଛନ୍ତି ସବ୍ୟାସ ମାନେ ବିସ୍ତାର ଭାବରେ କହିଛନ୍ତି ଏଇସବୁ ଧର୍ମ ଆଚ୍ଛା ଆପଣ କହିବେ ତାହେଲେ ଏସବୁ ଜିନିଷ ଯେଉଁ କହିଲେ କ'ଣ ମନକୁ ମନେ ପ୍ରଭୁ ଏବେ ଯେଉଁ ପ୍ରଶ୍ନ ପଚାରିଲେ ଭୀଷ୍ମଦେବ ଯେଉଁ ଉତ୍ତର ଦେଲେ କେଉଁଠି ଭୀଷ୍ମଦେବ ଉତ୍ତର ଦେଲେ ଧର୍ମାର୍ଥ କାମ ମୋକ୍ଷ ସୋହୋପାୟନ ଯଥା ମୁନେ ନାନାଖ୍ୟାନ ଇତିହାନେଷୁ ଇତିହାସେଷୁ ବର୍ଣ୍ଣୟାମାସ ତତ୍ତ୍ୱବିତ୍ ଏ ତତ୍ତ୍ୱବିତ୍ ଭୀଷ୍ମଦେବ ସୁତ ଗୋସ୍ୱାମୀ କହୁଛନ୍ତି ଏଇ ଯେଉଁ ପ୍ରଶ୍ନ ସବୁ ରାଜଧର୍ମ ମୋକ୍ଷ ଧର୍ମ ଦାନ ଧର୍ମ ସ୍ତ୍ରୀ ଧର୍ମ ଭାଗବତ ଧର୍ମ ଏସବୁ ପ୍ରଶ୍ନର ଉତ୍ତର ଏବଂ ତାର ବିଭାଗକୁ କିଭଳି ଦେଲେ ନା ତତ୍ତ୍ୱବିତ୍ ଏ ତତ୍ତ୍ୱ ଜାଣନ୍ତି, ତତ୍ତ୍ୱଟା କେଉଁଠି ଆଣିଲେ ନା ନାନା ଆଖ୍ୟାନ ଇତିହାସ, ଇତିହାସ ପୁରାଣ ବେଦବେଦାନ୍ତର ସିଦ୍ଧାନ୍ତକୁ ସରଳୀକୃତ କରି ସେଥିରୁ ଆଣି ଆଖ୍ୟାନ ମାଧ୍ୟମରେ ଯେଉଁ ବ୍ୟକ୍ତି ବୁଝିପାରିବ ଏ ଧର୍ମକୁ ବୁଝେ। ପ୍ରଭୁପାଦ ଯେଉଁଠି ଗୋଟେ ସୁନ୍ଦର ଜିନିଷ ଦେଇଛନ୍ତି, ଆଚ୍ଛା ଏଇ ଆଖ୍ୟାନ ସମୟରେ ତ ବହୁତ ସିଦ୍ଧାନ୍ତ ବିରୁଦ୍ଧ ଜିନିଷ ଆସୁଛି, ବହୁତ ଇସ୍କନ ଭକ୍ତ ସବୁ ପ୍ରଶ୍ନ କରନ୍ତି, ତାଙ୍କୁ ପଚାରିଲେ କାହିଁକି ଏ ଆଚାର୍ଯ୍ୟ ଏହା ଲେଖିଲେ, କାହିଁକି ସେ ଆଚାର୍ଯ୍ୟ ସେୟା ଲେଖିଲେ, ଆମେ ତାଙ୍କୁ ଉତ୍ତର ଦେଉ ଏଇଟା ଭିନ୍ନ କଳ୍ପର ଜିନିଷ, ଏଇଟା ତୁମ ମନକୁ ମନ କହିଦେଲା। ପ୍ରଭୁପାଦ ଏଇଠି ଲେଖିଛନ୍ତି ଇତିହାସ ପୁରାଣରେ ଯେତେବେଳେ ସିଦ୍ଧାନ୍ତରେ ଭିନ୍ନ ଭିନ୍ନ ଆଚାର୍ଯ୍ୟମାନଙ୍କ ଭିତରେ ଲୀଳାର ପାର୍ଥକ୍ୟ ଆସୁଛି, ଆକୁ ବୁଝି ନେବାକୁ ପଡ଼ିବ। ଏଇଟା ଏଇ ପ୍ଲାନେଟ୍, ପ୍ଲାନେଟ୍ ମାନେ ଲୋକ ନା ଲୋକ, ଏଇ ପ୍ଲାନେଟ୍ର ବା ଅନ୍ୟ ପ୍ଲାନେଟ୍ର ଲୀଳା, ଏଇ ଡିଫରେନ୍ସ ଆସୁଛି। କିମ୍ବା ପ୍ରଭୁପାଦ କହୁଛନ୍ତି ଏଇଟା ଏଇ ୟୁନିଭର୍ସ, ୟୁନିଭର୍ସ ମାନେ ବ୍ରହ୍ମାଣ୍ଡ, ଏଇ ବ୍ରହ୍ମାଣ୍ଡ କିମ୍ବା ଅନ୍ୟ ବ୍ରହ୍ମାଣ୍ଡର ଲୀଳା ବା ସିଦ୍ଧାନ୍ତ ଏଇଟା ନେଇ ଆସୁଛି। ଯେଉଁ ଲୀଳାଟା ଆମ ବ୍ରହ୍ମାଣ୍ଡରେ ହେଇନି ବା ଆଉ ଗୋଟେ ବ୍ରହ୍ମାଣ୍ଡର ଲୀଳା, ଆଚାର୍ଯ୍ୟମାନେ ବେଳେବେଳେ ଅଲଗା ବ୍ରହ୍ମାଣ୍ଡର ଲୀଳାକୁ ଏଇ ବ୍ରହ୍ମାଣ୍ଡରେ ପ୍ରକାଶ କରିଛନ୍ତି। ଯେଭଳି ରାଧାରଣୀଙ୍କର ସୃଷ୍ଟିର ଜନ୍ମର ସେଇଟା ତିନି ଚାରି ପ୍ରକାର ଲୀଳା ଅଛି, ଆପଣଙ୍କୁ ବି ଏଗୁଡ଼ାକ ସବୁ ପୁଣି ଏତେ ପ୍ରକାର ମତଭେଦ ମତଭେଦ ନାହିଁ, ଭିନ୍ନ ଭିନ୍ନ କଳ୍ପରେ ହେଇଛନ୍ତି, ଭିନ୍ନ ଭିନ୍ନ ବ୍ରହ୍ମାଣ୍ଡରେ ହେଇଛନ୍ତି, ଭିନ୍ନ ଭିନ୍ନ ଲୋକରେ ହେଇଛନ୍ତି, ଆପଣ ସବୁ କିଛି ସେ ପ୍ରଭୁ କ୍ଲିଅର ଆଇଡ଼ିଆ ଦେଇଦେଲେ। ଆଚ୍ଛା, ଧର୍ମ ଅର୍ଥ କାମ ମୁଖ୍ୟ, ଧର୍ମ ଅର୍ଥ କାମ ମୁଖ୍ୟ ସହ ଉପାୟନ ଯଥା ମୁନେ, ଉପାୟ ସହିତ ନାନା ଆଖ୍ୟାନ ଇତିହାସ ଏସୁ ବର୍ଣ୍ଣୟାମାସ ତତ୍ତ୍ୱବିତ୍, ଏ ତତ୍ତ୍ୱବିତ୍ ନାନା ଆଖ୍ୟାନ ଇତିହାସ ପୁରାଣ ମାଧ୍ୟମରେ ଆଖ୍ୟାନ ମାଧ୍ୟମରେ ଏଇ ସବୁ ଯେତେ ଧର୍ମର ବିଭାଗ ସହ ସବୁ ଯୁଧିଷ୍ଠିର ମହାରାଜଙ୍କୁ କହିଲେ। ଆଚ୍ଛା, କିଭଳି କହିଲେ, ବହୁତ ଜିନିଷ ଅଧିକାର, ଅଧିକାର ଗୋଟେ ଜିନିଷ ଅଛି, ବିଶେଷ କରି ଭାଗବତ ଧର୍ମରେ ଯାହାର ଯେଉଁ ଅଧିକାର ଅଛି, ଅଧିକାର କଥା ବି କହିଛନ୍ତି, ଭାଗବତ ଧର୍ମରେ ବିଶେଷ କରି ଅଧିକାର କଥା କୁହାଯାଇଛି, ଅଧିକାର ଭେଦରେ ହିଁ କହିଛନ୍ତି ଏଇ ଅଧିକାରୀ ଭକ୍ତ ଏହା କରିବେ, ଏ ଅଧିକାରୀ ଭକ୍ତ ଏହା କରିବେ, ଏ ଅଧିକାରୀ ଭକ୍ତ ଏହା କରିବେ ସବୁ କହିସାରିଛନ୍ତି। ଆଚ୍ଛା, ତାକୁ ଛାଡ଼ି ଦିଅନ୍ତୁ। ପ୍ରଭୁପାଦୀଙ୍କର ନଅଟା ଜିନିଷ ମୁଁ କହୁଛି, ଶାନ୍ତି ପର୍ବର ନଅଟା ଜିନିଷ ପ୍ରଭୁପାଦୀ ତାଙ୍କ ଭାବାର୍ଥରେ ଲେଖିଛନ୍ତି, ଆପଣ ଆଜି ଖେଳେଇଦେବେ ପ୍ରଭୁପାଦୀଙ୍କର ପ୍ରଥମ ସ୍କନ୍ଦ ଆପଣ ପାଇଯିବେ। ପ୍ରଥମ ନଅଟି ଶିକ୍ଷା ମାନବ ସମାଜକୁ ସଭ୍ୟ ହେବା ପାଇଁ ଏବଂ ଏହି ସମସ୍ତ ପ୍ରଶ୍ନର ଉତ୍ତର ଇଏ। ପ୍ରଥମ ହେଉଛି କ୍ରୋଧିତ ନ ହେବା, କ୍ରୋଧ ପ୍ରକାଶ କରିବା ଉଚିତ ନୁହେଁ। ଦ୍ୱିତୀୟ ହେଉଛି ମିଥ୍ୟା ନ କହିବା। ପ୍ରଭୁପାଦ କହିଛନ୍ତି ସଭ୍ୟ ମାନବର ଏଇଟା ଆଚରଣ, ଆମେମାନେ ଯେତେଜଣ ବସିଛେ ବର୍ତ୍ତମାନ ନିଜକୁ ନିଜେ ମେଜରମେଣ୍ଟ କରିବା, ଆମେ କେତେ ଦୂର ଷ୍ଟାଣ୍ଡାର୍ଡ଼କୁ ଉଠିଛେ। ପ୍ରଭୁପାଦ କହିଛନ୍ତି ଏଇଟା ହିଁ ସ୍ପିରିଚୁଆଲ ପ୍ଲାଟଫର୍ମ, ଏଇଟା ହେଉଛି ଷ୍ଟାଣ୍ଡାର୍ଡ଼। ଆଚ୍ଛା, ସମ୍ପତ୍ତି ବଣ୍ଟନ କରିବା, ଇଶା ମାସ୍ୟମ ଇଦମ୍ ସର୍ବମ, ଯାହା ସମ୍ପତ୍ତି ତାକୁ ବଣ୍ଟନ କରିବା। କ୍ଷମା ସମୟରେ କ୍ଷମା, ଅନ୍ୟକୁ କ୍ଷମା ପ୍ରଦାନ କରିବା, କ୍ଷମା ମାନେ ନୁହେଁ ଆମର ଯଦି କ୍ଷମା କରିବାରେ ଶକ୍ତି ଅଛି ଯାହା ସାହାଯ୍ୟ କରିପାରିବା କ୍ଷମା କରିବା ଦରକାର, ଏମିତି ନୁହେଁ ଯେ ବିଲକୁଲ ରିଆକ୍ଟିଭ ହୋଇଯିବା। ଆଉ ବୈଧ ସନ୍ତାନ ଜନ୍ମ କରିବା, ଅବୈଧ ପିଲା ଜନ୍ମ କରିବା ଉଚିତ ନୁହେଁ। ଆଉ ମନ ଶୁଦ୍ଧି ଆଉ ଶରୀର ସୁସ୍ଥ, ଏ ଛଅ ନମ୍ବର। ସାତ ନମ୍ବରରେ ଅନ୍ୟ ପ୍ରତି ଶତ୍ରୁତା ଆଚରଣ, ଆଠ ନମ୍ବରରେ ସରଳ, ଏବଂ ନଅ ନମ୍ବରରେ ଭୃତ୍ୟ ଆଉ ସହଯୋଗୀ ତୁମର ମିତ୍ରକୁ ସହାୟତା କରିବା। ଏ ଯେତେ ପ୍ରଶ୍ନ ପ୍ରଭୁପାଦ କହିଲେ ହେଉଛି ଏସେନ୍ସ, ଅର୍ଥାତ୍ ଶାନ୍ତି ପର୍ବର ଏଇ ନଅଟା ଜିନିଷ ହେଉଛି ସାର, ତେଣୁ ଆମର ମହାଭାରତ ପଢ଼ିବା ଦରକାର ନାହିଁ, ଏବେ ଭାଗବତ ଆସି ଆପଣ। ତାପରେ କ'ଣ ହେଇଛି, ଈଶ୍ୱର ପ୍ରଶ୍ନ ପଚାରିଲେ ଭୀଷ୍ମଦେବଙ୍କର ଅବସ୍ଥା କ'ଣ, ଏଇ ସମୟରେ ଏଇ ଯେଉଁ ପଚାରୁଛନ୍ତି ଯୁଧିଷ୍ଠିର ମହାରାଜ, ଗୋଟେ ହଠାତ୍ ଦୃଶ୍ୟ ଆସିଗଲା। କ'ଣ ନା, ଧର୍ମମ୍ ପ୍ରବତସ୍ତସ୍ୟ ସକାଳ ପ୍ରତ୍ୟୁପସ୍ଥିତ ଯୋଗୀନ ସନ୍ଦମୃତ୍ୟାବା ଯୋଗୀନ ସନ୍ଦମୃତ୍ୟାବାଂଛତସ ଉତ୍ତରାୟଣ ସତୁ ଉତ୍ତରାୟଣ। ଯୋଗୀମାନେ ଯେଉଁ ଉତ୍ତରାୟଣ ସମୟକୁ ଅପେକ୍ଷା କରି ରହିଥାନ୍ତି, ବାଞ୍ଛା କରୁଥାନ୍ତି, କାହିଁକି ନା ଛନ୍ଦମୃତ୍ୟା ଇଚ୍ଛା ମୃତ୍ୟୁ କରୁଥିବା ଯୋଗୀମାନେ, ଯେଉଁମାନେ ଇଚ୍ଛା ମୃତ୍ୟୁ ଚାହାନ୍ତି ଯେଉଁ ଯୋଗୀମାନେ, ସେମାନେ ଅପେକ୍ଷା କରି ରହିଥାନ୍ତି ସୂର୍ଯ୍ୟଙ୍କର କେତେବେଳେ ଉତ୍ତରାୟଣ ହେବ। ଯୁଧିଷ୍ଠିର ମହାରାଜ ଏହି ସମୟରେ ପ୍ରଶ୍ନ ପଚାରୁଛନ୍ତି, ଧର୍ମ ପ୍ରବତ୍ତସ୍ୟ ଧର୍ମ ପଚାରିଛନ୍ତି, ଯୁଧିଷ୍ଠିର ମହାରାଜଙ୍କ ପ୍ରଶ୍ନର ଉତ୍ତର ଏ ସବୁ ଦେଇସାରିଛନ୍ତି। ଠିକ୍ ଏହି ସମୟରେ ମୁଁ ଆପଣ ପୂର୍ବରୁ ଭୁଲ କଥା କହିଦେଲି, ପ୍ରଶ୍ନ ପଚାରି ସାରିବା ପରେ ବି ଉତ୍ତର ଦେଇସାରିଛନ୍ତି, କାରଣ ଉତ୍ତର ଆମେ ପାଇଗଲା ନଅଟି ଶିକ୍ଷାରେ, ବର୍ତ୍ତମାନ ଭାଗବତକୁ ପଳେଇ ଆସିଲେ, ବର୍ତ୍ତମାନ ଉତ୍ତର ପାଇଗଲା ପରେ ଉତ୍ତର ଦେଇସାରିଛନ୍ତି ଠିକ୍ ସେ ସମୟରେ। ଧର୍ମ ପ୍ରବତ୍ତସ୍ୟ ସ ଏଇ ଉପଦେଶ ଦେଉଥିବା ସମୟରେ, ଅର୍ଥାତ୍ କମ୍ପ୍ଲିଟ୍ ହେଇଛି କି ନାହିଁ ମୁଁ ତ ଠିକ୍ ଭାବରେ କହିପାରୁନି, ସକାଳ ସେଇ କାଳ ଆସିଗଲା। କେଉଁ କାଳ ନା, ଯୋଗୀନ ଯୋଗୀମାନେ ଯେଉଁଟାକୁ ବାଞ୍ଛା କରନ୍ତି, ଯେ ଇଚ୍ଛା ମୃତ୍ୟୁର ବାଞ୍ଛା କରନ୍ତି ଯେଉଁ ଯୋଗୀମାନେ, ଯେଉଁ ଉତ୍ତରାୟଣ କାଳକୁ ଅପେକ୍ଷା କରିଥାନ୍ତି ପ୍ରତ୍ୟୁପସ୍ଥିତ। ପ୍ରଭୁପାଦ କୁହନ୍ତି, ପ୍ରଭୁପାଦ ତାଙ୍କ ଇଂଲିଶ ଟ୍ରାନ୍ସଲେସନ୍ ଲେଖୁଛନ୍ତି, ଏକ୍ଜାକ୍ଟଲି ଆପିୟର, ପ୍ରତ୍ୟୁପସ୍ଥିତ, ଠିକ୍ ସେହି ସମୟ ଆସି ପହଞ୍ଚିବା। ଭୀଷ୍ମଦେବ ପ୍ରବଚନ ଦେଉଥିଲେ କିନ୍ତୁ ପ୍ରବଚନ ବନ୍ଦ କଲେ, ବନ୍ଦ କରିଛନ୍ତି ପ୍ରକୃତରେ। ଏବଂ ଗୀତାରେ ଭଗବାନ କହିଛନ୍ତି, ଅଗ୍ନିର ଜ୍ୟୋତିର୍ ଅହ ଶୁକ୍ର କହିଛନ୍ତି ନା, ସନ୍ମାସ ଉତ୍ତରାୟଣ ତତ୍ର ପ୍ରୟାଣ ଗଛନ୍ତି ବ୍ରହ୍ମ ବ୍ରହ୍ମ ବିଦୋଜନା। ବ୍ରହ୍ମକୁ ଯାଆନ୍ତି ବ୍ରହ୍ମ ତତ୍ତ୍ୱବିତ୍, ସେମାନେ ଏଇ ଛଅ ମାସ ସୂର୍ଯ୍ୟଦେବ ଯେତେବେଳେ ଉତ୍ତରାୟଣ ହେବେ ଦିନ ସମୟରେ ଆଲୋକ ସମୟରେ, ସେମାନେ ଯୋଗ ଦ୍ୱାରା ଉଚ୍ଚ ଲୋକକୁ ଯାଆନ୍ତି, ଆଉ ପ୍ରଭୁଙ୍କ ନିକଟକୁ ଯାଆନ୍ତି। ଭୀଷ୍ମଦେବଙ୍କର ସେ ସମୟ ଆସିଗଲା। ଭୀଷ୍ମଦେବ କ'ଣ କଲେ, ସମାପ୍ତ ହେଇଗଲେ। ଏ ଗୋଟିଏ ଶ୍ଳୋକ କହିକି ମୁଁ କାଲି ଆମେ ସ୍ତୁତି ଆରମ୍ଭ କରିବା। ତଦୋପସମୃତ୍ୟ ଗିର ସହସ୍ରଣୀ ବିମୁକ୍ତ ସଂଗ ମନ ଆଦି ପୁରୁଷେ କୃଷ୍ଣେ ଲସତ୍ ପୀତ ପଟେ ଚତୁର୍ଭୁଜେ ପୁରସ୍ତିତେ ଅମ୍ମିଳିତ ଦୃକୁ ବ୍ୟାଧାରତ ତଦ ଉପସମୃତ। ଏ ପ୍ରବଚନ ଦେଇସାରିଛନ୍ତି, ଉତ୍ତରାୟଣ ଆସିଗଲେ ଉପସମୃତ, ବିଲକୁଲ ସବ ବନ୍ଦ କରିଦେଲେ, ଏ ପ୍ରବଚନକୁ ବନ୍ଦ କରିଦେଲେ ଉପସମୃତ। ଆଉ କ'ଣ ଉପସମୃତ କ'ଣ, ଗିର ବଚନକୁ ସ୍ତବ୍ଧ ହେଇଗଲେ। କିଏ ସ୍ତବ୍ଧ ହେଲେ, ସୁତ ଗୋସ୍ୱାମୀ ଅଦ୍ଭୁତ ଶବ୍ଦ ଲଗାଉଛନ୍ତି, ସହସ୍ରଣୀ, ସହସ୍ର ସହସ୍ର ରଥୀଙ୍କୁ ଯେ ଗାଇଡ୍ ଦିଅନ୍ତି, ଯେ ସୁରକ୍ଷା ଦିଅନ୍ତି ନିଜ ସ୍ୱପକ୍ଷ ସୈନ୍ୟମାନଙ୍କୁ, ସେ ଆଜି ବଚନ ବନ୍ଦ କରିଦେଲେ। ମହାରାଜ ଯେମିତି କହୁଥିଲେ, ବଚନ ବନ୍ଦ କରିଦେବାଟା ଗୋଟେ ବହୁତ ବଡ଼ ଯୋଗ୍ୟତା, ଭୋଜନ ବନ୍ଦ କରିଦେବାଟା ଗୋଟେ ବହୁତ ବଡ଼ ଯୋଗ୍ୟତା। ଭୀଷ୍ମଦେବ ପ୍ରଭୁଙ୍କ ସମୟରେ ପ୍ରବଚନ ଦେଉଛନ୍ତି, ସମସ୍ତେ ମୁନି ଋଷିମାନେ ଶ୍ରବଣ କରୁଛନ୍ତି, ପ୍ରବଚନ ଦେଉ ନା ହଠାତ୍ ବଚନ ବନ୍ଦ କରିଦେଲେ, କିଏ ନା ସହସ୍ରଣୀ। ଏବଂ ଶ୍ରୀଧରପାଦ କହୁଛନ୍ତି, ସହସ୍ରଣୀ ଯୁଦ୍ଧେ ସମୀପସ୍ଥାନ ସହସ୍ର ରଥୋନ୍ନୟତି ପାଳୟତି, ସହସ୍ର ରଥୀଙ୍କୁ ଯିଏ ପାଳନ କରନ୍ତି ସେହି ଭୀଷ୍ମଦେବ ଆଜି ବଚନ ବନ୍ଦ କରିଦେଲେ। ଆଉ ସହସ୍ରଣୀ ଅର୍ଥରେ କହୁଛନ୍ତି, ସହସ୍ରିଣୀ ଇତି ପାଠେ ସହସ୍ରାର୍ଥ ବତିଗିର, କାରଣ ସହସ୍ର ସହସ୍ର ଧର୍ମ ବଚନ ଯିଏ ପ୍ରଦାନ କରୁଥିଲେ ଭୀଷ୍ମଦେବ, ତାଙ୍କର ଗିରକୁ ବନ୍ଦ କଲେ, ବନ୍ଦ କଲେ। ଏବଂ କିଭଳି ବନ୍ଦ କଲେ ନା, ବିମୁକ୍ତ ସଂଗ ମନ ଆଦିପୁରୁଷୀ, ଆଦିପୁରୁଷଙ୍କ ନିକଟ ମନ ବଚନ ବନ୍ଦ କରି କ'ଣ କଲେ, ମନକୁ ଲଗେଇଲେ କାହାଙ୍କ ନିକଟରେ ନା ଆଦିପୁରୁଷଙ୍କ ନିକଟରେ। କିଭଳି ଲଗେଇଲେ, ବିମୁକ୍ତ ସଂଗ। ପ୍ରଭୁପାଦ ଲେଖିଛନ୍ତି ଯେ ଅନାସକ୍ତ ଭାବରେ, ଅନାସକ୍ତ ଭାବରେ ବିମୁକ୍ତ ସଂଗ ମନ ଆଦିପୁରୁଷୀ, ଆଦିପୁରୁଷଙ୍କ ନିକଟରେ। ଭଗବାନ ସାକ୍ଷାତ ଦଣ୍ଡାୟମାନ ଅଛନ୍ତି, ପ୍ରବଚନ ଦେଉଛନ୍ତି, ବିଲକୁଲ ସବୁ ପ୍ରବଚନ ବି ବନ୍ଦ କରିଦେଲେ ପ୍ରଭୁଙ୍କ ନିକଟରେ ବିମୁକ୍ତ ସଂଗ। ଭକ୍ତରେ ଏଇଟା ସବୁଠୁ ବଡ଼ କଲି, ଜଗତରେ ସବୁ କିଛି ସମ୍ବନ୍ଧ ଛାଡ଼ିବାକୁ ପଡ଼ିବ। ଆମେ ପ୍ରାକ୍ଟିକାଲ ଏକ୍ସପିରିଏନ୍ସ ଆମର ଗୁରୁଦେବ ବଡ଼ ବୋଲି ଏଇଟା ମୁଁ କହୁନି, ମୁଁ ତ କମ୍ ସେ କମ୍ ଚିନ୍ତା କରେ, ଏତେ କଷ୍ଟ କରି ମନ୍ଦିର କଲେ, ପ୍ରଭୁପାଦଙ୍କ କଥା ଗୋଟିଏ ଗୋଟିଏ କରି ମାନିଲେ, ଜୀବନରେ ଗୋଟିଏ ଜିନିଷକୁ ଡେଲିଭର କରିନାହାନ୍ତି, କିନ୍ତୁ ଲାଷ୍ଟରେ ଆମକୁ ଶିଷ୍ୟ ରୂପରେ ବି ଗ୍ରହଣ କଲେ, ସବୁ କିଛି କଲା ପରେ ଗୋଟେ ମନ୍ଦିର ପାଇଁ ପଦେ କଥା ହେଇପାରିବେ, ତୁମେ ଏହା କରିବ ଲାଷ୍ଟ ମୋମେଣ୍ଟରେ। ସେ କହିଗଲେ ମୋର କୃଷ୍ଣ ବଳରାମକୁ ବା ମନ୍ଦିରଟାକୁ ଏମିତି ଚଳେଇବ, ଏ ପଦ୍ୟ କଥା କହିଲା, ବିମୁକ୍ତ ସଂଗ ମନ ଆଦି ପୁରୁଷ, କାହା ପ୍ରତି ଆସକ୍ତି ନାହିଁ, ଇ ମହାପୁରୁଷ ଲକ୍ଷଣ, କାହା ପ୍ରତି କେବଳ ଏକମାତ୍ର ଗୁରୁ କୃଷ୍ଣଙ୍କ ପ୍ରତି ଆସକ୍ତି, ଇ ସାଧୁର ଲକ୍ଷଣ। ପ୍ରମାଣ କୁନ୍ତି ଦେବୀ ଭଗବାନଙ୍କୁ ସ୍ତୁତି କରୁଛନ୍ତି କୁନ୍ତି ଦେବୀ, ଏବଂ କ'ଣ ସ୍ତୁତି କରୁଛନ୍ତି, ଅଥ ବିଶ୍ୱସ ବିଶ୍ୱାତ୍ମାନ ବିଶ୍ୱମର୍ତ୍ତେ ସୁକେଶୁମେ ସ୍ନେହ ପାସମ ଇମମ ସିନ୍ଧୁ ଦୃଢ଼ ବୃଷ୍ଣିସୁ ପାଣ୍ଡୁସୁ। କୁହନ୍ତୁ, ପାଣ୍ଡୁ ଭଳିଆ ପୁତ୍ରକୁ କିଏ ଛାଡ଼ିବା ପାଇଁ ଚାହିଁବ? ଆମର ଭକ୍ତ ଲୋକମାନେ କହୁଛନ୍ତି, ମୋ ପୁଅ ବା ବୈଷ୍ଣବ ଲୋକ କ'ଣ ଘର ଛାଡ଼ି ମିଳି ଆସି, ହଁ ଭଗବାନଙ୍କ ନିକଟରେ ମନ ଲଗେଇବା ପଡ଼େ ସବ ଅନ୍ତିମ ସମୟରେ। ମଠ ମନ୍ଦିର ପ୍ରଭୁ ନା, ମଠ ମନ୍ଦିର ପ୍ରତି ଆସକ୍ତି ରହିବ, କିନ୍ତୁ ମଠ ମନ୍ଦିରର ଆସକ୍ତିର କେନ୍ଦ୍ର କିଏ? ମଠ ମନ୍ଦିର ଆଜି ମଠ ହେଇଛି, ମନ୍ଦିର ହେଇଛି କାହା ପାଇଁ? କୃଷ୍ଣ ଅଛନ୍ତି ବୋଲି ନା, କିନ୍ତୁ ମଠର ଘର ପ୍ରତି ଆମର ଆସକ୍ତି ରହିବା ଉଚିତ ନୁହେଁ, କୃଷ୍ଣଙ୍କ ପ୍ରତି ଆସକ୍ତି ରହିବା ଉଚିତ। ପ୍ରଭୁପାଦ ସୁଖମ ଜିନିଷ ଦେଉଛନ୍ତି, ମନ୍ଦିର ପ୍ରତି ଆସକ୍ତି, ମନ୍ଦିର ଅର୍ଥ କୃଷ୍ଣ, କାରଣ କୃଷ୍ଣ ଅଛନ୍ତି ବୋଲି ତ ମନ୍ଦିର, ଆଉ ମନ୍ଦିରରେ ଭକ୍ତ ରହୁଛନ୍ତି ବୋଲି ଏଇଟା ମଠ, କିନ୍ତୁ କୃଷ୍ଣ ପ୍ରତି ସବୁ ଯେହେତୁ ଆସିଛି, କୃଷ୍ଣ ହେଲା ଆମ ଆସକ୍ତିର କେନ୍ଦ୍ର। କୁନ୍ତି ପ୍ରାର୍ଥନା କରୁଛନ୍ତି, ତିନିଟି ଜିନିଷ ଲଗେଇଛନ୍ତି, ଅର୍ଥ ବିଶ୍ୱାତ୍ମା, ଅଥ ବିଶ୍ୱେଶ ବିଶ୍ୱର ଈଶ, ବିଶ୍ୱାତ୍ମା ବିଶ୍ୱର ଆତ୍ମା, ଆଉ ବିଶ୍ୱମୂର୍ତ୍ତି ବିଶ୍ୱକୁ ଯାହାଙ୍କର ମୂର୍ତ୍ତି ବିଶ୍ୱ ରୂପରେ ପ୍ରକାଶ ପାଇଛି, ସ୍ନେହ ପାସମ ଇମମ ଛିନ୍ଦି ଦୃଢ଼ ବୃଷ୍ଣିସୁ ପାଣି। ପ୍ରଭୁ ଏଇ ପାଣ୍ଡୁ ଆଉ ବୃଷ୍ଣି ବଂଶ ପ୍ରତି ମୋର ଯେଉଁ ସ୍ନେହ ଅଛି ଆପଣ କାଟିବେ, ବିମୁକ୍ତ ସଙ୍ଗ ମନ ଆଦି ପୁରୁଷ ଭକ୍ତରେ ଏଇଟା ପ୍ରାର୍ଥନା କାହା ନିକଟରେ ମୋର ମନ ରହେ, ପ୍ରଭୁଙ୍କ ନିକଟରେ ମୋର ମନ, ଏବଂ ଭୀଷ୍ମଦେବ ମନ ଆଦି ପୁରୁଷଙ୍କ ନିକଟରେ ଲଗେଇଲେ ବିମୁକ୍ତ ସଙ୍ଗ। ଆଚ୍ଛା ସେ ଆଦି ପୁରୁଷଙ୍କର ଯେଉଁ ମନଟାକୁ ଲଗେଇବେ କ'ଣ ନିରାକାର ରୂପରେ ଲଗେଇଲେ, କେଉଁ ରୂପରେ ଲଗେଇଲେ? ବର୍ତ୍ତମାନ କହୁଛନ୍ତି କୃଷ୍ଣେ, ସେ ଆଦି ପୁରୁଷ କିଏ ନା କୃଷ୍ଣ। ମାନେ ମୁଁ ଯେଉଁ ସଂସ୍କୃତ କହୁଛି ଆପଣ, ମୁଁ ଯେଉଁ ଭାଙ୍ଗିକି କହୁଛି ଆପଣ ଭାବନା ମୁଁ ଠିକ୍ କହୁଛି ବୋଲି, ମୁଁ ଯେତିକି ବୁଝିଛି ସେତିକି କହୁଛି, କିନ୍ତୁ ପ୍ରଭୁମାନେ ଯେମିତି ଗୌରୀକୃଷ୍ଣ ପ୍ରଭୁ ବୃନ୍ଦାବନ ପ୍ରଭୁ ସେମାନେ ଯଦି କହିବେ ତ ବହୁତ ସଂସ୍କୃତ ହିସାବରେ ବହୁତ ସୁନ୍ଦର ଆପଣ ବୁଝି ଦେଇପାରିବେ। ମୋ ବିଚାରଧାରା ମୁଁ ଯେତିକି ବୁଝିଛି କହୁଛି, କୃଷ୍ଣେ କୃଷ୍ଣଙ୍କ ରୂପଟା କିଭଳି, ଆଦି ପୁରୁଷ ହେଲେ କୃଷ୍ଣ ତାଙ୍କ ରୂପଟା କିଭଳି ନା ଲସତ୍ ପିତ ପଟ, ସେଇଠି ମନ ଲଗେଇଲେ ଯେଉଁ କୃଷ୍ଣଙ୍କର ଲସତ୍ ଉଜ୍ଜଳ ବର୍ଣ୍ଣ ପିତ ପିତ ବସନ ପିନ୍ଧିଛନ୍ତି ଚକ୍ରଦେବ କହୁଛନ୍ତି ଲସନ୍ତ ଉଜ୍ଜଳ ପିତ ପଟ ବାସସ୍ୟ ଯସ୍ୟ ତସ୍ମିନ୍, ଉଜ୍ଜଳ ପିତ ପଟ ବସ୍ତ୍ର ଯିଏ ପିନ୍ଧିଛନ୍ତି ତାଙ୍କ ନିକଟରେ ପୁରା ସମ୍ପୂର୍ଣ୍ଣ ମନଟିକୁ ଲଗେଇଲେ। ଆଚ୍ଛା କିଭଳି ଲଗେଇଲେ, ସେ ଭଗବାନ କେଉଁଠି ଥିଲେ, ଦୂରରେ ଥିଲେ କି ନା, ଏବଂ ରୂପ କହୁଛନ୍ତି ଚତୁର୍ଭୁଜ, ତ ଚତୁର୍ଭୁଜ ରୂପରେ ଦଣ୍ଡାୟମାନ ହେଇଥିଲେ, କେଉଁ ନା ପୁରସ୍ଥିତ, ପୁର ମାନେ ଅଗ୍ର, ଅଗ୍ରରେ ଠିଆ ହେଇଥିଲେ। ବିଷ୍ଣୁଦେବ ଚାହିଁକି ପ୍ରଭୁଙ୍କର ରୂପ ବିଲକୁଲ ବିମୁକ୍ତ ସଙ୍ଗ ମନ ଆଦି ପୁରୁଷେ କୃଷ୍ଣ ଲସପଟ ଚତୁର୍ଭୁଜ, ଚତୁର୍ଭୁଜ ରୂପକୁ ଲଗେଇଲେ ଚାହିଁକି ରହିବେ, ବିସ୍ପାରିତ ମାତ୍ରାରେ ଚାହିଁକି ରହିବେ। ଆଚ୍ଛା ଅମିଳିତ ଦୃକ ବ୍ୟାଧାର ବିଲକୁଲ ପୁରା ପାନ ଗଲା ଚାହିଁକି ରହିବେ। ଆଚ୍ଛା ଏହାପରେ ସମୟ ଆଜିଗଲେ ରତ୍ନ ପ୍ରସାଦ ପାଇଁ, କାଲିକି ଭୀଷ୍ମ ସ୍ତୁତି ଆମେ ଆରମ୍ଭ କରିବା, ଭୀଷ୍ମଜୀ ଆରମ୍ଭ କରିବେ, ଭୀଷ୍ମଦେବଙ୍କ ସ୍ତୁତି ଆମେ ଯେତେ ବାଡ଼ି ଯିବା ଆମେ ଶ୍ରବଣ କରିବା। ଆମର ଯଦି ବିଶେଷ କରି ବୈଷ୍ଣବମାନେ ଆପଣ ଶ୍ରବଣ କରିଥିବେ, ମୋର ଯଦି ତ୍ରୁଟି କିଛି ରହୁଥିବ ବିଶେଷ କରି ଆପଣମାନେ କ୍ଷମା କରିବେ, ଏହି ଗ୍ରହଣ କଥାକୁ ବିଶ୍ରାମ ଦେବା। ଜୟ ଗ୍ରନ୍ଥରା।